नमः भगवते वासुदेवाय। ॐ नमः भगवते वासुदेवाय। ॐ नमः भगवते वासुदेवाय। ସର୍ବପ୍ରଥମେ ଆପଣମାନଙ୍କୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ତରଫରୁ ବହୁ ଧନ୍ୟବାଦ ଅର୍ପଣ କରି ପ୍ରଭୁଙ୍କର ଏ ଯେଉଁ ମଙ୍ଗଳମୟ କଥା ପ୍ରସଙ୍ଗରେ ଆମେମାନେ ଶ୍ରୀମଦ୍ ଭାଗବତମର ଦଶମ ସ୍କନ୍ଦରୁ ଭକ୍ତପ୍ରଭୁର ସୁଦାମ ମହାରାଜଙ୍କର ଚରିତ ଶ୍ରବଣ କରୁଛେ। ତେବେ ଗତକାଲି ଯେଉଁଠି କଥାକୁ ବିଶ୍ରାମ ଥିଲେ କଥାକୁ ଆମେ ସେଇଠି ଆରମ୍ଭ କରିବା ପୂର୍ବରୁ ପୂର୍ବ କଥାରେ କିଛି ସମ୍ୟକ ସୂଚନା ଦେଇ ଆଗକୁ ଆମେ ଯିବା। ଭଗବାନ ଦ୍ୱାରକାପୁରରେ ଆସି ଉପସ୍ଥିତ ସୁଦାମା ଦ୍ୱାରକାପୁରରେ ଉପସ୍ଥିତ ହେଲା ପରେ ଭଗବାନ ତାଙ୍କୁ ଗତକାଲି ଆମମାନେ ଶୁଣୁଥିଲେ କିଭଳି ଭଗବାନ ତାଙ୍କର ସେବା କଲେ। ଭଗବାନ ଭକ୍ତ ଭକ୍ତିମାନ, ଭଗବାନ ଭକ୍ତକୁ କିଭଳି ଭକ୍ତି କରନ୍ତି ଦ୍ୱାରକାପୁରରେ ଶିଖେଇଲେ। ଆଉ ଭକ୍ତ ହେଉଛି ଭଗବତ ଭକ୍ତିମାନ, ଭକ୍ତ ଭଗବାନଙ୍କୁ ଭକ୍ତି କରେ, ଆଉ ଭଗବାନ ଭକ୍ତିକୁ କିଭଳି ଭକ୍ତି କରନ୍ତି ସୁଦାମାଙ୍କ ଚରିତ୍ର ପ୍ରସଙ୍ଗରେ ଆମମାନେ ଶୁଣୁଥିଲେ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ଯେ ସୁଗନ୍ଧ ଜଳରେ ସୁଦାମାଙ୍କର ପାଦକୁ ସ୍ୱର୍ଣ୍ଣ ଥାଳିରେ ଭଗବାନ ଧୋଇ ଦେଉଛନ୍ତି। ଅଗ୍ରହୀ ଶିରସା ରାଜନ ଭଗବାନ ଲୋକ ପାବନ ଇକ୍ୱଲ ଅଗ୍ରହୀ ଶିରସା ରାଜନ ଭଗବାନ ଲୋକ ପାବନ। ଭଗବାନ ସୁଦାମାଙ୍କର ଜଳ ପାଦଧୌତ ଜଳକୁ ନେଇ ମସ୍ତ କରିଦେଲେ। ଭଗବାନ ଭକ୍ତ ପଦ ରଜ, ଭକ୍ତ ପଦ ଧୂଳି, ଆଉ ଭକ୍ତ ଭକ୍ତ ଅବଶିଷ୍ଟ ତିନୋଟି ବସ୍ତୁକୁ ଭଗବାନ କେତେ ଆଦର କରନ୍ତି ଶିଖେଇଲେ। ଏବଂ ମସ୍ତକରେ ଧାରଣ କରି ଲୋକ ପାବନ ଶିକ୍ଷା ଦେଲେ ଯେ ବ୍ୟକ୍ତି ପବିତ୍ର ହେବାକୁ ହେଲେ ତାକୁ ଭକ୍ତର ପଦ ରଜ ପଦ ଜଳ ଧାରଣ କରିବାକୁ ପଡ଼ିବ ଲୋକ ଶିକ୍ଷାର୍ଥମ। ଏବଂ ସୁଦାମା ଚରିତ ଏହି ପ୍ରସଙ୍ଗରେ ହିଁ ଆରମ୍ଭ ହୋଇଥିଲେ। ପାଦ ଦୋକ ଜାନି ଅଙ୍ଗାନି ବିଷ୍ଣୁ ଅଥ ତଜ୍ଜନାନାମ ପାଦଦୋକୁ ଜାଣି ଭଜନ୍ତି ନିତ୍ୟମ। ପରୀକ୍ଷିତ କହିଲେ ଗୁରୁଦେବ ସେଇ ଅଙ୍ଗ ହେଉଛି ସେଇ ଅବୟବ, ଶରୀରର ଅବୟବ ବା ସେଇ ଅଙ୍ଗ ହେଉଛି ଅଙ୍ଗ ଯେଉଁ ଅଙ୍ଗ ଦ୍ୱାରା ହରିଙ୍କର ଚରଣାମୃତ ଆଉ ତାଙ୍କ ଭକ୍ତଙ୍କର ଚରଣାମୃତକୁ ଗ୍ରହଣ କରାଯାଏ। ସେତେବେଳେ ସୁଖଦେବ ଗୋସ୍ୱାମୀଙ୍କୁ ତ ପରୀକ୍ଷିତ ମହାରାଜ ଅନୁରୋଧ କରିଥିଲେ ଆପଣ ମୋତେ କୃଷ୍ଣଙ୍କର ଆଉ ଯେଉଁ ଲୀଳା ଅଛନ୍ତି କୁହନ୍ତୁ। ସୁଖଦେବ ଗୋସ୍ୱାମୀଙ୍କୁ ମନରେ ଆସିଲା ଆରେ ମୋତେ ଏଇ ପ୍ରଶ୍ନ ପଚାରୁଛନ୍ତି, ମୋତେ ଏକଥା କହୁଛନ୍ତି ସେଇ ଅଙ୍ଗ ହେଉଛି ଅଙ୍ଗ ଯେଉଁ ଅଙ୍ଗ ଦ୍ୱାରା ହରିଙ୍କର ଚରଣରଜ ଚରଣ ଧୂତ ଜଳ ଆଉ ଭକ୍ତର ଚରଣ ଧୂତ ଜଳ ଗ୍ରହଣ କରାଯାଏ। ତେଣୁ ସୁଖଦେବ ଗୋସ୍ୱାମୀଙ୍କ ମାନସ ପଟରେ ସୁଦାମା ଚରିତ ଆସିଲେ ଏବଂ ସୁଦାମା ଚରିତ୍ର କଥା ଆମେମାନେ ଶୁଣିଛେ କିଭଳି ଭଗବାନ ତାଙ୍କର ଜଳକୁ ନେଲେ, ପାଦଧୂତ ଜଳକୁ ନେଇ ମସ୍ତକର ଦେଲେ, ମସ୍ତକର ଦେଇ ତାଙ୍କୁ ବ୍ୟାଲିପ୍ତ ଦିବ୍ୟ ଗନ୍ଧେନ ଦିବ୍ୟ ଗନ୍ଧ ଅଗୁରୁ ଚନ୍ଦନ କୁଙ୍କୁମ ଦ୍ୱାରା ସୁଦାମାଙ୍କୁ ଆଜି ମଣ୍ଡିତ କଲେ, ଗାଭି ଦେଲେ, ସ୍ୱାଗତମ ଅବ୍ରବିତ ସ୍ୱାଗତମ ବୋଲି କହିଲେ। ଏତିକି କହିସାରିଲା ପରେ ସୁଦାମାଙ୍କୁ ଭଗବାନଙ୍କର ଏତାଦୃଶ ପ୍ରୀତି ଦେଖି ପୁରଜନମାନେ ବିସ୍ମୟ ହେଉଛନ୍ତି। ଗତକାଲି ଆମମାନେ ଶୁଣୁଥିଲେ ଯେଉଁମାନେ ଦାସ ଦାସୀ ଆଉ ଯେତେ ସମସ୍ତେ ଅଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛନ୍ତି ସୁଦାମାଙ୍କର ପ୍ରତି ଭଗବାନଙ୍କର ପ୍ରୀତି ଦେଖି। କିଂ ଅନେନ କୃତମ ପୁଣ୍ୟମ ଅବଧୂତ ଭିକ୍ଷୁଣ, ଆରେ ଇଏ ଅବଧୂତ ଇଏ ଭିକ୍ଷୁକ ଆଉ ଇଏ ଅଧମ ଗହିତେନ ଅଧମେନ ଚ, ଇଏ ଅଧମ ଇଏ ନିନ୍ଦିତ ବ୍ୟକ୍ତି କ'ଣ ପୁଣ୍ୟ କରିଛି ଯେ ଭଗବାନ ତାଙ୍କୁ ଏତେ ଆଲିଙ୍ଗନ କରି ଏତେ ଆନନ୍ଦିତ ହେଲେ। ବଳରାମଙ୍କୁ ଭଗବାନ ଆଲିଙ୍ଗନ କଲେ ଏତେ ଆନନ୍ଦିତ ହୁଅନ୍ତି ନା? ଭାଗବତରେ ଯେଉଁ ପ୍ରବଚନ ଦେଇଥିଲେ, ମୋର ସଂକର୍ଷଣ ବି ଏତେ ପ୍ରିୟ ନୁହେଁ, ଶ୍ରୀ ବି ମୋର ଏତେ ପ୍ରିୟ ନୁହେଁ, ନୈବ ଆତ୍ମା ମୁଁ ନିଜେ ମୋର ଏତେ ପ୍ରିୟ ନୁହେଁ, ଯଥା ଭଗବାନ ମୋ ଭକ୍ତ ମୋର ଯେତେ ପ୍ରିୟ। ସେଟାକୁ ସାର୍ଥକ କଲେ ସୁଦାମାଙ୍କ ଚରିତ୍ରରେ। ସୁଦାମାଙ୍କୁ ଆଲିଙ୍ଗନ କରି ବିପୁଳ ଅଶ୍ରୁ ତାଙ୍କର ପଦ୍ମଲୋଚନରୁ ବର୍ଷଣ କରିଛନ୍ତି। ସୁଦାମାଙ୍କୁ ସତ ଯେପରି ସ୍ନାନ କରିଛନ୍ତି, ଅଭିଷେକ କରିଛନ୍ତି, ଏବଂ ସୁଦାମାଙ୍କର ଯେତେବେଳେ ଭଗବାନ ଏଭଳି ଆନନ୍ଦରେ ସୁଦାମାଙ୍କୁ ଆଲିଙ୍ଗନ କରୁଛନ୍ତି, ସେତେବେଳେ ପୁରବାସୀମାନେ ଦେଖି ବିସ୍ମୟ ହେଉଛନ୍ତି। ଆରେ ୟାର କିଛି ପୂର୍ବଜନ୍ମର ପୁଣ୍ୟ ନାହିଁ, କାରଣ ପୂର୍ବଜନ୍ମରେ ଯଦି ପୁଣ୍ୟ ଥାଆନ୍ତା ଏ ଆଜି ଭିକ୍ଷୁକ ହେଇଥାନ୍ତା କି? ଏ ତ ବସ୍ତ୍ର ଖଣ୍ଡେ ନାହିଁ, ୟାର କି ପୁଣ୍ୟ ଅଛି? ଏଇଭଳି ବିଚାର କରୁଥିବା ସମୟରେ ଭଗବାନ ବିଚାର କଲେ, ଆରେ ଆରେ ମୋ ଭକ୍ତ ନିକଟରେ ତ ଏମାନେ ଅପରାଧୀ ହେଇଗଲେ। ଏ ସୁଦାମାଙ୍କୁ ଜାଣିପାରୁନାହାନ୍ତି, ସୁଦାମା ମୋର କିଏସ୍, ମୋର କେତେ ପ୍ରିୟ। ବର୍ତ୍ତମାନ ଭଗବାନ ପ୍ରବଚନ ଗତକାଲି ଆରମ୍ଭ କରିଥିଲେ, ସେ ପ୍ରବଚନ ଆମେ ଯିବା। ଯେ ଭଗବାନ ବର୍ତ୍ତମାନ ଯେଉଁ ପ୍ରବଚନ ଦେଉଛନ୍ତି ପୁରବାସୀମାନଙ୍କର ବିସ୍ମୟ ଅପବୋଧନ ପାଇଁ, ତାଙ୍କର ଯେଉଁ ସନ୍ଦେହ ହେଇଯାଇଛି ସୁଦାମାଙ୍କୁ ଭଗବାନ କାହିଁକି ଏଭଳି, ଏ ବ୍ରାହ୍ମଣଙ୍କୁ କାହିଁକି ଏଭଳି ଆଦର କରୁଛନ୍ତି, ତାଙ୍କର ଯେ ସନ୍ଦେହକୁ ଦୂର କରିବା ପାଇଁ ଭଗବାନ ବର୍ତ୍ତମାନ ପ୍ରବଚନ ଦେଉଛନ୍ତି। ଏବଂ ଗତକାଲି ଆମେମାନେ ଶୁଣିଥିଲେ ଭଗବାନ ପ୍ରଥମେ ସୁଦାମାଙ୍କୁ ପଚାରିଲେ, ଅପି ବ୍ରହ୍ମାନ୍ ଗୁରୁକୁଲାତ୍ ଭବତା ଲବ୍ଧ ଦକ୍ଷିଣମ୍ ସମାବୃତେନ ଧର୍ମଜ୍ଞ ଭାର୍ଯ୍ୟଡ୍ୟା ସଦୃଶୀ ନବା। ହେ ସଖା, ହେ ବ୍ରହ୍ମନ୍, ସୁଦାମା ପୁରା ଲଜ୍ଜା ପାଉଛନ୍ତି। ସୁଦାମା ସବୁ ପୁରଦାସୀମାନେ ରାଣୀମାନେ ସମସ୍ତେ ଚାରିକରେ ଘେରିକି ଚାହିଁଛନ୍ତି ଭଗବାନ କ'ଣ କହୁଛନ୍ତି। ହେ ବ୍ରହ୍ମନ୍, ତୁମର ମୋର ତ ଗୁରୁକୁଳରେ ପାଠ ପଢ଼ୁଥିଲେ, ସମାବୃତେନ ଯେତେବେଳେ ଗୁରୁକୁଳରେ ଲବ୍ଧ ଦକ୍ଷିଣା ଦେଇ ଗୁରୁଦେବଙ୍କୁ ସାନ୍ଦୀପନୀ ମୁନିଙ୍କୁ ଦକ୍ଷିଣା ଦେଇକି ଫେରିଲ, ତୁମେ ପତ୍ନୀ ଗ୍ରହଣ କରିଛ କି ନାହିଁ? ଦେଖନ୍ତୁ ସୁଦାମାଙ୍କୁ କେତେ କଷ୍ଟ ଲାଗିଥିବ ଏ କଥା। ଭଗବାନ ବାଲ୍ୟକାଳରେ ଯାହାର ସଖା, ଯିଏ ସବୁ ଭଗବାନଙ୍କ ଜଗତର ଖବର ଜାଣନ୍ତି ନା, ସେ ସୁଦାମାଙ୍କ ଅନ୍ତରରେ ହିଁ ଅଛନ୍ତି ନା ପରମାତ୍ମା ରୂପରେ। ସୁଦାମା ଆଜି ସଂସାରୀ ହେଇଛନ୍ତି କି ନାହିଁ ସେ କ'ଣ ଜାଣନ୍ତି ନା? ଜାଣନ୍ତି। ସୁଦାମାଙ୍କୁ ଦେଖିଲା ପରେ ଭଗବାନ ଭକ୍ତର ସ୍ଥିତି କିଭଳି ଜଣାଉଛନ୍ତି, ଯେ ମୁଁ ଭଗବାନ ହିଁ ମଧ୍ୟ ସୁଦାମାଙ୍କୁ ଜାଣିପାରୁନି, ସୁଦାମା ବିବାହ ହେଇଛନ୍ତି କି ନାହିଁ, ନା କାହିଁକି ନା ଗୃହସ୍ଥ ଲିଙ୍ଗ ଦର୍ଶନ ଦର୍ଶନ ଭୋଗ ଦର୍ଶନାତ୍, ବେଶଟା ଦେଖୁଛନ୍ତି ଗୃହସ୍ଥ ବୋଲି, କିନ୍ତୁ ଭୋଗ ବୋଲି କିଛି ନାହିଁ। କିଏ ବିବାହ ହେଲେ କାହା ଘର ବା କାହାର ଘରେ ସ୍ତ୍ରୀ ଥିଲେ ସେ କ'ଣ ଜୀର୍ଣ୍ଣ ମଳିନ କ୍ଷୁଦ୍ର ବସ୍ତ୍ର ପିନ୍ଧିବ କି? ଲୋକ ପେଟକୁ ଖାଇବାକୁ ପାଉ ବା ନ ପାଉ ଆଗେ ଭଲ ବସ୍ତ୍ର ଖଣ୍ଡେ ପିନ୍ଧିବ। ତେଣୁ ଭଗବାନ ଦେଖୁଛନ୍ତି ସୁଦାମାର ତ ବସ୍ତ୍ର ସାଧୁର ବସ୍ତ୍ର ନୁହେଁ, ଏହା ଏ ତ ସାଧୁର କୌଣସି ଲିଙ୍ଗ ନାହିଁ, ଚିହ୍ନ ନାହିଁ। ଆଉ ଭୋଗ ଦର୍ଶନ ଯଦି ଇଏ ସାଧୁ ନୁହେଁ ତାହେଲେ ଗୃହସ୍ଥ ନିଶ୍ଚିତ ହେଇଥିବ, ଯଦି ଗୃହସ୍ଥ ହେଲା ଇଏ କେଉଁ ଗୃହସ୍ଥ ଯାହାର ଭଲ ପୋଷାକ ଖଣ୍ଡେ ନାହିଁ? ସେଥିପାଇଁ ପଚାରୁଛନ୍ତି ଧର୍ମଜ୍ଞ, ତୁମେ ଅନାଶ୍ରମୀଣ ଦୋଷକୁ ଆଶ୍ରମ ଦୋଷକୁ ପରିହାର କରିବା ପାଇଁ ତୁମେ ଗୁରୁକୁଳରୁ ଫେରିଲା ପରେ ନିଶ୍ଚିତ ବିବାହ ହେଇଥିବ, ହେଇଛ କି ନା? ନ ବା ପଚାରିଦେଲେ, ସେତେବେଳେ ମୌନେ ସମ୍ମତି ଲକ୍ଷଣ, ସୁଦାମା କିଛି କହିଲେନି। ସୁଦାମା କ'ଣ କହିବେ, ହଁ ମୁଁ ବିବାହ ହେଇଛି ବୋଲି? ସୁଦାମା ତ ଦ୍ୱାରକାପୁରରେ କିଛି କହିନାହାନ୍ତି, ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଦର୍ଶନ କରି, ମୋ ସଖାଙ୍କର ବାଲ୍ୟକାଳରେ ମୁଁ ଯେଉଁ ପାଠ ପଢ଼ୁଥିଲି, ମୋ ସଖାଙ୍କର ଯଦି ଐଶ୍ୱର୍ଯ୍ୟ, ଆଜ୍ଞା ସଂସାରୀ ଲୋକ ସିନା ଈର୍ଷା, ସେ ଅନ୍ୟର ଭୋଗ ଦେଖିଲେ କ'ଣ ହୁଏ? ଦୁଃଖୀ ହେଇଯାଏ। ସାଧୁ ସ୍ୱଭାବର ଲୋକମାନେ କ'ଣ, ଅନ୍ୟର ସୁଖ ଦେଖିଲେ, ଅନ୍ୟର ଐଶ୍ୱର୍ଯ୍ୟ ଦେଖିଲେ, ଅନ୍ୟର ପ୍ରସନ୍ନତା ଦେଖିଲେ ସେ ଆନନ୍ଦିତ ହୁଅନ୍ତି। ସୁଦାମାଙ୍କର ଗର୍ବ ଅନ୍ତରେ କହିଲେ ନ ସରେ ନା, କାହିଁକି ମୋ ସଖା ଆଜି ଏତେ ଆନନ୍ଦରେ ରହିଛି, ଏତେ ଭୋଗ, ଏଭଳି ଦ୍ୱାରକା ପୁରୀ। ଆଉ ଜାଣନ୍ତି, ଇଏ ସଖା ଆଉ ଇଏ ଇଷ୍ଟ ବହୁ ଆନନ୍ଦ ତାଙ୍କର। ସୁଦାମା ଭାବୁନା ଯେ ମୁଁ ଗରିବ, ମୋ ସଖା ଆଜି ଏତେ ଧନୀ ହେଇଯାଇଛନ୍ତି, ନାଇଁ, ବହୁ ଆନନ୍ଦିତ ଅନ୍ତରରେ। କିନ୍ତୁ ଭଗବାନଙ୍କର ସମ୍ମାନକୁ ରକ୍ଷା କରିବା ପାଇଁ, ଭକ୍ତିଦେବୀଙ୍କର ସମ୍ମାନକୁ ରକ୍ଷା କରିବା ପାଇଁ ସେ କେବଳ ଏତିକି ଭଗବାନଙ୍କୁ ଅନ୍ତର ଭିତରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୁଁ ଆପଣଙ୍କର ସଖା ବୋଲି ଏଇଟା ଜଣାନ୍ତୁ ନା, କାରଣ ଆପଣ ଯଦି ଏଇଟା ଜଣେଇ ଦେବେ ସମ୍ମାନଟା ମୋର ଯିବନି, ସମ୍ମାନ ଆପଣଙ୍କର ପଳେଇବ। ଭଗବାନଙ୍କର ଚରିତ୍ରରେ କଳଙ୍କ ଲାଗିଯିବ। ଦେଖ ଭଗବାନ ଯାହାର ସଖା ତାର ବସ୍ତ୍ର ଏଭଳି ଅବନ୍ତ ଭିକ୍ଷୁ। ତେଣୁ ସୁଦାମା କେବଳ ଦ୍ୱାରକାପୁରରେ କିଛି କହୁନାହାନ୍ତି, ମୁହଁ ପୋତିକି ତଳକୁ ରହିଛନ୍ତି। ଭଗବାନ ସେତେବେଳେ ଦ୍ୱିତୀୟ ଶ୍ଳୋକରେ ଗତକାଲି ଆମେ ପଢ଼ିଥିଲେ ଯେ ସୁଦାମା ତୁମେ ନିଶ୍ଚିତ ବିବାହ ହେଇଥିବ, କିନ୍ତୁ ତୁମର ସଂସାରରେ ମନ ନାହିଁ। ଲୋକ ତ ବିବାହ ହୁଅନ୍ତି ସଂସାରରେ ମନ ଲଗେଇବା ପାଇଁ, କେହି କହିଲେ ଆଜ୍ଞା ବିବାହ ହେଇଛନ୍ତି ସଂସାରକୁ ବୁଲିବା ପାଇଁ? ଲୋକ ସଂସାର ଭିତରେ ପଶିବା ପାଇଁ ହିଁ ବିବାହ ହୁଅନ୍ତି, ମୁଁ ସେଥିରୁ ଆନନ୍ଦ ପାଇବି। ଭଗବାନ ପଚାରିଲେ ତୁମେ ନିଶ୍ଚିତ ବିବାହ ହେଇଥିବ, କିନ୍ତୁ ସାଙ୍ଗେ ସାଙ୍ଗେ ବୁଲେଇ କହୁଛନ୍ତି, ପ୍ରାୟ ଗୃହେ ସୁତେ ଚିତ୍ତମ ଅକାମ ବିତମ ତଥା। ଏ ସୁଦାମା ମୁଁ ଜାଣିପାରୁଛି ପ୍ରାୟ ଗୃହେ ସୁତେ ଚିତ୍ତମ, ତୁମର ମନ ବା ଚିତ୍ତ, ତୁମେ ଗୃହସ୍ଥ ହେଇଥିଲେ ସୁଦ୍ଧା ତୁମର ଗ୍ରାହସ୍ଥ୍ୟ ଧର୍ମରେ, ଗୃହସ୍ଥ ଧର୍ମରେ ଆଦୌ ନାହିଁ। ଅକାମ ବିତମ ତଥା, କୌଣସି ବିଷୟ ଭୋଗ ପ୍ରତି ତୁମର ଲାଳସା ନାହିଁ, କାହିଁ ସମ୍ପୂର୍ଣ୍ଣ କହିଦେଇଥାନ୍ତେ ନା ତୁମର ବିଲକୁଲ ନାହିଁ ବୋଲି କହିଲେ ପ୍ରାୟ ଅଛି, କିଞ୍ଚିତ ଅଛି, କାହିଁକି ନା ଆଜି ପର୍ଯ୍ୟନ୍ତ ତୁମେ କେବେ ଜୀବନରେ ସଂସାରୀ ବୋଲି ଭାବିନଥିଲ, ନା ଆଜି ଗୋଟିଏ ଦିନ ମୋ ପାଖକୁ ତୁମେ ସଂସାରୀ ହେଇକି ଆସିଛ, କାହିଁକି ନା ପତ୍ନୀ ଅନୁରୋଧରେ ତୁମେ ଧନ ମାଗିବା ପାଇଁ ଆସିଛ। ସେଥିପାଇଁ ଭଗବାନ ପ୍ରାୟ ଶବ୍ଦ ଲଗାଇଲେ। ସୁଦାମା ଯଦି ପଚାରିବେ ମୋର ସଂସାରରେ ମନ ଅଛି କି ନାହିଁ, ଆପଣ କେମିତି ଜାଣିଛନ୍ତି? କହିବେ ନୈବ ଅତି ପ୍ରିୟ ବିଦ୍ୱାନ ଧନେଶୁ ବିଦିତ ହିଁ, ମୁଁ ତ ସର୍ବଜ୍ଞ, ସମସ୍ତଙ୍କ ଅନ୍ତର୍ଜାମୀ ରୂପରେ ସମସ୍ତଙ୍କ ଅନ୍ତର ଭିତରେ ରହିଛି, ମୁଁ ଜାଣିପାରୁଛି। କିନ୍ତୁ ସୁଦାମା ତୁମର ଯଦି ସଂସାରରେ ମନ ଥାଆନ୍ତା, ତୁମେ କ'ଣ ଏଇଭଳି ବସ୍ତ୍ର ପିନ୍ଧିଥାନ୍ତ? କାହାର ପେଟ ଜଳିଯାଏ କିନ୍ତୁ କେହି ଦେହକୁ ଜଳାଇବା ପାଇଁ ଦିଅନ୍ତି ନା, ଏ ସଂସାର ଧର୍ମ। ଲୋକର ଖାଇବାକୁ ଘରେ ନଥାଉ, କିନ୍ତୁ ସେ ସୁନ୍ଦର ବସ୍ତ୍ରଟିଏ ପିନ୍ଧିବ। ଆଉ ଯେଉଁ ଲୋକ ଦ୍ୱାରକା ପୁରୀ, ଭଗବାନ ଆଶ୍ଚର୍ଯ୍ୟ ହେଉଛନ୍ତି, ଯଦି ସଖା ଭାବରେ ମୋତେ ଜାଣେ ମୋ ପାଖକୁ ଆସିଛି, ଦ୍ୱାରକା ପୁରୀକି ଆସିଛି, ସେ ତ ସୁଦାମା କାହା ପାଖରୁ ତ ବସ୍ତ୍ର ଖଣ୍ଡେ ମାଗିକି ଆଣି ପିନ୍ଧି ଆସିଥାନ୍ତା, ତାହେଲେ ଏଭଳି ଭାବରେ କାହିଁକି ଆସିଛି ନା, ସଂସାର ଆଦୌ ତାର ମନ ନାହିଁ। ମୁଁ ଜାଣିପାରୁଛି ସୁଦାମା କିଛି କହୁନାହାନ୍ତି। ସୁଦାମା ଭୟ କରୁଛନ୍ତି, ପ୍ରଭୁ ଆପଣ ଏ କଥା କୁହନ୍ତୁ ନା ଯେ ମୁଁ ଧନ ପାଇଁ ଆସିଛି ବୋଲି। ଆପଣ ଯଦି କହିଦେବେ ଦେଖ ଇଏ ମୋର ସଖା ପତ୍ନୀ ଅନୁରୋଧରେ ଧନ ପାଇଁ ଆସିଛି, ଏତିକି ଆପଣ କହିଦେବେ, ଭକ୍ତ ଚାହେଁ ସବୁବେଳେ ପ୍ରଭୁଙ୍କର ଭକ୍ତି, ପ୍ରଭୁଙ୍କର ଯାହା କୁହନ୍ତି କରୁଣା ଦୟା ବାତ୍ସଲ୍ୟ, ପ୍ରଭୁଙ୍କର ଯେତେ ସବୁ ଗୁଣ ଅଛି ସେଥିରେ କଳଙ୍କ ନ ଲାଗୁ। ଭକ୍ତ ଏଥିପାଇଁ ବହୁତ ସତର୍କ। ମୁଁ ବରଂ ଦୋଷୀ ହେଇଯାଏ, ମୋ ପ୍ରଭୁଙ୍କର ଚାକର ସବୁବେଳେ ଚାହିଁବେ ନା ମୋ ମାଲିକର କୀର୍ତ୍ତି ରହୁ ବୋଲି। ସୁଦାମା କହୁଛନ୍ତି ପ୍ରଭୁ ଆପଣ ଯାହା କରୁଛନ୍ତି କରନ୍ତୁ, ମୋ ସକାମ ଭାବକୁ ଆପଣ ପ୍ରକଟ କରନ୍ତୁ ନା, କରିଦେଲା ମାନେ ଆପଣଙ୍କୁ ଲୋକ ନିନ୍ଦା କରିବେ। ଭଗବାନ କହିଲେ ତୁମେ ବ୍ୟସ୍ତ ହୁଅନି, ମୁଁ ତ ପ୍ରାୟ କହିଦେଲି, ସେଥିପାଇଁ ତୁମେ ପତ୍ନୀ ଅନୁରୋଧରେ ଆସିଛ ଏଟା ଅଲଗା କେହି ଜାଣିପାରିବେ ନା, ମୁଁ ଜାଣିଛି। ଆଉ ମୁଁ ତୁମକୁ ଏଇଠି ଧନ ଦେବିନି, ଧନ ତୁମ ସମ୍ମୁଖରେ ଦେବିନି, ଏ ପୁରବାସୀମାନଙ୍କ ସମ୍ମୁଖରେ ଦେବିନି, ତୁମ ଜାଣିବାରେ ହିଁ ମୁଁ ଦେବି। ଭଗବାନ ଏମିତି କରିଛନ୍ତି ସୁଦାମାଙ୍କୁ, ସୁଦାମାଙ୍କୁ କହିନାହାନ୍ତି ମୁଁ ତୁମକୁ ଧନ ଦେଲି ବୋଲି, ସୁଦାମାଙ୍କୁ ଜଣେଇ ନାହାନ୍ତି, କିମ୍ବା ଯେତେ ପୁରବାସୀ ଦ୍ୱାରକାବାସୀ ସେମାନେ ଜାଣିନାହାନ୍ତି ସୁଦାମା କାହିଁକି ଆସିଥିଲା କାହିଁକି ଗଲା। କିନ୍ତୁ ସୁଦାମା ଯାଏ ତାଙ୍କ ଗୃହ ପାଖରେ ପହଞ୍ଚିଲା ବେଳକୁ ସୁଦାମା ପୁରୀ ବର୍ଣ୍ଣନା ଶୁଣିବେ କିଭଳି ପୁରୀ ଭଗବାନ ସୃଷ୍ଟି। ଆଜି ବି ସେ ସ୍ଥାନ ଅଛନ୍ତି, ସୁଦାମା ପୁରୀ ଅଛନ୍ତି ପୋରବନ୍ଦର ପାଖରେ। ଭଗବାନ ଯଦି କିଏ ପ୍ରଶ୍ନ କରନ୍ତି ଯେ ସୁଦାମା ମନେ ମନେ ପ୍ରଶ୍ନ କରନ୍ତି, ପ୍ରଭୁ ମୋତେ ତ ସଂସାରୀ ବୋଲି କହିଲେ, ସଂସାରରେ ମୋର ମନ ନାହିଁ ବୋଲି କହିଲେ, ତାହେଲେ ମୁଁ ତ ରହିକି ସଂସାରରେ ସଂସାର କର୍ମ କରୁଥିବି। ଭଗବାନ ଏଠି ଭକ୍ତର ସ୍ଥିତି ତାଙ୍କର ସ୍ଥିତି କି କହିଲେ, ହେ ସୁଦାମା ମୁଁ କାହିଁକି ସଂସାର କରିଛି, ତୁମେ ମୋ ଭଳି ସଂସାର କରିଛ, ତୁମ ସଂସାର ଆଦୌ ମନ ନାହିଁ। ଏ ଶ୍ଳୋକରେ ବିଶ୍ରାମ ରହିଥିଲେ, ଏ ଶ୍ଳୋକର କଥା ଆରମ୍ଭ ହେଉଛନ୍ତି। କେଚିତ୍ କୁର୍ବନ୍ତି କର୍ମାଣି କାମେ ରହତ ଚେତସଂ ତ୍ୟଜନ୍ତି ପ୍ରକୃତିଂ ଦେବୀ ଯଥାହଂ ଲୋକ ସଂଗ୍ରହଂ। ହେ ସୁଦାମା, ଯଥା ଅହମ୍ ଲୋକ ସଂଗ୍ରହଂ, ମୁଁ ଯୋଉ ଆଜି ମୁଁ ଭଗବାନ ହେଇ ଆତ୍ମକାମ ହେଇ ମୁଁ ଆଜି ସଂସାରୀ ହେଇଛି ଲୋକ ସଂଗ୍ରହ ପାଇଁ। ସଂଗ୍ରହ ମାନେ ଶିକ୍ଷାର୍ଥମ। ଭଗବାନ ଦ୍ୱାରକାପୁରରେ ରହୁଛନ୍ତି, ନରକାସୁର 16,100 ରାଜାମାନଙ୍କୁ ଜୟ କରି ସବୁ ରାଜକନ୍ୟାଙ୍କୁ ଆଣିକି ରଖିଛି ଜେଲ ଭିତରେ। ଭଗବାନ ନରକାସୁରକୁ ବଦ୍ଧ କଲେ 16,100 ରାଜକନ୍ୟାମାନେ ପ୍ରଭୁଙ୍କର ରୂପକୁ ଦେଖି ସମସ୍ତେ କହିଲେ, ଆରେ ନରକାସୁର ତ ଆମକୁ ବନ୍ଧନ କରି ରଖିଥିଲା, ଆଉ ପ୍ରଭୁ ଆମକୁ ଉଦ୍ଧାର କଲେ, ଆଉ ଆମେ ଲୌକିକ ପତିକୁ କାହିଁକି ଗ୍ରହଣ କରିବୁ, ଆମେ ଜଗତ ପତିକୁ ଗ୍ରହଣ କରିବୁ। ଭଗବାନ କହିଲେ ଠିକ ଅଛି ଚାଲ ସମସ୍ତେ। 16,100 ଏ ରାଜ କନ୍ୟାମାନଙ୍କୁ ଭଗବାନ ଦ୍ୱାରକାପୁରରେ ଯେତେବେଳେ ବିବାହ କଲେ, ଏକାକୀ ବିବାହ କଲେ ନା, 16,108 ଭଗବାନ କୃଷ୍ଣ ହେଲେ, ଦ୍ୱାରକାଧୀଶ ହେଲେ, ଏକାଥରେ ବିବାହ ହେଲେ ଏବଂ ଏକାଥରେ ସମସ୍ତଙ୍କ ଗୃହରେ ପ୍ରବେଶ କଲେ। ସେଥିପାଇଁ ଏଠି କହୁଛନ୍ତି, କେଚିତ୍ କୁର୍ବନ୍ତି କର୍ମାଣି କାମ ରହତ ଚେତସ। ହେ ସୁଦାମା, ମୋର ଭକ୍ତ କେହି କେହି, ମୋର ଭକ୍ତ ତୁମ ଭଳି ଭକ୍ତ, ସେ ସଂସାର କର୍ମ କରନ୍ତି, ସଂସାରରେ ରୁହନ୍ତି, କିନ୍ତୁ କାମ ରହତ ଚେତସ, ତାଙ୍କର କୌଣସି କାମ ନଥାଏ, ଅନ୍ତରରେ କାମନା ନଥାଏ। ସିଦ୍ଧର ସ୍ୱାମୀ ଲେଖୁଛନ୍ତି, କାମେର ଅନାକୃଷ୍ଟ ଚେତସାମପି କର୍ମ ଆଚରନ୍ତି ଦୃଷ୍ଟାନ୍ତ। କାମରେ କୌଣସି ତାଙ୍କର କୌଣସି କାମନା ନଥାଏ, ବିଷୟ ଭୋଗ କାମନା କ'ଣ କରାଯିବ, ଶରୀର ସୁଖର କାମନା ବି ନଥାଏ, ପରିବାର ଥାନ୍ତି, ସଂସାର ଥାନ୍ତି, ସବୁ ଥାନ୍ତି, କିନ୍ତୁ କାମେ ରହତ ଚେତସ, କାମ ଅନ୍ତରରେ ଯେକୌଣସି ସୂକ୍ଷ୍ମ କାମନା ତାଙ୍କ ଅନ୍ତରକୁ ଆକର୍ଷଣ କରିପାରେ ନା, କେବଳ ଭଗବତ ଭଜନ, ଭଗବତ ଭକ୍ତି। ତେଜନ୍ତେ ପ୍ରକୃତି ଦେବୀ, ଆଜ୍ଞା ଏଠି ଯେଉଁ ତିନି ଗୁଣର ଯେଉଁ ଶକ୍ତି ପ୍ରକୃତି, ଇଏ ବଡ଼ ବଳବାନ, ଆଙ୍କୁ ତ୍ୟାଗ କରିବା ଇଏ ଅତି ସୂକ୍ଷ୍ମ, ଆଙ୍କୁ ଇଏ ଦର୍ଶନ କରିପାରିବେ ନା। ଆପଣ ବେଶ ପରିବର୍ତ୍ତନ କରନ୍ତୁ, ସ୍ଥାନ ପରିବର୍ତ୍ତନ କରନ୍ତୁ, ସ୍ଥିତି ପରିବର୍ତ୍ତନ କରନ୍ତୁ, ଇଏ ସୂକ୍ଷ୍ମ ଜିନିଷ, ଅନ୍ତରରେ ତିନି ଗୁଣ ରହିଲା ମାନେ ସେ ଭକ୍ତିଦେବୀ ଭକ୍ତି ମହାରାଣୀ ଆସନ ନ ପାତିଲା ମାନେ ଭୋଗବାସନା ଆସିବ। କିନ୍ତୁ ଭଗବାନ କହୁଛନ୍ତି, ସୁଦାମା ତୁମେ କିଭଳି, ତେଜନ୍ତ ପ୍ରକୃତି ଦେବୀ, ତୁମେ ତିନି ଗୁଣକୁ ଜୟ କରିଦେଇଛ, ଆଉ ଯଥା ଅହମ୍ ଲୋକ ସଂଗ୍ରହମ୍, ମୁଁ ଯେଉଁଭଳି ସଂସାରୀ ହେଇଛି, ମୁଁ ଯେଉଁଭଳି ଭକ୍ତମାନଙ୍କୁ ମୁଁ ଭକ୍ତ ପାଇଁ ଆଜି ସଂସାରୀ ହେଇଛି, ତୁମେ ସେଇଭଳି ଲୋକ ସଂଗ୍ରହ ପାଇଁ ମୋ ଭକ୍ତ କିଭଳି ସଂସାର ହୁଏ, ସଂସାର କରେ ମୋର ଭଜନ କରିକି, ସେଥିପାଇଁ ତୁମେ ସଂସାରୀ ହେଇଛ। ସୁଦାମା ପାଗଳ ହେଇଗଲେ, କହିଲେ କଣ, ଭଗବାନ ମୋତେ ତାଙ୍କ ସହିତ ତୁଳନା କରିଦେଲେ, କାରଣ ଭକ୍ତର ସ୍ଥିତି ପ୍ରକୃତରେ ତା ସ୍ଥିତିକୁ ଭଗବାନ ଏଭଳି ସଜାଡ଼ି ଦେଇଥାନ୍ତି, ପାତ୍ରଟାକୁ ସିଏ ସଜାଡ଼, ଅନ୍ତର ଭିତରେ ସିଏ ରହିଛନ୍ତି ନା। ଆମେ ଯଦି କୋଟି କୋଟି ଜନ୍ମ ଚେଷ୍ଟା କରିବା, ପ୍ରୟାସ କରିବା, ଗୋଟିଏ ଦୁର୍ଗୁଣକୁ ଏଡ଼େଇକି ଗୋଟିଏ ସଦ୍ଗୁଣକୁ ଆଣିବା ପାରିବା, ପାରିବା, କିନ୍ତୁ ସିଏ ଯେତେବେଳେ ସଜାଡ଼ିବା ପାଇଁ ଚାହିଁବେ, ସିଏ ଚାହିଁଲେ ସାଧୁ ଦ୍ୱାରା ସଜାଡ଼ିବେନି, ଦସ୍ୟୁ ରତ୍ନାକରକୁ ଚାହିଁଲେ ନାରଦ ମୁନିଙ୍କ ଦ୍ୱାରା ସଜାଡ଼ିବା ପାଇଁ ସଜାଡ଼ିବା। କେତେ ଜନ୍ମ ଲାଗିଥିଲେ ଦସ୍ୟୁ ରତ୍ନାକରକୁ, ତା ପାପଟା ଧୋଇବା ପାଇଁ କେତେ ଜନ୍ମ ଲାଗିଥାନ୍ତା ଚିନ୍ତା କର, କିନ୍ତୁ ଭଗବାନ ପାତ୍ର ସଜାଡ଼ିଥିଲେ। ସେଥିପାଇଁ ଭକ୍ତ ଯେଉଁମାନେ ଅତି ଶୁଦ୍ଧ ଭକ୍ତ, ଯେଉଁମାନେ ଶରଣାଙ୍ଗତ ଭକ୍ତ, କାମେ ରହତ ଚେତସ, ସେମାନେ ସଂସାର କଲେ ବି ସେମାନେ ସଂସାର ତାଙ୍କୁ ଧରିନଥାଏ, ସଂସାର ତାଙ୍କୁ ଗ୍ରାସ କରିପାରେ ନା। ସେମାନେ ସଂସାର ଭିତରେ ରୁହନ୍ତି, ସେ ସଂସାର ଭିତରେ ରହିଛନ୍ତି କିଭଳି ନା ପଦ୍ମପତ୍ର ଇବ ଅମ୍ବସା। ପଦ୍ମପତ୍ର ଭିତରେ, ଜଳ ଭିତରେ ପଦ୍ମପତ୍ର ରହୁଛି, କିନ୍ତୁ ଜଳର ପଦ୍ମପତ୍ର ଦେଖିବେ କେବେ ହେଲେ ସଙ୍ଗମ ହେଇପାରିବ ନା। ସାଧୁକୁ ନଡ଼ିଆ ସହିତ ତୁଳନା କରାଯାଇଛି, ଦେଖିଛନ୍ତି ଆପଣଙ୍କର ତ ନଡ଼ିଆ ଗଛ ପ୍ରଚୁର ଅଛି, ନଡ଼ିଆଟା ଶୁଖି ଶୁଖି ଯିବ, ପ୍ରଥମେ ନଡ଼ିଆଟା ବାଜେ ପାଣି ଥିବା ଅବସ୍ଥାରେ, କାହିଁକି ବାଜେନି, ବାଜିବନି। ନଡ଼ିଆ ଜଳ, ତାର ଉପର କଭର, ତାର ଉପରେ କତା, ନଡ଼ିଆର ତିନିଟା ଆବରଣ ଅଛି ନା, କତାଟା ଅଛି, କତାଟା ଛଡ଼େଇଦେବେ, ନଡ଼ିଆର ଗୋଟେ କଭର ଅଛି, ଏଇଟାକୁ ଜାଳୁଛେ ଆମେ, ତା ଭିତରେ ପାଣି ରହୁଛି, ଶସ ରହୁଛି। ନଡ଼ିଆ ପ୍ରକୃଷ୍ଟ ଯେତେ ତାର ବଢ଼ିବ ତାର ଜଳ ସେତେ କମିବ। ସାଧୁ ଯେତେ ଭଜନ କରିବ, ସେ ହରିଭକ୍ତ ହରି ଭଜନ କରି ଯେତେ ଭଜନ କରିବ ତାର ଅବସ୍ଥା କେମିତି ହବ ଦେଖିଛନ୍ତି। ନଡ଼ିଆ ପରେ ଶୁଖିଗଲା ପରେ ଯେ ଶୁଖା ନଡ଼ିଆ ତା ଭିତରେ ଆବାଜ ହବ, ସେ ବାଜିବ, ସେତେବେଳେ ସେ ଅଛି କେଉଁଠି, ସେ ନଡ଼ିଆର ଖୋଳ ଭିତରେ ଅଛି, କିନ୍ତୁ ନଡ଼ିଆ ସହିତ କିଛି ସମ୍ପର୍କ ଅଛି, ତାର ଉପରେ ଯେଉଁ କଭର ଅଛି ଯେଉଁଟାକୁ ଆମେ ଜାଳ ନେତା କ'ଣ କୁହନ୍ତି, ସଡ଼େଇ, ସଡ଼େଇ ସହିତ କିଛି ସମ୍ପର୍କ ନଥିବ କି କତା ସହିତ କିଛି ସମ୍ପର୍କ, ସେ ଅଲଗା, କିନ୍ତୁ ରହିଛି କେଉଁଠି, ରହିଛି ସେ ନଡ଼ିଆ ଭିତରେ। ଭଗବାନ ସେ କଥା କହୁଛନ୍ତି ଯେ ସୁଦାମା ଆମର ଭକ୍ତମାନେ ଏଇଭଳି ସଂସାରରେ ରୁହନ୍ତି, ନଡ଼ିଆ ଶୁଖା ନଡ଼ିଆ ବୋଲି। ଆମାରେ ବୋଲି ଦେ ପ୍ରଭୁ ଆର କିଛୁ ନାଇ, ଆମାର ବୋଲି ଦେ ପ୍ରଭୁ ଆର କିଛୁ ନାଇ, ଆମାର ବୋଲି ଦେ ପ୍ରଭୁ ଆର କିଛୁ ନାଇ, ଆମାର ବୋଲି ଦେ ପ୍ରଭୁ ଆର କିଛୁ ନାଇ। ତୁମି ଆମାର ମାତ୍ର ପିତା ବନ୍ଧୁ ଭାଇ, ତୁମି ଆମାର ମାତ୍ର ପିତା ବନ୍ଧୁ ଭାଇ, ଆମାର ବୋଲି ପ୍ରଭୁ ଆର କିଛୁ ନାଇ, ଆମାର ବୋଲି ଦେ ପ୍ରଭୁ ଆର କିଛୁ ନାଇ। ଭକ୍ତି ମଠ ଆପଣ ଲେଖୁଛନ୍ତି କଥା, ତେଜନ୍ତି ପ୍ରକୃତି ଦେବୀ, ପ୍ରକୃତି ଦେବୀକୁ ଯେଉଁମାନେ ହରି ଭଜନ କରି ତିନି ଗୁଣ ଉର୍ଦ୍ଧ୍ୱକୁ ଯାଇଥାନ୍ତି, କାମ ରହତ ଚେତସ, ସେମାନଙ୍କ ସ୍ଥିତି କିଭଳି, ସେମାନେ ସଂସାରରେ ଥିଲେ ବି କ'ଣ ଜାଣନ୍ତି, ସେ ଆବାଜ କରନ୍ତି, ଆବାଜ କରନ୍ତି ପଇଡ଼ ଭଳି, ଶୁଖେ ନଡ଼ିଆ ଭଳି ଶୁଖିଗଲା ପରେ, ପ୍ରଭୁ ମୋର କିଛି ସଂସାରରେ ନାହିଁ, ଆମାର ବୋଲି ତ ପ୍ରଭୁ ଆର କିଛି ନାହିଁ। ଭଗବାନ କହିଲେ ସଂସାରରେ କେହି ନାହାନ୍ତି ଯେ କହିବେ ମୋର ଏ ସଂସାରରେ କିଛି ନାହିଁ, ଯାହାର ସଂସାରରେ କିଛି ନାହିଁ ସେ କାହାକୁ ନା କାହାକୁ ନିଜର ବୋଲି କରିବ ନା। ଭଗବାନ ପଚାରି ତୁମେ କାହାକୁ ନିଜର ବୋଲି କରିଛ, ତୁମି ତ ଆମାର ମାତ୍ର ପିତା ବନ୍ଧୁ ଭାଇ, ହେ ପ୍ରଭୁ ତୁମେ ମୋର ପିତା, ତୁମେ ମୋର ବନ୍ଧୁ, ତୁମେ ମୋର ଭାଇ। ଭଗବାନ ପଚାରିବେ ଆରେ ମୋତେ ସିନା ପିତା ବୋଲି କହୁଛୁ, କିନ୍ତୁ ତୋତେ ଜନ୍ମ ଦେଇ ଜଣେ ପିତା ଅଛି ନା ନାହିଁ, ତୋର ସ୍ତ୍ରୀ ଅଛି ନା ନାହିଁ, ତୋର ବନ୍ଧୁବାନ୍ଧବ ଅଛନ୍ତି ନା ନାହିଁ, ନା ସେମାନେ ଅଛନ୍ତି, କିନ୍ତୁ ମୁଁ ରହିଛି ନଡ଼ିଆ ଭଳି, ତାଙ୍କ ସହିତ ମୋର କି ସମ୍ବନ୍ଧ ନାହିଁ, ସେମାନେ ଆପଣଙ୍କ ସହିତ ସମ୍ବନ୍ଧିତ। ବନ୍ଧୁ ଦାରା ସୁତ ସୁତ ତବ ଦାସୀ ଦାସ, ବନ୍ଧୁ ଦାରା ସୁତ ସୁତ ତବ ଦାସୀ ଦାସ, ପ୍ରଭୁ ବନ୍ଧୁ ଦାରା ସୁତ ସୁତ ତବ ଦାସୀ ଦାସ, ବନ୍ଧୁ ଦାରା ସୁତ ସୁତ। ସେଇ ତ ସମ୍ବନ୍ଧେ ସବେ ଆମ
আমার প্রয়াস সেইটা সম্মান সবে আমার প্রয়াস আমার বলিতে প্রভু আর কিছু না আমার বলিতে প্রভু আর কিছু
ধন দ্বারা সুতা সুত তব দাসী দাস এমন মোর নুহন্তি ইসব আপনার আপনার দাসী আপনার দাস তাহলে ভগবান পচারছেন তুমি কেমতি সম্বন্ধিত হইতে সে সহ তোমার সম্বন্ধে সেই তো সম্বন্ধে সবে আমার প্রয়াস সে আপনার সেবা করছেন সেইপা মু এমান সহ সম্পর্ক রাখিছি ভক্ত সংসার কাহিকি রুহে ভক্ত সংসারী লোক সঙ্গে সংসার বাঁধা রুহে না সে কেবল বঞ্চিছি আউ কেউ ভক্ত সাংরে যে ভগবান সহ সম্বন্ধিত হয়েছে তা সাংরে সম্বন্ধিত করিকি এ জীবনটা অতিক্রম করি নহলে এটি কেবল কষ্ট এটা তো কিছু না এ শব ভি কেবল কষ্ট পাইব মৃত্যু তো কষ্ট না এটি বঞ্চিকি কষ্ট মিলব কেবল প্রয়াস গোটিয়ে প্রভু যেহেতু সে মোর পুত্র হচ্ছে ভক্ত স্ত্রী হচ্ছে ভক্ত বন্ধু হচ্ছে ভক্ত এমন যেহেতু ভক্ত সেইপাই কেবল সংসার রয়েছে তাকে সঙ্গ করছি বল মোর কিছু কাম নাই আর ভগবান পাই ধন অছি টঙ্কা অছি ঘর অছি সেসব মোর নাই কাম রহত চেত ধন ধন জন গৃহ দ্বারা তোমার বলিয়া ধন জন গৃহ দ্বারা তোমার প্রভু ধন জন গৃহ দ্বারা তোমার বলিয়া ধন জন গৃহ তোমার বলিয়া রক্ষা করি আমি মাত্র সেবক হইয়া রক্ষা করি আমি মাত্র সেবক হইয়া আমার বলিতে প্রভু আর কিছু নাই আমার বলিতে প্রভু আর কিছু নাই আজ্ঞা সহজ বিষ্ণু মোর বলি সংসারে কিছু কহিবা প্রভু মোর কেহি নাহান্তি আপন মোর এইটা কহিবা বহু কষ্ট মীরা কোন কহিলে মোর কেহি নাহান্তি মোর হচ্ছন্তি গিরিধর গোপাল মেরা হে না দুসরা কই মোর তো কি দুসরা না কেহি নাহান্তি লোক সমস্তে কইছে মোর কেহি নাহান্তি সমস্তে এটা কইছে কিন্তু গিরিধর গোপালক বিনা মোর কেহি নাহান্তি এটা কহিলা লোক কষ্ট ভগবান মোর অছন্তি লোক কষ্ট পাইলে কে সংসার মোর কেহি কাহার নন্দ কহিদেবি এ কথা মোর কেহি সংসার নাহান্তি কিন্তু মোর ভগবান একমাত্র অছন্তি এইটা কহিবা লোক পট কষ্ট মোর ভগবান একমাত্র অছন্তি সংসার মোর কেহি নাহান্তি এ কথা কইপারিবিনি কই মোর কেহি নাহান্তি প্রভু অছন্তি আমার বলিতে প্রভু আর কিছু নাই তুমি তো আমার মাত্র পিতা বন্ধু ভাই এই সে কথা কইছেন কেচিত কুরবন্তি কর্মাণি কামে রহত চেতস ত্যজন্তা প্রকৃতিম দেবী যথাহম লোক সংগ্রাম সুদামা তুমি কোন সাধারণ ভক্ত তুমি বিবাহিত কিন্তু তুমি মো ভি লোক সংগ্রহ লোক শিক্ষার্থম ভগবান লীলা কোণ কি লোক শিক্ষার্থ পাই তাঙ্ক ভক্তর লীলা মধ্যে লোক শিক্ষার্থ পাই সুদামা হন্তু বিদুর হন্তু শবরী হন্তু এমন তাঙ্ক নিত্য পার্শ্বদ সে বৈকুণ্ঠ ধরিকি আসিকি আমি শিখাউছেন নিত্য পার্শ্বদ সে লোক শিক্ষা দেবে সীতামাতা কুশল্যা মা খবর পাইলে রামচন্দ্র মহাপ্রভু যে পুত্র মোর তো বিবাহ আসছেন আর জনক নন্দিনী বিবাহ খবর পাইগলে গুপ্তচর অনুচর দ্বারা জনক নন্দিনী কিভাবে না অতি সুকুমারী ତେଣୁ କଣ କହିଲେ ନା ମଣିମୟ ପ୍ରସ୍ତର ଅଯୋଧ୍ୟା ପୁରୀରେ, ମଣିମୟ ପ୍ରସ୍ତର ସବୁ ବିଛା ହେଇଛି କେତେ କୋମଳ। କହିଲେ ଆଚ୍ଛା ସୁକୁମାରୀ ଜନକ କୁମାରୀ ଆସିବେ, ସେ କଣ ଏତେ ଚାଲିପାରିବେ, ତାଙ୍କ ପାଦଟା କଷ୍ଟ ହବ। ତେଣୁ ପଦ୍ମ ପୁଷ୍ପ ଆଣିକି ସବୁ ବିଛେଇଲେ, ପଦ୍ମ ପରାଗ ବିଛା ହେଲା ସବୁ। କିନ୍ତୁ ସୀତାମାତା ତାହେଲେ ଓହ୍ଲେଇଲେ, ପାଦ ଦଉଛନ୍ତି ପଦ୍ମ ପରାଗରେ, ତାଙ୍କୁ କଷ୍ଟ ଲାଗୁଛି, ଆଉ ମୁହଁଟା ତାଙ୍କର ଶୁଖିଯାଉଛି ବାରବାର ଜଳ ପାନ କରିବା ଭଳି, ସବୁବେଳେ ତୃଷ୍ଣାରେ ଚାହୁଁଛନ୍ତି। କୌଶଲ୍ୟା ମା କହିଲା, ଆରେ ମୁଁ ଜନକ ନନ୍ଦିନୀଙ୍କର ସୁଖ ବିଧାନ ପାଇଁ କାର୍ଯ୍ୟ କଲି, ସିଏ କ'ଣ ଏମିତି ପାଦ ଖାଲି ବାରବାର ଉଠାଉଛନ୍ତି, ଆଉ ମୁଖ କ'ଣ ଶୁଖିଯାଉଛି। ପାଖକୁ ଗଲେ କହିଲେ, ମା ତୁମେ ପାଦକୁ ବାରବାର କାହିଁକି ଉଠାଉଛ, ତୁମେ କ'ଣ ପଦ୍ମ ପରାଗ ଠାରୁ ଆଉ କିଛି କୋମଳ ବସ୍ତୁ ସଂସାରରେ ଅଛି। ସୀତା ମା କହିଲେ, କେବଳ ରାମଚନ୍ଦ୍ର ମହାପ୍ରଭୁ ଚାହିଁକି ରହିଲେ, ତାଙ୍କ ବକ୍ଷ ଦେଶରୁ ଚାହିଁଲେ। କୁଶଲ୍ୟା ମା ବୁଝି ପାରିଲେନି, କହିଲେ ମା ମୋର ସ୍ଥାନ ଏ ପଦ୍ମ ପରାଗରୁ ନୁହେଁ, ରାମଚନ୍ଦ୍ର ମହାପ୍ରଭୁଙ୍କ ହୃଦୟ କୋଟି କୋଟି ଗୁଣ ଏ ପଦ୍ମ ପରାଗ ଠାରୁ କୋମଳ, ମୋର ନିବାସ ସ୍ଥାନ ସେଇଠି, ମୋତେ କଣ ଏଇ ପଦ୍ମ ପରାଗ ମୋତେ ଆନନ୍ଦ ଦବ। କହିଲେ ମା ମୁଁ ବୁଝିଗଲି, ଆଉ ତୁମ ମୁଖଟା କାହିଁକି ଏମିତି ଶୁଖିଯାଉଛି ବାରବାର, ତୁମେ ତୃଷ୍ଣା ଜଳପାନ କରିବେ କି? କହିଲେ ନା ମା, ଏ ତୁମର ଦାସଦାସୀ ମାନଙ୍କର ମୁଖକୁ ମୁଁ ଚାହିଁ, ତାଙ୍କ ତାପକୁ ଦେଖି, ତାଙ୍କର ଦୁଃଖକୁ ଦେଖି ମୁଁ ଏତେ ଦୁଃଖୀ, ରାମଚନ୍ଦ୍ର ମହାପ୍ରଭୁ ଶୁଣୁଛନ୍ତି, ମୁଁ ଏତେ ଦୁଃଖିତ ହେଇଯାଉଛି, ମୋତେ ତାପିତ ହେଇଯାଉଛି, ମୋର ଓଠ ଯାହା କହନ୍ତି ଶୁଖିଯାଉଛି। ସେହି ସୀତାମାତା ଯେ ବକ୍ଷ ଦେଶ, ପ୍ରଭୁଙ୍କର ବକ୍ଷ ଦେଶ ଯାହାଙ୍କର ନିବାସ ସ୍ଥାନ, ଭଗବାନ କଣ ଜାଣିନଥିଲେ ସୀତାମାତା ଲକ୍ଷ୍ମୀ ବୋଲି? କିନ୍ତୁ ଲବକୁଶ ସୀତାମାଙ୍କର ଉଦରରେ ଥିଲାବେଳେ ବି ଲୋକ ସଂଗ୍ରହ ପାଇଁ ତ୍ୟାଗ କରିଦେଲେ, କହିଲେ ଲକ୍ଷ୍ମଣ ନେଇଯାଅ, ଏ ଅଯୋଧ୍ୟା ସିଂହାସନରେ ଯିଏ ରାଜା ହେବେ ତାଙ୍କର ପ୍ରଥମ କାମ ହେଉଛି ଲୋକ ସଂଗ୍ରହ, ଲୋକମାନଙ୍କର ଶିକ୍ଷା। ଭଗବାନ ଆଜି ଯାହା କରିଛନ୍ତି, ସଂସାର ହେଇଛନ୍ତି, ଅସୁର ମାରିଛନ୍ତି, ଆଜି ଭକ୍ତକୁ ସେବା କରି ଯାହା କରିଛନ୍ତି, ଭକ୍ତକୁ ସମାଜକୁ ଲୋକ ସଂଗ୍ରହ ପାଇଁ, ଲୋକ ଶିକ୍ଷା ପାଇଁ। ତେଣୁ ସୁଧାମା ତୁମେ ସାଧାରଣ ଭକ୍ତ ନୁହଁ, ତୁମେ ମୋ ଭଳି। ସୁଧାମା ପୁରା ଆଶ୍ଚର୍ଯ୍ୟ ହେଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ପ୍ରଶ୍ନ ଉଠୁଛନ୍ତି। ସୁଧାମା ଭାବିଲେ, ଯାହା ଗୋଟେ ଭଲ, ମୋତେ ଯାହା ସୁଯୋଗ ମିଳିଲା, ଭଗବାନ ମୋତେ ଏତେ ପୂଜା ସେବା କଲେଣି, ଯାହା କିଛି କଲେଣି, ମୋତେ ଅଲଗା କେଉଁ ବ୍ରାହ୍ମଣ ଭାବି କରୁଛନ୍ତି, ଅନ୍ତରରେ ଦୁଃଖ ଆସୁଛି ତାଙ୍କର, ଯାହା ଭଗବାନ ମୋତେ କ'ଣ ଚିହ୍ନି ପାରିଲେନି, କିନ୍ତୁ ଗୋଟିଏ ଦୃଷ୍ଟିରୁ ସେ ସୁଖୀ ହେଉଛନ୍ତି, ଯାହା ଭଗବାନ ତାଙ୍କୁ ଆଉ ଅଡ଼ୁଆରେ ପକେଇବେ। ସୁଧାମା ଭାବୁଛନ୍ତି, ମୋତେ ଯଦି ଭଗବାନ ତାଙ୍କ ସହିତ ତୁଳନା କରିଦେଲେ ତାହେଲେ ସେ ବୋଧେ ଅଲଗା କେଉଁ ବ୍ରାହ୍ମଣ ବୋଲି ମୋତେ ଭାବୁଛନ୍ତି, କାରଣ ମୁଁ ଭକ୍ତ କ'ଣ, ଭଗବାନ ଯେତେ ବଡ଼ କରିଦେଲେ ଭକ୍ତକୁ, ଭକ୍ତ କ'ଣ କହିବେ ନା ମୁଁ ଭଗବାନ ସହିତ ସମାନ ବୋଲି? ଆମର ପ୍ରଣାମରେ କୁହାଯାଉଛି ଗୁରୁ ସାକ୍ଷାତ ପରମ୍ରହ୍ମ, ଗୁରୁ ସାକ୍ଷାତ ପରମ୍ରହ୍ମ, କାରଣ ଗୁରୁ କ'ଣ କେବେ କହିବେ ମୁଁ ପରମ୍ରହ୍ମଙ୍କର ଆସନ ନେବି ବୋଲି? ଭକ୍ତ ତ ଏବେ କଥା କେବେ ଅଭିମାନ କରିବନି। ମା ଅତି ନିଚମପି, ସୁଧାମା କହୁଛନ୍ତି ମୁଁ ତ ଅତି ନିଚ ନୁହଁ, ମନରେ ଚିନ୍ତା କରୁଛନ୍ତି, ଭଗବାନ କହିଲେ ଯଥାମ ଲୋକ ସଂଗ୍ରହ, ସିଏ ଯେଭଳି ସଂସାର କରିଛନ୍ତି ମୁଁ ସୁଧାମା ମୁଁ ସେଇଭଳି ସଂସାର କରିଛି, ନା 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 ଭଗବାନ ମୋତେ ଚିହ୍ନି ପାରୁନାହାନ୍ତି। ସୁଧାମା ଭାବୁଛନ୍ତି, ମା ଅତି ନିଚମପି ଯତ୍ ଏବଂ ସମ୍ମାନୟତ ତମ ମା ପରିଚିନ ଅନ୍ୟ କଶ୍ୟଶ୍ଚିତ ଭାନେନ, ବୋଧେ ଅଲଗା କେଉଁ ବ୍ରାହ୍ମଣକୁ ସେ ଆଗରୁ ଦେଖିଛନ୍ତି, ସେ ସେଇ ଭାବନାରେ ମୋର ରୂପ ତାର ଉପର ସାଦୃଶ୍ୟତା ଅଛି, ସେଥିପାଇଁ ବୋଧ ହୁଏ ସେ ଅଲଗା କେଉଁ ବ୍ରାହ୍ମଣକୁ ଭାବିକି ମୋତେ ଏତେ ସେବା କରିକି ମୋତେ ସମ୍ମାନ ଦେଉଛନ୍ତି, ନହେଲେ ତ ଏଇଟା ସମ୍ଭବ ନୁହେଁ। ଭଗବାନ ଯେତେବେଳେ ସୁଦାମା ମନରେ ଏଇ କଥା ଚିନ୍ତା କରୁଛନ୍ତି, ଭଗବାନ ଜାଣିଦେଲେ, କହିଲେ କ'ଣ ସୁଦାମା କହୁଛି, ମୁଁ ତାଙ୍କୁ ଚିହ୍ନି ପାରୁନି ବୋଲି? ସାଙ୍ଗେ ସାଙ୍ଗେ ଭଗବାନ ଆରମ୍ଭ କଲେ, ସୁଦାମା ତୁମକୁ ଚିହ୍ନି ପାରୁଛି, ତୁମେ ମୋ ସାଙ୍ଗରେ ବା ଗୁରୁକୂଳରେ ପାଠ ପଢ଼ିଥିଲ, ଭଗବାନ ଜୀବ ବିଚ୍ୟୁତ, ଭଗବାନ ଅଚ୍ୟୁତ, ଆମର କି ଜ୍ଞାନ ଅଛି ଆଜ୍ଞା, ଆମେ ବାଳକ ଅବସ୍ଥାରେ କଣ କରିଥିଲେ ଆମର ଜ୍ଞାନ, କିନ୍ତୁ ଭଗବାନ ସୁଦାମାଙ୍କ ସାଙ୍ଗରେ କିଭଳି ଖେଳିଥିଲେ କିଭଳି ସବୁ କଥା କହିଦେବେ ବର୍ତ୍ତମାନ ସୁଦାମା। ସୁଦାମା ତୁମେ ଭାବୁଛ ମୁଁ ତୁମେ ଚିହ୍ନି ପାରୁନି ବୋଲି, ସୁଦାମା ସୁଦାମା ତୁମ ସହିତ ମୋର ସ୍ୱଚ୍ଛ ସମ୍ବନ୍ଧ ବାଲ୍ୟ ଅବସ୍ଥାରୁ ଅଛି ଗୁରୁକୁଳରୁ। ବର୍ତ୍ତମାନ ଗୁରୁକୁଳର ପ୍ରବଚନକୁ ଆରମ୍ଭ କରି ସୁଦାମା ଠିଆ ହେଇଛନ୍ତି, ସବୁ ପତ୍ନୀମାନେ ଠିଆ ହେଇଛନ୍ତି, ଦାସଦାସୀମାନେ ଠିଆ ହେଇଛନ୍ତି। କୋଚିତ ଗୁରୁକୁଲେ ବାସ ବ୍ରହ୍ମନ୍ ସ୍ମରସି ନୌଜତ ଦ୍ୱିଜ ବିଜ୍ଞାୟ ବିଜ୍ଞେୟ ତମସା ପାରମ ସ୍ମୃତ। ବର୍ତ୍ତମାନ ଟିକେ ତତ୍ତ୍ୱ କଥା ବୁଝେଇବି, ଏ କଥା କହିବାର ତାତ୍ପର୍ଯ୍ୟ ସୁଦାମା ତୁମର ମୋର ଦୁଇ ଜଣ ମିଶିକି ଗୁରୁ ସେବା କରିଥିଲେ, ତୁମର ମୋର ଦୁଇ ଜଣ ମିଶିକି କଷ୍ଟ ସହିଥିଲେ, ଆଉ ମୁଁ ତୁମର ସଖା। ଯେତେବେଳେ ସୁଦାମା ଏଇଟା ମାନି ନେବେ ସେତେବେଳେ ଭଗବାନ କହିବେ ଠିକ୍ ଅଛି, ମୁଁ ବର୍ତ୍ତମାନ ଖୁଦ ଭଜାକୁ ଖାଇବି। ସୁଦାମା ଯେ ଭକ୍ତ ଯେପର୍ଯ୍ୟନ୍ତ ସ୍ୱୀକାର ନ କରିବ ମୁଁ ଭକ୍ତ ବୋଲି, ଭଗବାନ କ'ଣ ଜବରଦସ୍ତି କିଛି କରିପାରିବେ କି ତାଙ୍କ ବିରୁଦ୍ଧରେ କିଛି କରିପାରିବେ? ତେଣୁ ସୁଦାମାଙ୍କ ସହିତ ତାଙ୍କର ସଖ୍ୟରସକୁ ପରିପୃଷ୍ଟ କରିବା ପାଇଁ ବର୍ତ୍ତମାନ ପ୍ରବଚନ ଦେଉଛନ୍ତି ସୁଦାମା। କୁଚିତ ଗୁରୁକୁଲେ ବାସମ, ତୁମର ମୋର ଆମେ ପୂର୍ବରୁ ଗୁରୁକୁଳରେ ବାସ କରିଥିଲେ ବ୍ରହ୍ମନ, ବର୍ତ୍ତମାନ ଖାଲି ବ୍ରହ୍ମନ ବ୍ରହ୍ମନ ଡାକିବେ, ସଖା ବୋଲି ଡାକିବେନି। କାହିଁକି ସୁଦାମାଙ୍କୁ, ସୁଦାମା ମୁହଁକୁ ତଳକୁ ଟିକେ ଲଜ୍ଜା କରି ରହିଛନ୍ତି। ଭଗବାନ ସୁଦାମାଙ୍କୁ ବ୍ରହ୍ମନ ବ୍ରହ୍ମନ ଡାକି କେବଳ କହିବେ ସୁଦାମା ତୁମେ ଲଜ୍ଜା ଛାଡ଼ ଭୟ ଛାଡ଼, ତୁମେ ଲଜ୍ଜା ଭୟ ଭୁଲି ଯାଅ, ମୁଁ ତୁମର ସଖା ବା। ଏଠି କହୁଛନ୍ତି କ୍ୱଚିତ୍ ଗୁରୁକୁଲେ ବାସମ ବ୍ରହ୍ମନ୍ ସ୍ମରସି ନଉଛ ତ, ହେ ବ୍ରହ୍ମନ୍ ଆମେ ଦୁଇ ଜଣ ବାସ କରୁଥିଲେ ଗୁରୁକୁଳରେ, ତୁମର ସ୍ମରଣ ଆସୁଛି ତ? ସୁଦାମା କିଛି କହିଲାନି, ମୁଁ ପୋତିକି ରହିଛନ୍ତି। ସୁଦାମା କେବଳ ଦୁଇଟି ପ୍ରବଚନ ଦେବେ, ଦୁଇଟି ଶ୍ଳୋକ ବାସ ତାଙ୍କ ପ୍ରବଚନ ଶେଷ। ଆଉ ଗୁରୁକୁଳରେ କାହିଁକି ବ୍ୟକ୍ତି ବାସ କରନ୍ତି ନା, ଦ୍ୱିଜ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏମାନଙ୍କୁ ଦ୍ୱିଜ ବୋଲି କହିବା, ତାଙ୍କର ଦ୍ୱିତୀୟ ଜନ୍ମ ହୁଏ। ପ୍ରଥମ ଜନ୍ମ ପିତାମାତା ଦିଅନ୍ତି, ଦ୍ୱିତୀୟ ଜନ୍ମ ଗୁରୁଦେବ ଦିଅନ୍ତି ସଂସ୍କାର ଦ୍ୱାରା, ତାକୁ ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ। ଦ୍ୱିଜ ବିଜ୍ଞାୟ ବିଜ୍ଞେୟ, ପରମାତ୍ମାକୁ ଜାଣିବା ପାଇଁ ଦୀକ୍ଷା ଯେଉଁ ଗ୍ରହଣ କରାଯାଏ ଗୁରୁଦେବ, ଗୁରୁଦେବଙ୍କୁ ଯେଉଁ ଶିଷ୍ୟ ଗ୍ରହଣ କରେ କାହିଁକି ନା ଭଗବାନଙ୍କୁ ପାଇବା ପାଇଁ, ସାଂସାରିକ ଦ୍ରବ୍ୟକୁ ପାଇବା ପାଇଁ ନୁହେଁ। ସାଂସାରିକ ବସ୍ତୁ ବିଷୟ ଭୋଗ ବସ୍ତୁ ନାସ୍ତିକମାନଙ୍କୁ ବି ମିଳୁଛି। ଭଗବାନ କହୁଛନ୍ତି ସୁଦାମା ତୁମର ମୋର ଗୁରୁକୁଳରେ ବାସ କରିଥିଲେ, ଗୁରୁକୁଳରେ କାହିଁକି ବାସ କରନ୍ତି ନା, ଦ୍ୱିଜ ବିଜ୍ଞାୟ ବିଜ୍ଞେୟ ତମସା ପାରମ ସ୍ମୃତେ, ଏ ସଂସାରକୁ ତମ ବୋଲି କୁହାଯାଏ। ଏଠି ଅନ୍ଧକାର ହିଁ କେବଳ ଅଛି, ଅନ୍ଧକାର ମାନେ ଏଠି ଯାହା ଆମେ କାର୍ଯ୍ୟ କରୁଛେ ଏଇଟା ଅଜ୍ଞାନ ଅବସ୍ଥାରେ କରୁଛେ ହରିଭକ୍ତି ବିନା, ଆଉ ଏଠି କେବଳ ଦୁଃଖ ମିଳିବ। ଅନ୍ଧକାରରେ ଆପଣ ଦେଖିବେ ଲାଇଟ୍ ପଳେଇବ, ଗୋଟେ ଘର ଭିତରେ ରହିବେ, ସେ ଘର ଭିତରେ ଆପଣ ବାହାରିବେ ମାନେ ଯେଉଁଠି ବାଜିବ ମାଟ ଖାଇ କବାଟ ଖୋଲୁ ଖୋଲୁ ମୁଣ୍ଡ ବାଡ଼େଇ ହେଇଯିବେ, ଗୋଡ଼ ଖସିଯିବେନି। ଏ ସଂସାର ହଉଛି ସେୟା, ହରିଭକ୍ତି ବିନା ଆପଣ ଭାବିବେ ଏଥିରେ ସୁନ୍ଦର ସୁଖ ଅଛି କିନ୍ତୁ ନିଶ୍ଚିତ ଦୁଃଖ ମିଳିବ, ଏଇଟା ଅଜ୍ଞା। ତମସ ପାରମ ଅସ୍ମୃତେ, ଜଣେ ତମସକୁ ପାର ହବ କେବଳ ଗୁରୁଗୃହକୁ ଗଲେ। ଆଉ ଗୁରୁକୁଳରେ କେଉଁ ଅବସ୍ଥା ରୁହନ୍ତି, ବିବାହ କେଉଁ ଅବସ୍ଥା ରୁହନ୍ତି, ଟିକା ଦେଉଛନ୍ତି ଚତୁର୍ଥମ ଆୟୁଷ ଭାଗ ଉଷିତ୍ୱାଦ୍ୟମ ଗୁରୁ ଦ୍ୱିଜ। ଦ୍ୱିଜ ମାନେ ଆୟୁଷଟାକୁ ଚାରି ଭାଗ କରିବେ, ମଣିଷ ଆୟୁଷ ଚାରି ଭାଗ କରିଦେଲେ କେତେ ଭାଗ ହେଲା, ଶହେ ଭାଗ ହେଲେ, ଶହେ ବର୍ଷରେ ପଚିଶ। ଆଉ ଦ୍ୱିତୀୟ ଆୟୁଷ ଭାଗମ କୃତ ଦ୍ୱାରା ଗୃହେନ ବସନ, ଦ୍ୱିତୀୟ ଭାଗରେ ଆପଣ ଗୃହରେ ବସିବେ ତାରାକୁ ଧରିକି। ଆଉ ତିନି ଭାଗ ମଣିଷ ଜନ୍ମରେ ବ୍ରହ୍ମଚାରୀ ଜୀବନ, ବାନପ୍ରସ୍ଥ ଜୀବନ, ସନ୍ନ୍ୟାସ ଜୀବନ, ଏ ତିନି ଜୀବନ ହେଉଛି କେବଳ ପ୍ରୟାସ ସଂସାର କିଭଳି ପାର ହେଇଯିବ। ତମସା ପାରମ ସ୍ମୃତେ, ପଚିଶ ବର୍ଷରୁ ଯେଉଁ ପଚାଶ ବର୍ଷ ଦ୍ୱିତୀୟ ଭାଗ ସେହି ସମୟରେ କେବଳ ଦାରା ଗ୍ରହଣ କରାଯାଏ, ପତ୍ନୀ ଗ୍ରହଣ କରାଯାଏ। ତେଣୁ ସୁଦାମା ଆମେ ତ ଗୁରୁକୁଳରେ ଦୁଇ ଜଣ ବାସ କରିଥିଲେ, ତୁମର ମନ ଅଛି ତ? ସୁଦାମା କିଛି କହୁନାହାନ୍ତି, କାରଣ ସେଠି କହିଦେବେ ହଁ ମନରେ ଅଛି ବୋଲି, ଭଗବାନଙ୍କ ଠିକ୍ ଅଛି ଏ ବର୍ଷ ଖାଇଗଲା। ତେଣୁ ସୁଦାମା ଚାହୁଁଛନ୍ତି ଯେତେ ଶୀଘ୍ର ସେ ପ୍ରବଚନ ସାରନ୍ତୁ, ଏ କଥା ନ କୁହନ୍ତୁ, ମୋତେ ମୋର ପରିଚୟ ନ ଦିଅନ୍ତୁ। କିନ୍ତୁ ଭଗବାନ ଦୃଢ଼ତା ମାନେ ଏମିତି ପ୍ରବଚନ ଦେବେ ସୁଦାମ ପାଟି ଫିଟିବା ପାଇଁ ବାଧ୍ୟ ହେବେ, କେଶ ବନ୍ଧ ହୋଇ ରହିବେ, ସବୁ କଥା ତାଙ୍କର କହିଦେବେ, କେମିତି ଆମେ କଷ୍ଟ ପାଇଥିଲେ, କିଭଳି ଏକା ସାଙ୍ଗରେ ଗୁରୁଦେବଙ୍କ ସେବା କରିଥିଲେ ସବୁ କହିବେ। ସବୈ ସତ୍କର୍ମଣାମ୍ ସାକ୍ଷାତ୍ ଦ୍ୱିଜାତରେ ଅସମ୍ଭବ ଆଦ୍ୟଙ୍ଗ ଯତ୍ରାଶ୍ରମିଣାମ୍ ଯଥାଂ ଜ୍ଞାନଦମ୍ ଗୁରୁ। ଏଠି ସମ୍ବୋଧନ କଲେ ଅଙ୍ଗ, ପୂର୍ବ ଶ୍ଳୋକରେ କ'ଣ ଥିଲା ବ୍ରହ୍ମନ୍, ଏ ଅଙ୍ଗ ଏ ମୋର ପ୍ରିୟ ସୁଦାମା, ଗୁରୁ ଗ୍ରହଣ କାହିଁକି କରନ୍ତି ଆଉ କେତେ ପ୍ରକାର ଗୁରୁ ଏଠି କହୁଛନ୍ତି। ସବୈ ସତ୍କର୍ମଣାମ୍ ଦି ଜମ ଯୋଉ ଦୀକ୍ଷା ଦିଆଯାଏ ଗୁରୁ ପିତା ପାଞ୍ଚ ଜଣ, ଏ ଟିକାକୁ ବୀରରା ଘାଚାର୍ଯ୍ୟ କି ବଂଶୀଧର ସ୍ୱାମୀ ରଚନା କରିଛନ୍ତି। ପାଞ୍ଚ ଜଣ ହେଉଛନ୍ତି ଗୁରୁ, ଗୁରୁ ସ୍ଥାନୀୟ ପିତା ଏମାନେ କିଏ ନା ଜନକଶ୍ଚ ଉପନେତା, ଯେ ଉପନୟନ ସଂସ୍କାର କରନ୍ତି, ଯେ ଜନକ ଯେ ପିତା, ଯଶ୍ଚ ବିଦ୍ୟା ପ୍ରୟଚ୍ଛତି ଯେ ବିଦ୍ୟା ଦିଅନ୍ତି, ଇଏ ତିନି ପିତା। ଇଏ ଶିକ୍ଷା ଆଜିକାଲି ନାହିଁ, ଆଜିକାଲି ତ ବିଦ୍ୟା ଯୋଉ ସାର ଯୋଉ ବିଦ୍ୟା ଦେଉଛନ୍ତି କିଏ ତାଙ୍କ ପିତା ବୋଲି ମାନୁଛନ୍ତି ନା କ'ଣ, ସେ ସ୍ନେହ ସେ ଗୁରୁକୁଳର ଶିକ୍ଷାର କଥା କହୁଛନ୍ତି। ପାଞ୍ଚ ଜଣ ହେଉଛନ୍ତି ପିତା, ଜନକଶ୍ଚ ଯେ ଜନ୍ମ ଦିଅନ୍ତି ସେ ଗୁରୁ ସେ ପିତା, ଆଉ ଦ୍ୱିତୀୟ ହେଉଛନ୍ତି ଉପନେତା ଯେ ଉପନୟନ ସଂସ୍କାର କରନ୍ତି। ପିତା ସିନା ଜନ୍ମ ଦେଇଦେବେ କିନ୍ତୁ ଚକ୍ଷୁ ଦେବେ ଗୁରୁଦେବ। ଏ ସଂସାର ଯେଉଁ କଷ୍ଟ, ଏ ସଂସାରରୁ କିଭଳି ଆମେ ଅତିକ୍ରମ କରିବା, ଏହା ଗୁରୁଦେବ ଜ୍ଞାନ ପ୍ରଦାନ ଦ୍ୱାରା ଦେବେ, ଆଉ ବିଦ୍ୟାପ୍ରଦ ଗୁରୁ ଯେ ବିଦ୍ୟା ଦିଅନ୍ତି। ଆଗରୁ କ'ଣ ଥାଏ କି କୁଳଗୁରୁ ଥାନ୍ତି, ବିଦ୍ୟାପ୍ରଦ ଗୁରୁ ଥାନ୍ତି, କୁଳଗୁରୁମାନେ ଖାଲି ମନ୍ତ୍ର ଦେଇଦେବେ, ସେମାନେ କ'ଣ କରିବେ ନା ସେମାନେ ସେ ଯାଇକି ଅଲଗା ବୈଷ୍ଣବ ନିକଟରୁ ସବୁ ଶିକ୍ଷା କରୁଥିଲେ, ବିଦ୍ୟା ଶିକ୍ଷା ଗୁରୁ କୁହାଯାଏ। ଆଉ ଅର୍ଣ୍ଣଦାତା ଭୟତ୍ରାତା ପଞ୍ଚ ଏତତ୍ ପିତର ସ୍ମୃତ, ବେଦରେ ଏ ପାଞ୍ଚ ଜଣ ପିତା ବୋଲି କୁହାଯାଇଛି। ଅର୍ଣ୍ଣଦାତା ଭୟତ୍ରାତା, ଯାହାର ଅର୍ଣ୍ଣରେ ଆମେ ପୋଷଣ ହେଉଛେ ସେ ଆମର ପିତା ବୋଲି ମନେ ରଖିବାକୁ ପଡ଼ିବ। ଆମେ ଦେଖିଛୁ ସବୁ ଗାଁ ଆଗ, ଏବେ ତ ସବୁ ଉଠିଗଲା, ଗାଁ ଗାଁରେ ଯେଉଁ ମୂଲିଆମାନେ ଥାଆନ୍ତି ସବୁ ବର୍ଷିକିଆ ବନ୍ଧା ହେଇଥାନ୍ତି, ସେମାନେ ସେ ଘରର ମାଲିକକୁ ଆଉ ତାଙ୍କର ପତ୍ନୀକୁ ଡାକିବେ, ବାପା ମା, ବାବା ମା ମୁଁ ଯାଉଛି। ଅର୍ଣ୍ଣଦାତା ଆଉ ଭୟତ୍ରାତା ଯେ ଭୟରୁ ରକ୍ଷା କରନ୍ତି, ଇଏ ପାଞ୍ଚ ଜଣ ହେଉଛନ୍ତି ପିତା, କିନ୍ତୁ ଭଗବାନ କହୁଛନ୍ତି ତାଙ୍କ ଭିତରୁ ତିନି ଜଣ ହେଉଛନ୍ତି ଗୁରୁ। ଏ ଶ୍ଳୋକରେ କହୁଛନ୍ତି ସୁଦାମା ତୁମର ମନେ ରହିଛି ତ, ବର୍ତ୍ତମାନ ଟିକେ ତତ୍ତ୍ୱ କଥା କହିବେ, କହିକି ପୁଣି ବୁଲି ପଡ଼ିବେ, କହିବେ ସୁଦାମା ତୁମର ମୋର ଏକା ସାଙ୍ଗରେ ଗୁରୁଦେବଙ୍କ ସେବା କରିଥିଲି। ଏଠି ଗୁରୁତତ୍ତ୍ୱର କଥା ଆସିବ, ବେଶୀ ତତ୍ତ୍ୱ କଥା କହିବି ନା, ଆମ ହାତରେ ସମୟ ହିଁ ନାହିଁ। ସବୈ ସତ୍କର୍ମଣାମ୍ ଦ୍ୱିଜ, ସତ୍କର୍ମଣାମ୍ ସାକ୍ଷାତ୍ ଦ୍ୱିଜତରେ ଇହ ସମ୍ଭବ। ଏ ଯେଉଁ ଜନ୍ମ ହେଉଛି ଏ ଜଗତରେ, ଯେଉଁ ଜନ୍ମ ହେଉଛି ଆଦ୍ୟ ଅଙ୍ଗ, ହେ ଅଙ୍ଗ ହେ ସୁଦାମା, ପ୍ରଥମ ଯିଏ ଜନ୍ମ ଆମକୁ ଦେଉଛନ୍ତି ସେ ହେଉଛନ୍ତି ପ୍ରଥମ ପିତା, ପିତା ଯିଏ ସେ ହେଉଛନ୍ତି ଗୁରୁ, ସେ ପୂଜ୍ୟ। ଆପଣ ଭାବନ୍ତୁ ଭାଗବତରେ ଏଇଟା ଲେଖା ହିଁ ନାହିଁ ଯେ ପିତା ମାତା ପୂଜ୍ୟ ନୁହନ୍ତି ବୋଲି, ଭାଗବତ ଗୋଟିଏ ଶାସ୍ତ୍ର, ବିଶ୍ୱର ଯେତେ ନୀତି ଶାସ୍ତ୍ର ଅଛି ସବୁ ଆଣନ୍ତୁ, ସବୁ ଭାଗବତରେ କାଢ଼ି ଥୋଇ ଦିଆଯିବ। ସଂସାରରେ ଏଭଳି ଜଣେ ସାଧୁ ନାହାନ୍ତି ସେ ନୂଆ କଥା କିଛି କହିଛନ୍ତି, ଆପଣ ଆଣନ୍ତୁ ଭାଗବତରୁ ମୁଁ କାଢ଼ି ଥୋଇଦେବି, ଆପଣ ସବୁ କଥା ଭାଗବତ କୁହାଇଛନ୍ତି, ଆମେ ପଢ଼ିନେ ଆମେ ଜାଣିନୁ, ସବୁ କଥା ଭାଗବତରେ ଅଛନ୍ତି, ସେ କଥା କହୁଛନ୍ତି। ଇହ ଖଳୁ ପିତା ଉପନେତା ମଦ୍ୟ ଉପଦେଷ୍ଟା ଚେତି ତ୍ରୟମ୍ ଏବ ଗୁରୁଣା ଭବନ୍ତି। ଚକ୍ରବେଦ ଅର୍ଥ କଲେ ତିନି ଜଣ ଗୁରୁ, ପିତା ଜଣ ପ୍ରଥମ ଗୁରୁ, ସେ ପୂଜ୍ୟ। ଦ୍ୱିତୀୟରେ କହୁଛନ୍ତି ଉପନେତା ଯେ ଉପନୟନ ସଂସ୍କାର କରନ୍ତି, ମନ୍ତ୍ର ଦିଅନ୍ତି, ସେ ଦ୍ୱିତୀୟ ଗୁରୁ। ଏ ଆଶ୍ରମିଣାମ ବ୍ରହ୍ମଚାରୀ କ୍ଷତ୍ରୀ ବ୍ରହ୍ମଚାରୀ ବାନପ୍ରସ୍ଥ ଗୃହସ୍ଥ ସନ୍ନ୍ୟାସ, ଏ ଆଶ୍ରମ ମାନଙ୍କ ପାଇଁ ସେ ହେଉଛନ୍ତି ଗୁରୁ ଉପନେତା, ଏ ଦ୍ୱିତୀୟ ଗୁରୁ। ତୃତୀୟ ଗୁରୁ ମତ ଉପଦେଷ୍ଟା, ଯେ ମୋ ବିଷୟରେ ଜ୍ଞାନ ପ୍ରଦାନ କରେ। ଏଠି ସେ କଥା କହୁଛନ୍ତି, ଆଦ୍ୟ ଅଙ୍ଗ ଯଥା ଯତ୍ର ଆଶ୍ରମିଣାମ ଯଥା ଅହଂ ଜ୍ଞାନଦ ଗୁରୁ। କାରଣ ଏ ଯେଉଁ ଜ୍ଞାନ ପ୍ରଦାନ କରନ୍ତି ଯେଉଁ ଗୁରୁ ଶିଷ୍ୟକୁ ଉଦ୍ଧାର କରିବା ପାଇଁ, ବର୍ଣ୍ଣାଶ୍ରମୀ ଧର୍ମ ବର୍ଣ୍ଣାଶ୍ରମୀ ବ୍ୟକ୍ତିକୁ ଉଦ୍ଧାର କରିବା ପାଇଁ, ଯଥା ଅହଂ ଜ୍ଞାନଦ ଗୁରୁ, ଭଗବାନ କହୁଛନ୍ତି ପିତା ପୂଜ୍ୟ ଉପନେତା ଗୁରୁ ପୂଜ୍ୟତର, କିନ୍ତୁ ମୋ ବିଷୟରେ ଯିଏ ଜ୍ଞାନ ପ୍ରଦାନ କରନ୍ତି ସେ ପୂଜ୍ୟତମ ଯଥା ଅହମ। ଏଠି ଚକ୍ରନାଥ କହିବେ, ଏବଂ ଜ୍ଞାନଦ ମତ୍ ତତ୍ତ୍ୱ ଉପଦେଷ୍ଟା ସ ଯଥା ଅହମ୍ ମତ୍ ତୁଲ୍ୟ ତୁ ଅତି ପୂଜନୀୟ, ମତ୍ ତୁଲ୍ୟ ସେ ଅତି ପୂଜନୀୟ। ଭଗବାନ ନିଜେ ପ୍ରବଚନ ସୁଦାମାଙ୍କୁ ଦେଉଛନ୍ତି। ସୁଦାମା ତିନି ଗୁରୁ ଭିତରେ ଯିଏ ଜ୍ଞାନ ପ୍ରଦାନ କରନ୍ତି ସେ ମତ୍ ତୁଲ୍ୟ ପୂଜନୀୟ। ସୁଦାମା ଶୁଣୁଛନ୍ତି, ସୁଦାମା କିଛି କହୁନାହାନ୍ତି। ଏବଂ ବର୍ତ୍ତମାନ ତିନି ଗୁରୁ ଭିତରେ କିଏ ସଂସାର ଆମକୁ ପାର କରିକି ନେବେ? ମନ୍ତ୍ରଦାତା ଗୁରୁ ବା ପିତା ଆମକୁ ସଂସାର ପାର କରିପାରିବେ କି? କାରଣ କାହାର କାହାର ମନ୍ତ୍ରଦାତା ଗୁରୁ ହିଁ ଜ୍ଞାନ ପ୍ରଦାତା ଗୁରୁ ହୁଅନ୍ତି। ଏଠି ସେ କଥା କହୁଛନ୍ତି, ଅତୋ ଜ୍ଞାନପ୍ରଦ ଗୁରୁ ରୂପମ ମାମ ଆଶ୍ରିତ ଯେ ସଂସାର ତରନ୍ତି ତେ ବୁଦ୍ଧିମନ୍ତ। ସିଦ୍ଧର୍ଶନ କହିଲେ, ଯିଏ ଜ୍ଞାନପ୍ରଦ ଗୁରୁଙ୍କୁ ଆଶ୍ରୟ କରି ସଂସାରକୁ ତରିଯାଆନ୍ତି, ଜ୍ଞାନପ୍ରଦ ଗୁରୁଙ୍କୁ ଆଶ୍ରୟ କଲା ମାନେ ସେ ସଂସାରକୁ ପାର ହେଇକି ପଳେଇବେ, ସିଏ ହେଉଛି ବୁଦ୍ଧିମାନ। ଏଠି କହୁଛନ୍ତି, ନନୁ ଅର୍ଥ କବିତା ବ୍ରହ୍ମାନ ବ୍ରହ୍ମାଶ୍ରମ ବତାଇହ ଯେ ମୟା ଗୁରୁଣା ବାଚା ତରନ୍ତି ଅଞ୍ଜୋ ଭବାର୍ଣ୍ଣବ। ଭାଗବତରେ କ'ଣ ଶିକ୍ଷା ନାହିଁ ଆଜ୍ଞା? ସଂସାର ସମସ୍ତ ଶିକ୍ଷା, ଯିଏ ଗୁରୁ ଗ୍ରହଣ କରିଛନ୍ତି ସେ ସାବଧାନ, ସେ ବା ସାଧୁ ହେଇଗଲେ ସାଧୁ ସାବଧାନ। ଅସାଧୁ କାହିଁ ସାବଧାନ କୁହାଯିବ? ଯେ ଅସାଧୁ କିଏ କୁହେ ସାବଧାନ ବୋଲି? ସାଧୁଙ୍କୁ ସାବଧାନ, ଯିଏ ପରମାର୍ଥ ମାର୍ଗରେ ଚାଲିବା ପାଇଁ ଚାହୁଁଛନ୍ତି। ଆରେ ବିଷୟ ଲୋକ ତ ବିଷୟରେ ଭ୍ରମତ୍ତ ହେଇକରି ତାକୁ ସାବଧାନ କଲେ କ'ଣ ହବ? ସେ କ'ଣ ସାବଧାନ ହେଇଯିବ ନା କ'ଣ? ଯିଏ ପରମାର୍ଥ ଜୀବନ ଅଗ୍ରଗତି ପରମାର୍ଥ ଜୀବନରେ ଅଗ୍ରଗତି କରିବା ପାଇଁ ଚାହୁଁଛନ୍ତି, ଯିଏ ହରିଙ୍କୁ ପାଇବା ପାଇଁ ଚାହୁଁଛନ୍ତି, ଯିଏ ସଂସାରର ଦୁଃଖକୁ ମିଟିବା ପାଇଁ ଚାହୁଁଛନ୍ତି, ତାଙ୍କ ପାଇଁ ସବୁ କଥା। ନନୁ ଅର୍ଥ କବିତା ବ୍ରହ୍ମନ୍, ହେ ବ୍ରହ୍ମନ୍ ବିଦ୍ୱାନ କିଏ କିଏ କବିତା? ଏଠି କହୁଛନ୍ତି ବର୍ଣ୍ଣାଶ୍ରମ ବତା ବିହମ, ଏଇ ସଂସାରରେ ଯଦି କେହି ବର୍ଣ୍ଣାଶ୍ରମୀ ଲୋକ, ସେ ବ୍ରାହ୍ମଣ ହଉ, କ୍ଷତ୍ରିୟ ହଉ, ବୈଶ୍ୟ ହଉ, ଶୂଦ୍ର ହଉ, କି ବ୍ରହ୍ମଚାରୀ ହଉ, ଗୃହସ୍ଥ ହଉ, ବାନପ୍ରସ୍ଥ ହଉ, ସନ୍ନ୍ୟାସ ହଉ, ସେ କ'ଣ କରିବେ? ଯେ ମୟା ଗୁରୁଣା ବାଚା, ଏ ତୃତୀୟ ଗୁରୁ ଯେ ଜ୍ଞାନପ୍ରଦ ଗୁରୁଙ୍କୁ ଆଶ୍ରୟ କରି ତରନ୍ତି ଅଞ୍ଜୁ ଭବାର୍ଣ୍ଣବ, ଏ ଭବସାଗରକୁ ତରିକି ପଳେଇବେ ତାଙ୍କ ଉପଦେଶରେ। ଯଦି ଆପଣ ବିଚାର କରି ଦେଖିବେ, କେହି ଜଣେ ଯଦି ସଦ୍ଗୁରୁ ବୈଷ୍ଣବ ସଦ୍ଗୁରୁ ପାଇଛନ୍ତି, ତାଙ୍କ ଜୀବନ ଯଦି ଗୋଟିଏ ଆଦେଶକୁ ପାଳନ କରନ୍ତି, ଗୋଟିଏ ଆଦେଶକୁ, ଭଜନ ସାଧନର ଗୋଟିଏ ଅଙ୍ଗକୁ ସେ ଧରି ନିଅନ୍ତି, ସଂସାର ପାରିକି ପଳେ। ମୁଁ ଆପଣଙ୍କୁ ଗୋଟେ ସାକ୍ଷାତ ଭକ୍ତର କଥା ମୁଁ କହୁଛି, ଆଜି ବି ତାଙ୍କର ଘର ଅଛନ୍ତି, ସ୍ଥାନ ଅଛନ୍ତି, ଜୟପୁର ପାଖରେ ରାଜସ୍ଥାନରେ ସେ ପ୍ରସିଦ୍ଧ ଚୋର ଥିଲେ। ତାଙ୍କର ନାମ ଶୁଣିଲେ ଅଲୱାର, ଏବେ ବି ଅଛି ଆଲୱାର, ଅଲୱାର ବୋଲି ଗୋଟେ ଜାଗା ଅଛି, ଆଲୱାର ରାଜା ଭୟ କରନ୍ତି। ତାର ନାମ ହେଉଛି ଘଟ, ତରନ୍ତି ଅଞ୍ଜୋ ଭବାର୍ଣ୍ଣବ, କୌଣସି ଜୀବ ଯଦି ଗୁରୁଦେବଙ୍କର ବଚନକୁ ଯେ ମୟା ଗୁରୁଣା ବାଚା, ଭଗବାନ କମ କଥା କହିଛନ୍ତି ଆଜ୍ଞା ଭାଗବତରେ, ଏଇ ଗୋଟିଏ ଶବ୍ଦକୁ ଧରି ନେବ ଯେ ଜୀବନ ପାର ହେଇ ପଳେଇବ। ଗୁରୁଦେବ ଯେଉଁ ବଚନ କୁହନ୍ତି ସେ ମତ ଉପଦେଶ ଦିଅନ୍ତି, ମୋ ଉପଦେଶ ଦିଅନ୍ତି, ମୋ ବଚନ କୁହନ୍ତି। ଯିଏ ଗୁରୁ ସେ ତାଙ୍କର ସେ ତ ଭଗବାନ ସହିତ ସମ୍ବନ୍ଧିତ ହେଇଥାନ୍ତି ନା, ତାଙ୍କର ନିଜସ୍ୱ ମତ କିଛି ନଥାଏ। ଯେଭଳି ଶିକ୍ଷକ ଶିକ୍ଷକ ନିଜ ହିସାବରେ ପାଠ ପଢ଼ାନ୍ତି, ସେ ସରକାରର ସିଲାବସ ହିସାବରେ ପାଠ ପଢ଼ାନ୍ତି, ତ ନିଶ୍ଚିତ ପିଲାଏ ତାର କଥା ମାନିବେ, ସେ ପରୀକ୍ଷାରେ ପାସ୍ କରିବେ। ତେଣୁ ଯେ ମୟା ଗୁରୁଣା ବାଚା ତରନ୍ତି ଭବ ତରନ୍ତି ଅଞ୍ଜ ହବାର ନବ, ଅଞ୍ଜ ମାନେ ଅତି ସହଜରେ ଅତି ଆରାମ ସେ ଭବସାଗରକୁ ପାରି ପଳେ। ଇଏ ଘଟ
ଏଭଳି ଦସ୍ୟୁ ତାର ନାଁ ଶୁଣିଲେ ଯାହା କହନ୍ତି ମା ଛୁଆକୁ ଶୋଇ ଦିଏ ଘଟମ ନାଁ କହିକି, ଏତେ ଭୟଙ୍କର। କିନ୍ତୁ ତାର ବାପା ତାକୁ ଶିଖେଇଥିଲା, ଆରେ ପୁଅ ଜୀବନରେ ଦୁଇଟି କାମ, ଗୋଟିଏ କାମ କରିବୁ ଗୋଟିଏ କାମ କେବେ କରିବୁନି। କ'ଣ ଗୋଟିଏ କାମ କରିବୁ ନା, ତୋର ଧର୍ମ ହେଲା ତୁ କେବେ ମରିଗଲେ ବି ଚୋରି ବୃତ୍ତି ଛାଡ଼ିବୁନି। ଘଟମକୁ ଶିଖେଇଛନ୍ତି ତା ବାପା। ଆଉ ଇଏ ପିତୃଭକ୍ତ, ଆଉ ତାର ପୂର୍ବପୁରୁଷ ସମସ୍ତେ ସେଇ ତାକୁ ସେଇ ବଂଶରେ ସମସ୍ତେ ଚୋରି କରନ୍ତି। ଆଉ କ'ଣ କରିବୁନୁ ନା, ଗୋଟିଏ କାମ କରିବୁନୁ, କେବେ ସାଧୁସଙ୍ଗ କରିବୁନୁ, ଭଗବାନ କଥା କେବେ ଜୀବନରେ ପଦେ ଶୁଣିବୁ। କହିଲା ଆଜ୍ଞା ସେୟା କରିକି ଅଜ୍ଞତ ମୋର ଏଠି କହିବା ତାକୁ ପର୍ଯ୍ୟ ଯେ ମୟ ଗୃଣା ବାଚା ତରତି ଅଞ୍ଜୁ ଭବାର ନବ। ଏଇ ପଦ ଉପରେ ସବୁବେଳେ ଗୁରୁତ୍ୱ ରଖିଥିବେ। ଯଦି ସାଧୁଙ୍କର ଗୋଟିଏ କଥା ଉପରେ କି ଟିକି ଯାଏ, ଗୋଟିଏ କଥାକୁ ଜୀବନରେ ନେଇ ନା, ମୁଁ ଏଇଟା ନିଶ୍ଚିତ ଜୀବନରେ ଆଜିଠୁ କରିବି ସେ ସଂସାର ପାରି ପଡ଼େ। ଇଏ ତ ମହାନ ଦସ୍ୟୁ, ଏ ଚୋରି କରିବାକୁ ଯାଉଛି। ତାର ଅଲଗା ଚୋରମାନେ ଆଗ୍ରସ ଯାଉଛନ୍ତି, ସାଙ୍ଗୀମାନେ ୟାର ସଙ୍ଗୀ ବିରାଟ ବଡ଼ ଘଟମର ବିରାଟ ବଡ଼ ଦଳ ଅଛନ୍ତି, ରାତିରେ ଯାଉଛନ୍ତି। ରାତିରେ ପ୍ରବଚନ ହଉ, ଜଣେ ସାଧୁ ପ୍ରବଚନ ଦିଅନ୍ତି, ଲେଟ୍ କରିଦେଇଛନ୍ତି ପ୍ରବଚନ। ଏ ପ୍ରବଚନରେ ଯାଉଛି, ବାଟ କରରେ କଣ୍ଟା ପଡ଼ିଛି, ଯେମିତି ପ୍ରବଚନ ଯେ ରାସ୍ତା ଅଛି। ଅଲଗା ଚୋରମାନେ ପଳେଇଗଲେଣି, କିନ୍ତୁ ଆକୁ ଏ ବାପା କ'ଣ କହିଥିଲା, ଘଟମକୁ ତୁ ଯୁଆଡ଼େ ଯିବୁ କେବଳ ଚୋରି କରିବା ପାଇଁ ଯିବୁ, ଆଉ ଯେଉଁଠି ସାଧୁ ସଙ୍ଗ ହଉଥିବ ସେଠି କେବେ କାନ ବନ୍ଦ କରିକି ଯିବୁ, ହରି କଥା କେବେ ଶୁଣିବୁ। ତେଣୁ ଘଟମ କ'ଣ କରୁଛି, ଯେତେବେଳେ ଶୁଣିଦେଲା ଏଠି ବାବାଜୀ ପ୍ରବଚନ ଦେଉଛନ୍ତି, କାନକୁ ଏମିତି ବନ୍ଦ କରିକି ଆସୁଛି, ଗୋଡ଼ରେ କଣ୍ଟା ପଶିଲା। ଗୋଡ଼ରେ କଣ୍ଟାଟା ପଶିଲା ଠିକ ସାଧୁ ସଙ୍ଗ ପାଖରେ, ଏଠି ପାଖରେ, ସେ କ'ଣ କରିବ, କାନରୁ ହାତ କାଢ଼ିଲେ ତ କଣ୍ଟାଟା କାଢ଼ିବ। ଘଟମ ବଡ଼ ଚିନ୍ତାରେ ପଡ଼ିଯାଇଛି, ବର୍ତ୍ତମାନ ବାପା ତ କହିଥିଲା ସାଧୁ କଥା କେବେ ଶୁଣିବୁନି, ମୁଁ ତ କାନକୁ ବନ୍ଦ କରିଛି, ବର୍ତ୍ତମାନ ତ ବାବାଙ୍କର ଆଦେଶଟା ଭାଙ୍ଗିଯିବ। କହିଲେ ବାବାଙ୍କ ଯଦି ଆଦେଶ ନ ଭାଙ୍ଗି ଧରି ପ୍ରାଣଟା ଯିବ, ଅର୍ଦ୍ଧରାତ୍ରି ବର୍ତ୍ତମାନ କିଏ ମୋତେ ଚୋର ବୋଲି ଦେଖିଦେବେ, ମାନେ ସାଧୁ ସଭାରେ କିଏ ଉଠିଆସି ଚୋର ବୋଲି ଦେଖିଦେଲେ ରାଜାଙ୍କୁ ଖବର ଦେବେ, କ'ଣ କରିବି। ତାହେଲେ କାନରୁ କାଢ଼ିକି ହାତଟା କଣ୍ଟାଟା କାଢ଼ୁଛି, ଏ କାଢ଼ିଆ ଭିତରେ ସାଧୁ ସେତେବେଳେ ଭାଗବତରୁ ଦେବତାମାନଙ୍କର ରୂପ ବର୍ଣ୍ଣନା ଦେଉଛନ୍ତି। ଦେବତାମାନେ କିଭଳି ନା, ଦେବତାମାନେ ଭୂମିକୁ ସ୍ପର୍ଶ କରନ୍ତି ନା, ଦେବତାମାନଙ୍କର ଅପଲୋକ ନୟନ, ଦେବତାମାନଙ୍କର ଛାୟା ପଡ଼େ ନା, ଏ ତିନୋଟି କଥା କେବଳ ଶୁଣିଛି। ତାପରେ ପୁଣି କାନରେ ହାତ ବନ୍ଦ କରିଦେଲା, କଣ୍ଟା କାଢ଼ିଦେଲା, କାନରେ ହାତକୁ ଦେଇକି ଚାଲିଲା। ଦେଖନ୍ତୁ, ଯେ ମୟା ଗୃଣା ବାଚା ତରୋତି ଅଞ୍ଜ ଭବାର ନବ। ସାଧୁଙ୍କର ଜଣେ ଯଦି ସାଧୁ ଯୋଡ଼େ ଜୀବର ମଙ୍ଗଳ ଚାହୁଁଥିବ, ସେ ଆଉ କିଛି ଚାହୁଁନି, ଏ ଦୁଃଖୀ ଜୀବ ଟିକେ ହରିଭଜନ କରି ସଂସାରରୁ ପାର ହେଇକି ଯାଉ। ଯେ ସାଧୁ ଏଇ ଶୁଭ କାମନାରେ ଭଗବାନ ନିକଟରେ ପ୍ରାର୍ଥନା କରିବ, ଗୋଟିଏ ନା ଗୋଟିଏ ଜୀବ ଉପରେ ତାର ତ ପ୍ରଭାବ ପଡ଼ିବ ନିଶ୍ଚିତ, କାରଣ ତାର ତ କିଛି ଉଦ୍ଦେଶ୍ୟ ନାହିଁ। ଆମେ କାହିଁକି କଥା କହୁଛୁ, ପରମାତ୍ମା କୃଷ୍ଣ ଆମ ଅନ୍ତର୍ହିତରେ ଅଛନ୍ତି ଜାଣୁନାହାନ୍ତି, ଆମେ ଆପଣଙ୍କୁ ସିନା ମଜା ମଜା କଥା କହିକି ଠକେଇ ଦେଇକି ଚାଲି ଯାଇପାରିବୁ, ତାଙ୍କୁ ଠକେଇ ପାରିବୁ। ଯିଏ ସାଧୁ ବେଶ ଦେଇଛନ୍ତି ସେ ସାଧୁ ବେଶ ଓହ୍ଲେଇ ଦେବେ, ଏ ଶକ୍ତି ତାଙ୍କର ଅଛି, ସିଏ ଅନ୍ତର୍ହିତରେ ଅଛନ୍ତି ନା। ସାଧୁର ତିନୋଟି ନିର୍ମଳ ସାଧୁ ତ ଏ ତିନୋଟି କଥା ଶୁଣିଦେଲେ, ଘଟମ ଗଲା ଚୋରମାନଙ୍କୁ ତାର ସାଙ୍ଗମାନଙ୍କୁ ଭେଟିଗଲା, ଭେଟିକି ଚୋରି କରିବାକୁ ଗଲେ, ଯେଉଁଦିନ ଚୋରି କଲେ ସେଦିନ ରାଜା ଖବର ପାଇଯାଇଛି। ଆଲୱାର ରାଜା କ'ଣ କରିଛନ୍ତି, ପଠେଇଛନ୍ତି ସୈନ୍ୟମାନେ, ଯାହା ଘଟମଙ୍କୁ ଧର, ଘଟମ ଦଳ ଆସିଛନ୍ତି, ପାଖରେ ଗାଁ ଲୋକର ସବୁ ଚୋରି କରିଛନ୍ତି। ତେଣୁ ଏମାନେ କ'ଣ କରିଛନ୍ତି, ସବୁ ଘୋଡ଼ା ଧରିକି ଘଟମ ଆଉ ତାଙ୍କର ଅନ୍ୟର ଘୋଡ଼ା ଚୋରି କରିକି ଘଟମ ଆଉ ତାର ଲୋକମାନେ ସବୁ ପଳେଇ ଆସିଛନ୍ତି। କିନ୍ତୁ ରାଜା ଗୋଟେ ଭଲ କାମ କରିଛନ୍ତି, ରାଜା କହିଲେ ଦେଖ ଘଟମକୁ ଏମିତି ଧରିପାରିବ ନା, ଘଟମ ଆଉ ତାଙ୍କର ଯେତେ ଚୋର ଦଳ ଏମାନେ ଗୋଟେ ଜାଗାରେ ଯାଇକି ପ୍ରତିଦିନ ଗୋଟେ ଚୋରମାନଙ୍କର ସବୁ ଘଟିଥାଏ, ସେ ଗୋଟିଏ ଜାଗାରେ ଯାଇକି ମେଳ ହେବେ, ଗୋଟିଏ ଜାଗାରେ ଧନ ବାଣ୍ଟିବେ, ପୁଣି ଗୋଟିଏ ଜାଗାରେ ଘରକୁ ଯିବେ। ରାଜା ଗୁପ୍ତଚର ଦ୍ୱାରା ଖବର ନେଇଛନ୍ତି ଯେ ଘଟମ ଏଇଠି ଧନ ବାଣ୍ଟୁଛି। କହିଲେ ଜଣକୁ କହିଲେ, କହିଲେ ଯାଅ ସେଇଠି ଦେବୀ ହେଇକି ନାଚିବ, କହିବ ଯେତିକି ଟଙ୍କା ଆଣିଛ ଏଠି ରଖ, ଏମିତି ଦେବୀ ହେଇକି ତୁମେ ନାଚିବ, ନାଚିଲେ ସିଏ ସବୁ ଘଟମ ଆଉ ତା ଚୋରମାନେ ଯେତେବେଳେ ସବୁ ସେଇଠି ଥିବେ, ମୁଁ ସୈନ୍ୟ ପଠେଇ ତାଙ୍କୁ ଧରିକି ଆଣିବ। ଇଏ ଜଣେ ବଢିଆ ଆକ୍ଟରକୁ ରାଜା ପଠେଇଛନ୍ତି, ସେ ତାର ଦେବୀର ରୋଲ କରି କେଶ ଫେଶ ସିନ୍ଦୁର ଫିନ୍ଦୁର ବୋଳି ଖାଲି ଡେଉଁଛି ଆଉ। ଏ ଘଟଙ୍କର ଚୋର ମାନେ ଯେତିକି ସାଙ୍ଗମାନେ ସମସ୍ତେ ଯାହା ଧନ ସମ୍ପତ୍ତି ଆଣିଥିଲେ ସବୁ ତା ପାଦ ତଳେ ପକେଇ ଦେଇଛନ୍ତି, ପକେଇ ସବୁ ଭକ୍ତ ହେଇକି ବସିଛନ୍ତି ଆଉ। ଘଟଙ୍କ ପଛରେ ଆସିଲା, ଘଟଙ୍କ ପଛରେ ଆସିକି ଦେଖିଦେଲା, କହିଲା ଇଏ ତ ଦେବୀ ନୁହେଁ, ଦୂରୁ ଦେଖିଲା କିରେ ମୁଁ ତ ବାବା କଥାରୁ ଶୁଣିଥିଲି ଦେବୀଙ୍କର ପାଦ ଲାଗେ ନା ଆଉ ଆଖି ପଲକ ପଡେ ନା କି ଛାୟା ପଡେ ନା, ଏଇଟା ତ ତିନିଟା ଯାଙ୍କ ହଉଛି, ଇଏ ରାଜାଙ୍କର ଦୂତ। ଆଉ ଚାକର କିଛି କହିଲାନି କାହାକୁ, ତା ସାଙ୍ଗମାନେ ପଛୁଆ ପଛୁଆ ଖସିଲା। ଆସିଲା ବେଳେ ବାଟରେ ଚିନ୍ତା କଲା, ଆରେ ମୋ ସମଗ୍ର ଜୀବନକୁ ମୋ ବାପା ମୋତେ ନଷ୍ଟ କରିଦେଲା, ମୁଁ ସାଧୁର ପଦେ କଥା ଆଜି ଗୋଟିଏ ମୁହୂର୍ତ୍ତ ପଦେ କଥାରେ ମୋ ଜୀବନ ରହିଗଲା, ମୁଁ ଛୁଆଟି ମାନେ ସାଧୁ ସଙ୍ଗ କରିଥାନ୍ତି ମୋର କଣ ଆଜି ଅବସ୍ଥା ହେଇଥାନ୍ତା। ବଡ ଚିନ୍ତା କରି କରି ଦୁଃଖରେ ଆସୁଛି, ଦୁଃଖରେ ଫେରୁଛି, ପ୍ରାଣ ରହିଗଲା, ସବୁ ଘଟମର ସବୁ ସାଙ୍ଗମାନେ ମରିଗଲେ, ସବୁ ଚୋରମାନେ ମରିଲେ। ଘଟମ ଯେତେବେଳେ ଫେରିଲା, ଫେରିଲା ବେଳେ ଗୋଟେ ବାବାଙ୍କର ଆଶ୍ରମ ଦେଖିଲା, କହିଲା ଆଜିଠୁ ଆଉ ସାଧୁ ସଙ୍ଗ ଛାଡ଼ିବିନି। ନାଇଁ ସାଧୁଙ୍କ ଗୋଡ଼ତଳେ ପଡ଼ିଲା, କହିଲା ମହାରାଜ ମୁଁ ଦୀକ୍ଷା ନେବି। କହିଲି ଘଟ କି ତୋତେ କିଏ ଗ୍ରହଣ କରିବ, ତୋର ରୂପକୁ ଦେଖିଲେ ଲୋକ ଭୟ କରୁଛନ୍ତି, ତୋର ନାଁ ଶୁଣି ଲୋକ ଭୟ କରୁଛନ୍ତି, ତୋତେ ମୁଁ କ'ଣ ଗ୍ରହଣ କରିପାରିବି ନା ଆଜ୍ଞା, ମୁଁ ତ ଶିଷ୍ୟ ହେବି ଆଉ। ସାଧୁର ଦୟାଟା କାହା ଉପରେ କି, ସାଧୁ ଆଉ ଭଗବାନଙ୍କର ଦୟା ଏ ଧନୀ ମାନି ଜ୍ଞାନୀ ଉପରେ ନୁହେଁ, ପତିତ ଉପରେ। ତେଣୁ ଜାଣିଦେଲି ପତିତଟାରେ ଇଏ କ'ଣ ଉଦ୍ଧାର ହେବା ପାଇଁ ଚାହିଁଲାଣି। କହିଲେ ବାପା ତୁ ଦୀକ୍ଷା ନେବୁ, କହିଲା ଆଜ୍ଞା ମୁଁ ଦୀକ୍ଷା ନେବି, କିନ୍ତୁ ମୋର ଗୋଟେ ସର୍ତ୍ତ। ନା କ'ଣ ସର୍ତ୍ତ, ଚୋରି ଛାଡ଼ିବି, ମୋ ବାପା ମୋତେ କହିଲେ ଚୋରି ଛାଡ଼ିବନି। ସାଧୁ କହିଲେ ଦେଖ ଏଇଟା ଦୀକ୍ଷା ନେବା ପାଇଁ କହୁଛି, କିନ୍ତୁ ଏଇଟା କେତେ ସରଳିଆର ଉତ୍ତର, ମୋ ପତ୍ର ଖୋଲାଖୋଲି କହିଦେଉଛି ମୁଁ ଚୋରି ଛାଡ଼ିବିନି ବୋଲି। କହିଲେ ନା ହରିଆକୁ ଉଦ୍ଧାର କରିବି ଆଉ, କାହାର ଉଦ୍ଧାର ରାସ୍ତା ଫିଟିଯାଏ, ଯିଏ ସାଧୁ ଗତିରେ ଖୋଲିଦେଲା ସବୁ କଥାକୁ, ଦଶରଥରାଙ୍କର ତାର ଜୀବନ ଇତିହାସକୁ ନାରଦମଣି ଗତିରେ ଖୋଲି ଖୋଲି କହିଦେଲା, ଆଜ୍ଞା ମୁଁ ଏଭଳି ପଶୁ ମାରୁଛି ଆଉ, ନିଜକୁ ପାପି ବୋଲି ସ୍ୱୀକାର କରିନେଲା। ନାରଦମଣି ସଂକଳ୍ପ କଲେ ଭଗବାନଙ୍କ ନିକଟରେ, ପ୍ରଭୁ ଆକୁ ଉଦ୍ଧାର କରିବାକୁ ପଡ଼ିବ, ଆମ କେସ୍ଟାକୁ ଆମେ କୋର୍ଟରୁ ଉଠେଇ ପାରିବା, ଆମର ଯେତେ ଭୁଲ ଥାଉ ବା ଠିକ ଥାଉ ଆମ କେସ୍କୁ ଆମେ କୋର୍ଟରୁ ଉଠେଇ ପାରିବା ନା, ଓକିଲ ଦରକାର, ଓକିଲ ବିନା କେସ୍ କେବେ ଉଠିବ ନା, ଦକ୍ଷ ଓକିଲ ଯେ ଯୁକ୍ତି କରିକି ଆମକୁ ଜୟ ଦେବ ସିଏ ହେଲେ ଗୁରୁଦେବ। ଅନନ୍ତ ଜୀବନରୁ ଆମର କେସ୍ ଫାଇଲ୍ ପଡ଼ିଛି ଆଜ୍ଞା, କେତେ କର୍ମ କରି କେତେ ପ୍ରତିକ୍ରିୟା ଏସବୁ ପଡ଼ିଛି, ସାଧୁଗୁରୁଙ୍କୁ ପ୍ରସନ୍ନ କରି ସିଏ ଆପଣଙ୍କ ପାଇଁ କୃଷ୍ଣଙ୍କ କୋର୍ଟରେ ଲଢ଼େଇ କରିବେ, ଆମର ଗୁରୁଦେବ କହନ୍ତି ସେ ଲଢ଼େଇ କରିକି ତୁମେ ବିଜୟ ଦେବ, କୃଷ୍ଣଙ୍କ ଫାଇଲ୍ ସବୁ ଉଠା କେସ୍ ଡିସମିସ୍ କରିବେ, ଆପଣ ବୈକୁଣ୍ଠକୁ ଯିବେ। ଇଏ ଘଟମ ଯେତେବେଳେ କହିଲା ଆଜ୍ଞା ମୁଁ ଦୀକ୍ଷା ନେବି କିନ୍ତୁ ଚୋରି ଛାଡ଼ିଲାନି, ସାଧୁ କହିଲେ ବାପା ତୁ ଦୀକ୍ଷା ପରେ ନେବୁ, ଆଗେ ଟିକେ ଆଦେଶ ପାଳନ କରିବୁ। ନା କେଣ ଆଦେଶ ପାଳନ କରିବୁ, ନା ଦୁଇଟା ଆଦେଶ, ଯେ ମୟା ଗୁରୁଣା ବାଚା ତୁରନ୍ତି ଭବନ ତୁରନ୍ତି ଅଞ୍ଜ ଭବାର ନବ। ଘଟଙ୍କୁ ତାଙ୍କର ଗୁରୁଦେବ ବେଶି କଥା କହିନାହାନ୍ତି, କେବଳ ସରଳ ଥିଲା ଘଟଙ୍କ ତା ଜୀବନରେ, କେବଳ ଗୁରୁଦେବଙ୍କର ଦୁଇଟି ବଚନକୁ କହିଲେ ଆଜ୍ଞା ମୁଁ ପାଳନ କରିବି, ମରିଗଲେ ପାଳନ କରିବି, କିନ୍ତୁ ଚୋରି କରିବି, କିନ୍ତୁ ଚୋରି ଛାଡ଼ିବିନି। ଗୁରୁଦେବ ଜାଣନ୍ତି ତ ଜୀବର ଦୋଷଟା, ଜୀବ ଯେତେବେଳେ ଶରଣାଙ୍ଗତ ହେଇଯିବ ତା ଦୋଷଟାକୁ ଦୂର କରିବା ପାଇଁ ଭଗବାନ ଗୋଟେ ମୁହୂର୍ତ୍ତ ଲାଗିବ, ଇଏ ତ ଶରଣାଗତ ହେବା ପାଇଁ ଇଚ୍ଛା କଲାଣି। କହିଲେ ଘଟ ତୁ ସବୁବେଳେ ସତ କଥା କହିବୁ, କହିଲେ ଆଜ୍ଞା କହିବି, ମୂଢ଼ ଲୋକମାନେ ଧରିନେଲେ ଧରିନେବେ ଆଉ ସତ କଥା କହିବ, ବସନ୍ତୁ ଧରିବ କହିବାର ଯିବି ଉଠିବି, ଆଉ ସତ କଥା କହିବୁ ଏବଂ ଦ୍ୱିତୀୟରେ ଯେଉଁଠି ମଙ୍ଗଳ ଆରତୀ ଆଉ ସନ୍ଧ୍ୟା ଆରତୀ ଯେଉଁଠି ଆରତୀ ହଉଥିବ ସେଠି ଆଉ ମନ୍ଦିର, ତୋର ଏଇ ଦୁଇଟା ସାଧନ ଦିଆଗଲା। କ'ଣ ବୁଝିପାରିଲେ ତ, ଘଟମ ସର୍ତ୍ତ ରଖିଲା ଗୁରୁଦେବ ମୁଁ ଦୀକ୍ଷା ନେବି, କେହି ଦୀକ୍ଷା ନେଲା ବେଳେ ସର୍ତ୍ତ ରଖନ୍ତି, ସର୍ତ୍ତ ରଖିଲେ କେହି ଦୀକ୍ଷା ଦେବେ, କିନ୍ତୁ ଘଟମ ଏତେ ସରଳ ତା ସରଳତାରେ ଝୁଙ୍କି ଗଲେ ଗୁରୁ, ଏଇଟା ସରଳ ଲୋକଟାରେ। କହିଲେ ବାପା ତୁ ଚୋରି କର ବରଂ, କିନ୍ତୁ ଗୋଟିଏ କଥା ମନେ ରଖ, ତୁ ଦୁଇଟି କାମ କରିବୁ ତୋ ଜୀବନରେ, ନା କ'ଣ କରିବୁ, ନା ସତ୍ୟ କଥା କହିବୁ, କହିଲେ ଆଜ୍ଞା କହିବି, ଆଉ କ'ଣ କରିବୁ, ନା ସକାଳେ ସନ୍ଧ୍ୟାବେଳେ ଯେଉଁଠି ମନ୍ଦିର ଦେଖିବ ଆରତୀ କରିବୁ, ସେଇଠି ଠିଆ ହବ, ଆରତୀ ସରିଲା ପରେ ଯୁଆଡ଼େ ଯିବୁ। ଘଟମ୍ ତାପର ଠାରୁ ଜୀବନରେ କେବଳ ସବୁବେଳେ ସତକଥା କହିଲା। କିଛି ଦିନ ଯାଇଛି ଘଟମ୍ ଯୋଜନା କରିଛି କିଛି ଦସ୍ୟୁମାନଙ୍କୁ ନେଇକି, ଆଜି ମୁଁ ଆଲବର ରାଜାଙ୍କର ରାଜଧାନୀରେ ପ୍ରବେଶ କରିକି ମୁଁ ଚୋରି କରିବି। ତେଣୁ ଗଲା। କେମିତି ଆଜି ଯାଇଛି ନା ଆଲବର ରାଜାଙ୍କର ସେନାପତିର ଡ୍ରେସ, ସେନାପତିର ଡ୍ରେସ ପିନ୍ଧିକି, ଖାକି ଡ୍ରେସ ପିନ୍ଧିକି ବସିଲା। ଅର୍ଦ୍ଧରାତ୍ରି ଦ୍ୱାରପାଳ ମାନେ ଅଟକାଉଛନ୍ତି, କହିଲେ କେସ୍ ମୁଁ ଚୋର, ସତ କଥା କହିବ ତ, କେବେ ମିଛ କହୁନି। ତାକୁ ଦ୍ୱାରପାଳ ମାନେ ଅଟକାଉଛନ୍ତି, କେସ୍ ତୁମେ ନା ମୁଁ ଚୋର। ଦ୍ୱାରପାଳ ମାନେ କଣ ଭାବିଲେ, ହେଲେ ସେନାପତି ବୋଧେ ବେଶୀ ରାତିରେ ରାଜାଙ୍କର କାମ ପାଇଁ ଯାଇଥିଲେ, ସେ ଆମ ଉପରେ ରାଗିଗଲେଣି, ଚୋର ବୋଲି କହିଲେଣି, ତ ଛାଡ଼ 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 ସେ ଛାଡ଼। ଗଲା ରାଣୀ ଅନ୍ତପୁରରେ ପଶିଲା, ରାଜାଙ୍କର ଯାହା ଧନ ସମ୍ପତ୍ତି ଥିଲା ସବୁ ମୂଲ୍ୟବାନ ସମ୍ପତ୍ତିକୁ ଉଠେଇଲା। ଉଠିକି ଆସିବ କେମିତି, କହିଲା ଏତେ ରାତିରେ ଚାଲିକି ଗଲେ ଦ୍ୱାରପାଳ ଛାଡ଼ିବେନି, ନା ଜରୁରୀ, ମୁଁ ତ ସେନାପତି ଡ୍ରେସ୍ ପିନ୍ଧିଛି, ଘୋଡ଼ାଟା ନେଇ ଗଲେ ଜରୁରୀ କାମ ପାଇଁ ମୁଁ ଛାଡ଼ିଦେବି। ଆଲବର ରାଜାଙ୍କର ଅତି ସୁଲକ୍ଷଣ ଘୋଡ଼ା ଗୋଟେ ଥିଲା, ସେ ଘୋଡ଼ା ଖୋଲିଲା, ଖୋଲି ଚଢ଼ିଲା, ସେନାପତି ଡ୍ରେସ୍ ପିନ୍ଧିଛି, ଯେତେବେଳେ ଦ୍ୱାରପାଳ ପାଖକୁ ଗଲା, ଦ୍ୱାରପାଳ ପଚାରିଲେ କେସ୍ ଚୋର, ସତ କଥା କହିବ, ଚୋର ତ ଚୋର ବୋଲି କହିଦେଉଛି ଆଉ କ'ଣ। ଆଜ୍ଞା କୁହେ କେଉଁ ଚୋର ଚୋର ବୋଲି କହିବ ନା, ଆମେ ସାଧୁ ହେଇଛେ ଯେ ଆମକୁ କୁହାଯିବ ତୁମେ କେସ୍, ଆମେ କ'ଣ କହିବା, ଆମକୁ ଆମେ ସାଧୁ, ସାଧୁତ୍ୱ ଗୁଣ ନଥିଲେ ବି ଅନ୍ତର ଆମର ଅସାଧୁତ୍ୱ ଥିଲେ ବି ଆମ ସମ୍ମାନକୁ ବଞ୍ଚାଇବା ପାଇଁ ଆମେ ସାଧୁ ବୋଲି କହିଦେବା। କିନ୍ତୁ ସିଏ ଏତେ ନିଷ୍କପଟ, ମତେ ଗୁରୁଦେବ କହିଛନ୍ତି ସତ୍ୟ କଥା କହିବ ଆଉ। ଦ୍ୱାରପାଳ ଅଟକେଇଲେ, କହିଲେ କୁଆଡ଼େ ଯାଉଛି ଏତେ ରାତିରେ, କେସ୍ ତୁମେ ନା ମୁଁ ଚୋର, ଛାଡ଼ିଦେଲେ। କହିଲେ ଏଇ ସେନାପତି ବୋଧେ କି ଜରୁରୀ କାମରେ ରାଜା ପଠେଇଲେ ଗଲେ, କାରଣ ଏ ତ ରାଜାଙ୍କର ଘୋଡ଼ା, ଛାଡ଼ିଦେ ଛାଡ଼ିଦେ ଛାଡ଼ିଦେ, ଗୋଟେ ଗେଟ୍ରେ ପଶିଲେ ଗୋଟେ ଗେଟ୍ରେ ବାହାରିଲେ। ଆଉ ତାଙ୍କ ଜୀବନରେ ସବୁଠୁ ବଡ଼ ଯାହା କହନ୍ତି ସମ୍ପତ୍ତି ଆଜି ପାଇଛନ୍ତି, ରାଜାଙ୍କର ଆଲବର ରାଜାଙ୍କର ସବୁ ମୂଲ୍ୟବାନ ସମ୍ପତ୍ତି ରାଣୀ ଅନ୍ତପୁରରେ ପଶିକି ନେଇଛନ୍ତି। କିନ୍ତୁ ଜଣେ ସରଳ ଅମାୟିକ ଭକ୍ତ ଯିଏ ଗୁରୁଦେବଙ୍କର କେବଳ ଗୋଟିଏ କଥାକୁ ମାନିଛି, ସତ୍ୟ କଥା କହୁଛି, ଯେ ମୟା ଗୁରୁଣା ବାଞ୍ଚା ତରତି ଅଞ୍ଜୁ ଭାର ନବ, ତାକୁ ଆଜି ଜୀବନର ସେ ଆଉ କେଉଁ ଧନର ଧନୀ ହବ, ଆଲବର ରାଜାଙ୍କର ଧନର ଧନୀ ହବ ନା, ଆଜି ଭକ୍ତି ଧନରେ ଧନୀ ହେଇଯିବ। ଭଗବାନ ଏ ବ୍ୟବସ୍ଥା କରିଦେଲେ, ଧନ ନେଇକି ଯାଉଛି, ଆଉ ଭୋର ଭୋର ହେଇ ଆସିଲାଣି, ଦେଖିଲା ଗୋଟେ ମନ୍ଦିରରେ ଘଣ୍ଟା ବାଜୁଛି, ଗୁରୁଙ୍କ କଥା ମନରେ ପଡ଼ିଗଲା, ରେ ଗୁରୁଦେବ କହିଛନ୍ତି ମନ୍ଦିର ଯେଉଁଠି ସନ୍ଧ୍ୟା ହବ ସକାଳ ହବ ମନ୍ଦିର ଦେଖିବୁ ଠିଆ ହବ, ଠିଆ ହେଇଗଲା, ଏଣେ କୀର୍ତ୍ତନ ଚାଲିଛି ଆଉ ଠିଆ ହେଇଛି, ଘଟଣା ଠିଆ ହେଇଛି, ଆଲବର ରାଜା ସୈନ୍ୟମାନଙ୍କୁ ପଠେଇଛନ୍ତି, ଯା 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 ଯାଉ, ରାଣୀ ଅନ୍ତପୁର ଦେଖିଲା ବେଳକୁ ଜିନିଷ ନାହିଁ, ପଛରେ ସୈନିକମାନେ ଆସୁଛନ୍ତି, ଆସିକି ପହଞ୍ଚିଗଲେ ଦେଖିଲେ ଘଟମ ଠିଆ ହେଇଛି, କହିଲେ ଘଟମ ତୁମେ ଆଲବର ରାଜାଙ୍କ ପାଖରେ ଚୋରି କରିଛ କି, ନା ହଁ ଚୋରି କରିଛ, ନା ତୁମେ ଚାଲ ରାଜା ଡାକୁଛି ଚାଲ, ସତ କଥା କହିବ ତ କ'ଣ ଗଲେ। କିନ୍ତୁ ଯେତେବେଳେ ଘୋଡ଼ା ସହ ନେଇକି ଗଲେ ରାଜାଙ୍କ ଦରବାରରେ ହାଜର କରାଗଲା, ରାଜା ପଚାରିଲେ ଘଟମ ନା ଆଜ୍ଞା ତୁମେ ପଶିଲା କିଭଳି, ନା ମୁଁ ଚୋର କହିକି ପଶିଲି, ନା ଗଲାବେଳେ ଗଲ କିଭଳି, ନା ମୁଁ ଚୋର କହିକି ଗଲି, ନା ତୁମେ କେମିତି ସତ କଥା କହିଲ, ନା ମୋତେ ଗୁରୁଦେବ ମନ୍ତ୍ର ଦେଲାବେଳେ କେବେ କହିଛନ୍ତି ତୁମେ ସତ କଥା କହିବ। ରାଜା କହିଲେ ଆଚ୍ଛା ଏତେ ସରଳ ଇଏ, କିନ୍ତୁ ରାଜା କହିଲେ ତୁମେ ଗଲାବେଳେ କ'ଣ ନେଇକି ଯାଇଥିଲ, ନା ମୁଁ ଆପଣଙ୍କର କଳା ଘୋଡ଼ାକୁ ନେଇକି ଯାଇଥିଲି। କିନ୍ତୁ ରାଜା ଯେତେବେଳେ ଦେଖିଲା, ଆରେ ମୋର ତ ଏଭଳି ଘୋଡ଼ା ନଥିଲା, ଏ କଳା ଘୋଡ଼ା କ'ଣ ଧଳା ହେଇଯାଇଛି, ଏତେ ସତ୍ୟତା ଉପରେ ସେ ସ୍ଥିତ ହେଇଗଲେ, ଘଟମ ଭଳି ଦସ୍ୟୁ ଅନ୍ତର ଖୋଲା କରି କହୁଛନ୍ତି ରାଜାଙ୍କ ଆଗରେ, ଆଜ୍ଞା ମୁଁ ତ ଚୋରା ଚୋରି କରିଛି ଆଉ। ତାଙ୍କ ସତ୍ୟତାରେ ଭଗବାନ ଏତେ ପ୍ରସନ୍ନ ହେଇଗଲେ, ଆରେ ଇଏ ତାଙ୍କ ଗୁରୁଜଙ୍କର କଥାକୁ ଅକ୍ଷରେ ଅକ୍ଷରେ ମାନୁଛି, ରାଜାଙ୍କର କଳା ଘୋଡ଼ାଟା ଧଳା ହେଇଯାଇଛି। ରାଜା କହିଲେ ଘଟମ ତୁମେ ଚୋର ନୁହେଁ, ମୁଁ ଚୋର ନା କାହିଁକି, ନା କେତେ ରାଜ୍ୟ ଲୁଣ୍ଠନ କରି କେତେ ଲୋକକୁ ପୀଡ଼ା ଦେଇ ମୁଁ ଧନ ରଖିଥିଲି, କିନ୍ତୁ ମୁଁ ଜାଣିଲି ମୋର ମୋ ଅପେକ୍ଷା ତୁମେ ଅଧିକା ସତ୍ୟବାଦୀ, କାରଣ ତୁମର ସତ୍ୟତାର ପ୍ରମାଣ ଭଗବାନ ଦେଲେ ମୋର ଘୋଡ଼ା ବଦଳି ଯାଇଛି। କିନ୍ତୁ ଘଟ ମୋର ଗୋଟିଏ ଅନୁରୋଧ, ତୁମେ ଆଜିଟା ଆଉ ଚୋରି କର ନା। କିନ୍ତୁ ଭଗବାନ ତୁମକୁ ଏତେ ସାହାଯ୍ୟ କରୁଛନ୍ତି, ତୁମର ଯେତେ ଧନ ସମ୍ପତ୍ତି ଦରକାର ମୁଁ ଦେବି। ଆଲବର ରାଜା ଅର୍ଦ୍ଧେକ ରାଜ୍ୟ ଧନ ସମ୍ପତ୍ତି ସବୁ ଘଟମ୍ ଦେଇଥିଲେ, ବୋଲେ ତୁମେ ସାଧୁ ହେଇଯାଅ। ଘଟମ୍ ବିଶାଳ ବଡ଼ ସାଧୁ ହେଲେ, ତାଙ୍କର ପଦ ଅଛି ସବୁ ଲେଖିଛନ୍ତି, କହିଲେ ପ୍ରଭୁ ମୁଁ ଯେଉଁ କାନ୍ଧରେ ଯେଉଁ ଗଳାରେ ଇଏ ଯାହାକୁ ଦଶ ଚୋର ସାଧାରଣ ଲୋକମାନଙ୍କୁ ମାରିକି ଯେଉଁ ବେକରେ ପକେଇକି ଆଣେ ତାଙ୍କର ଧନ ସମ୍ପତ୍ତି ତାଙ୍କର ଶରୀରକୁ, ସେଇ ବେକରେ ମୋର ମାଳା ପକେଇ ଦେଲେ ଆପଣ, ଯେଉଁ ମସ୍ତକରେ ମୋର ରକ୍ତ ବିନ୍ଦୁ ଲାଗେ ସେଠି ପ୍ରଭୁ ମୋତେ ତିଳକ ପିନ୍ଧେଇ ଦେଲେ। ଦିନେ ଯମୁନା କୂଳରେ ବସି କାନ୍ଦୁଛନ୍ତି ବୃନ୍ଦାବନରେ, ପ୍ରଭୁ ମୋତେ ମୋର ଯେଉଁ ବେକରେ ଶବ ଝୁଲେ ସେଠି ତୁଳସୀ ମାଳା ଆପଣ ପିନ୍ଧେଇ ଦେଲେ, ଆଉ ଯେଉଁ ମସ୍ତକରେ ମୋର ରକ୍ତର ଚିହ୍ନ ହୁଏ ଆଉ ସେଠି ଆପଣ ତିଳକ ପିନ୍ଧେଇ ଦେଲେ, ଆପଣଙ୍କ ଚରଣ ରଜ ପିନ୍ଧେଇ ଦେଲେ। କିନ୍ତୁ ପ୍ରଭୁ ମୁଁ କେବେ ଆପଣ ଦେଖା ପାଇବି? ଘଟମ ଯମୁନା କୂଳରେ କାନ୍ଦୁଛନ୍ତି ଭଗବାନ ପ୍ରକଟ ହେଇ, ଘଟମ ଆଗରେ ଭଗବାନ ଶ୍ରୀକୃଷ୍ଣ ପ୍ରକଟ ହେଇ ଘଟମ ଗାଲି କାମ କଲେ। ଆଜ୍ଞା, ଭଗବାନ ଆଜି ପାଇଲେ କେବଳ ଗୋଟିଏ କଥା, ଯେ ମୟା ଗୁରୁଣା ବାଚା ତରନ୍ତି ଅଞ୍ଜୁ ଭବାର୍ଣ୍ଣବ। ଗୁରୁଦେବଙ୍କର ଗୋଟିଏ କଥା ଉପରେ ସ୍ଥିର ହେ, ଭଗବାନ ସୁଦାମାଙ୍କୁ ସେ କଥା କହିଲେ, ସୁଦାମା ଏ ତୃତୀୟ ଗୁରୁ ମଦ ଉପଦେଷ୍ଟା ଗୁରୁ ମତ୍ ସ୍ୱରୂପମ୍ ଏବ ଭବତୀ। କାରଣ ମୋର ଯିଏ ଗୁରୁଦେବ ଯିଏ ମୋର ଜ୍ଞାନ ପ୍ରଦାନ କରନ୍ତି, ତାଙ୍କର ଅଲଗା କିଛି ଭାବନା ନଥାଏ ଅନ୍ତରରେ। ମୁଁ ଯେଭଳି ପ୍ରତ୍ୟେକ ଜୀବକୁ ବୈକୁଣ୍ଠ ନେବା ପାଇଁ ଚିନ୍ତା କରୁଛି, ତାଙ୍କ ଅନ୍ତର ଭାବନାଟି ସେୟା। ତେଣୁ ସେ ଜ୍ଞାନ ପ୍ରଦାନ କରି ତୃତୀୟ ଗୁରୁ ଏ ସଂସାରରୁ ପାର କରନ୍ତି। ଏବଂ ତାପରେ କହୁଛନ୍ତି ସୁଦାମା, ସେଠି ଶୁଣୁଛନ୍ତି ସବୁ, ଏ ପ୍ରବଚନ ଦେବାର ତାତ୍ପର୍ଯ୍ୟ ହେଉଛି, ସୁଦାମା ତୁମର ମୋର ଏଇଭଳି ମଧ୍ୟ ଗୁରୁ ସେବା କରିଥିଲି, ଆଉ ଆମେ ଯେଉଁ ଗୁରୁଙ୍କୁ ପାଇଥିଲେ ସେ ତୃତୀୟ ଗୁରୁ ଜ୍ଞାନ ଉପଦେଷ୍ଟା ଗୁରୁ ସାନ୍ଦୀପନୀ। ଏଠି କହୁଛନ୍ତି ସର୍ବେଷୁ ସାଧନେଷୁ, ବୀର ରାଘବାଚାର୍ଯ୍ୟ ତାଙ୍କ ଟୀକାରେ ଲେଖୁଛନ୍ତି, ଏ ପ୍ରବଚନ ଯେଉଁମାନେ ଗୁରୁ ଗ୍ରହଣ କରିଛନ୍ତି, ଯେଉଁମାନେ ବୈଷ୍ଣବ, ଭଲ ଧ୍ୟାନ ସେ ଶୁଣିବା ଦରକାର। ଏ ଭକ୍ତଙ୍କ ପାଖରେ ଅଲଗା କଥା ହୁଏ, ଏଠି ସମୟ ଭକ୍ତ ଅଛନ୍ତି, ଇଏ ଭାଗବତଙ୍କ ରତ୍ନ। ସର୍ବେଷୁ ସାଧନେଷୁ ଅୟମ୍ ଏବ ଭଗବତ ଅନୁଗ୍ରହ ଅନ୍ତରଙ୍ଗମ ଇତିହାସ। ଭଗବାନଙ୍କର କୃପା ପାଇବାକୁ ହେଲେ ଅନ୍ତରଙ୍ଗ ସାଧନ କ'ଣ? ଭଗବାନ ନିଜ ତାଙ୍କୁ ପାଇବାକୁ ହେଲେ କିଭଳି ପାଇବାକୁ ପଡିବ ସେ ନିଜେ ସୁଦାମା କହୁଛନ୍ତି, ନାହିଜ୍ଞା ପ୍ରଜାତି ତପସୋପସମେନ ବା ତୁଷ୍ୟାମ ସର୍ବଭୂତାତ୍ମା ଗୁରୁ ଶୁଶ୍ରୂଷୟା ଯଥା। ହେ ସୁଦାମା, ମୁଁ ସର୍ବଭୂତାତ୍ମା, ମୁଁ ସବୁ ଜୀବର ଅନ୍ତର ଭିତରେ ରହିଛି, ସବୁ ଜୀବକୁ ପ୍ରସନ୍ନତା ବିଧାନ କଲେ ମୋର ପ୍ରସନ୍ନତା ବିଧାନ ହୁଏ। କିନ୍ତୁ ଯିଏ ଗୁରୁଦେବଙ୍କୁ ଗୁରୁ ତୁଷ୍ୟ ଅୟମ୍ ସର୍ବଭୂତ ଆତ୍ମା ଗୁରୁ ଶୁଶ୍ରୂଷୟା ଯଥା, ଗୁରୁଦେବଙ୍କ ସେବାରେ ମୁଁ ଏତେ ସନ୍ତୁଷ୍ଟ ହେଇଯାଏ, ମୁଁ ସର୍ବଅନ୍ତର୍ଯ୍ୟାମୀ, ଯିଏ ଗୁରୁଦେବଙ୍କର ସେବା କରନ୍ତି, ଏଠି ପ୍ରାଣ ଅର୍ଥ ପ୍ରାଣ ଅର୍ଥେ ଧିଆ ବାଚା, ପ୍ରାଣ ଦ୍ୱାରା ଅର୍ଥ ଦ୍ୱାରା ବଚନ ଦ୍ୱାରା ଯାହା ସାମର୍ଥ୍ୟ ଅଛି ଯିଏ ଗୁରୁଙ୍କର ସେବା କରନ୍ତି ସିଏ ମୋତେ ପ୍ରାପ୍ତ ହେଇଯାନ୍ତି। ଆଉ ୟାଠୁ ଅନ୍ତରଙ୍ଗ ସାଧନ କିଛି ନାହିଁ। ଭଗବାନଙ୍କୁ ସୁଦାମା ଯଦି ପଚାରିବେ, ସୁଦାମା ଏ ଭଗବାନ ସୁଦାମା ଯଦି ପଚାରିବା କି ଭକ୍ତ ଯଦି ପଚାରନ୍ତି, ପ୍ରଭୁ ଆପଣଙ୍କୁ ଯଦି କିଏ ଜଣେ ବ୍ରହ୍ମଚାରୀ ବ୍ରହ୍ମଚାରୀ ଧର୍ମରେ ସ୍ଥିତ ହେଇକି ରୁହେ ଆପଣ କ'ଣ ଖୁସି ହୁଅନ୍ତିନି? କହିଲେ ନା ନା, ଆଗେ କହିଲେ ଇଜିଆ, ଇଜିଆ ମାନେ ଗୃହସ୍ଥ ଧର୍ମ, ପଞ୍ଚଯଜ୍ଞ କରି ସ୍ୱାମୀପାଦଟି ଇଜିଆ ଅର୍ଥରେ ଗୃହସ୍ଥ ଧର୍ମ କରିଛନ୍ତି, ଚକ୍ରପାତ ବ୍ରହ୍ମଚାରୀ କରିଛନ୍ତି, ଦୁଇଟି ଅର୍ଥ ବି ସମାନ, ଯାହା ବି ହଉ ଚାରୋଟି ଆଶ୍ରମ କଥା କହିଛନ୍ତି। ଇଜିଆ ପଞ୍ଚଯଜ୍ଞ କରୁଥିବା ଗୃହସ୍ଥ, ଯଦି ଗୃହସ୍ଥ ଧର୍ମରେ ଦାନ ବ୍ରତ ତପସ୍ୟା ସବୁ କିଛି କରେବି ମୁଁ ଏତେ ଖୁସି ହୁଏ ନା, ଭଗବାନ କହୁଛନ୍ତି। ପ୍ରଜାତି ବିହା ପ୍ରକୃଷ୍ଟ ଜନ୍ମ ବ୍ରହ୍ମଚାରୀ ଜନ୍ମ, ଯଦି କେହି ବ୍ରହ୍ମଚାରୀ ହେଇ ବ୍ରହ୍ମଚାରୀ କଡ଼ାକଡ଼ି ନିୟମ ପାଳନ କରୁଛି କିନ୍ତୁ ଗୁରୁ ସେବା କରୁନି ସେ ମୋତେ ପ୍ରସନ୍ନ କରିପାରିବ ନା। ଆଉ ତୃତୀୟ ତପସ ବାଣପ୍ରସ୍ଥ, ଯିଏ ତପସ୍ୟା କରୁଛି 50 ବର୍ଷ ପରେ ବାନପ୍ରସ୍ତ ହେଇଛି ସଂସାର ତ୍ୟାଗ କରିକି, ସେ ଯଦି କଠୋର ତପସ୍ୟା ବି କରୁଛି ମୁଁ ତା ଉପରେ ଖୁସି ହୁଏ ନା। ଚତୁର୍ଥରେ ଉପଶମନ ବା ସନ୍ନ୍ୟାସ, ସେ ସନ୍ନ୍ୟାସୀ ଯଦି ଗୁରୁ ସେବନା କରୁଛି ମୁଁ ଖୁସି ହୁଏ ନା। ତୁଷ୍ୟାୟମ୍ ସର୍ବଭୂତାତ୍ମା ଗୁରୁ ଶୁଶ୍ରୂଷୟା ଯଥା, ଗୁରୁଦେବଙ୍କ ସେବାରେ ମୁଁ ଯେତେ ପ୍ରସନ୍ନ ବିଧାନ ହୁଏ ଅଲଗା କେଉଁଥିରେ ହୁଏ ନା। ଏଠି କହୁଛନ୍ତି ଅହଂ ପରମେଶ୍ୱର ତଥା ନ ତୁଷ୍ୟାୟମ୍ ଯଥା ସର୍ବଭୂତାତ୍ମା ବି ଗୁରୁ ଶୁଶ୍ରୂଷୟତି ସମ୍ବାଦ କହିଲେ, ମୁଁ ପରମେଶ୍ୱର, ମୁଁ ବ୍ରହ୍ମଚାରୀ ଧର୍ମ, ଗୃହସ୍ଥ ଧର୍ମ, ବାନପ୍ରସ୍ଥ ଧର୍ମ, ସନ୍ନ୍ୟାସୀ ଧର୍ମରେ ସେଭଳି ତୋଷ ହୁଏ ନା ଯେଭଳି ଗୁରୁ ଶୁଶ୍ରୂଷୟାରେ, ଗୁରୁଦେବଙ୍କ ସେବାରେ ମୁଁ ଖୁସି ହୁଏ। ଏ କଥା କାହିଁକି ଭଗବାନ କହୁଛନ୍ତି, ଯେଉଁ ଲୋକମାନଙ୍କର ପ୍ରଶ୍ନ ଅଛି ଯେ ଗୁରୁ ଗ୍ରହଣ, କୃଷ୍ଣ ତ ଜଗଦ୍ଗୁରୁ ଆଉ ଆଉ କ'ଣ ଗୁରୁ ଗ୍ରହଣ କରିବାକୁ ପଡ଼ିବ, ଜଗଦ୍ଗୁରୁ କ'ଣ ପ୍ରବଚନ ଦେଉଛନ୍ତି ଶୁଣନ୍ତୁ, କୃଷ୍ଣ ମଧ୍ୟ ଜଗଦ୍ଗୁରୁ କିନ୍ତୁ ସିଏ କ'ଣ କହୁଛନ୍ତି, ସିଏ ବି ଗୁରୁ ଗ୍ରହଣ କରିଛନ୍ତି ଲୋକ ଶିକ୍ଷାର୍ଥ। ଏବଂ ସୁଦାମାଙ୍କୁ ଏ ପ୍ରବଚନ କାହିଁକି ଦେଉଛନ୍ତି ନା, ସୁଦାମା ତୁମର ମୋର ଏକା ସାଙ୍ଗରେ ଗୁରୁଦେବଙ୍କର ସେବା କରିଥିଲେ, ତା ମାନେ ତୁମେ ମୋର ସଖା। ଭଗବାନଙ୍କୁ ବୁଝିବାଟା, ଭଗବାନଙ୍କର ପ୍ରବଚନ ବୁଝିବାଟା ବଡ଼ କଷ୍ଟ, ବୁଲି ବୁଲି ନେଇକି ସଖ୍ୟ ରସରେ ସ୍ଥିର କରିବେ କିନ୍ତୁ ପ୍ରବଚନଟା ଏଇଟା ଦେଉଛନ୍ତି। ପୂର୍ବରୁ ଯେଉଁମାନେ ଭଗବାନଙ୍କୁ ପାଉଥିଲେ, ଶ୍ୟାମାନନ୍ଦ ପ୍ରଭୁ ବ୍ୟାକରଣ ପଢ଼ିବା ପାଇଁ ଗଲେ, ଦୁଃଖୀ କୃଷ୍ଣ ଦାସ ଏ ଗୋପୀବଲ୍ଲଭପୁର ତାଙ୍କର ଘର, ସେ ଜୀବ ଗୋସ୍ୱାମୀଙ୍କ ନିକଟରୁ ଗୁରୁଦେବଙ୍କ ପାଖରୁ ଅନୁମତି ନେଇ ଗଲେ, ମୁଁ ବ୍ୟାକରଣ ପଢ଼ିବି, ବୈଷ୍ଣବ ଶାସ୍ତ୍ର କିଛି ପଢ଼ିବି। ଜୀବ ଗୋସ୍ୱାମୀ କହିଲେ ତୁମେ ଯାଅ ଝାଡ଼ୁ ମାର ଆଗେ, ନିଧୁବନରେ ଝାଡ଼ୁ ମାରୁ ମାରୁ ରାଧାରାଣୀଙ୍କ ଦର୍ଶନ ପାଇଁ ଗୁରୁ ସେବା। ଗୁରୁଦେବଙ୍କର ସେବା ଭଗବାନ ପ୍ରସନ୍ନ ହୁଅନ୍ତି, ଗୁରୁମାନେ ଐକାନ୍ତିକ ନିଷ୍ଠ ଭକ୍ତ, କୃଷ୍ଣ ଭକ୍ତ। ଅବୈଷ୍ଣବ ଗୁରୁଣା ଶିଷ୍ୟା ବୈଷ୍ଣବ ସୌପଚ ଗୁରୁ, ଯିଏ ଅବୈଷ୍ଣବ ସେ ଯିଏ ବିଷ୍ଣୁ ଭକ୍ତ ନୁହେଁ ସେ ଗୁରୁ ହେଇପାରିବ ନା। ବୈଷ୍ଣବ ସୌପଚ ଗୁରୁ, ବୈଷ୍ଣବ ସେ ଚଣ୍ଡାଳ ବେଳେ ଜନ୍ମ ହେଇଥିଲେ ବି ଯଦି ହରିଭକ୍ତ ସେ ଗୁରୁ ହେଇପାରିବ। ଆଉ ପୁରାଣରେ ଉପନିଷଦରେ ଆମର ଗୁରୁଦେବ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜ ଏ କଥା କୁହନ୍ତି ଯେ ଗୁରୁ ସେବା କିଭଳି କରିବାକୁ ପଡ଼ିବ ନା, ଆଦେଶ, ଗୁରୁଦେବଙ୍କର ଆଦେଶକୁ ଯଥାରୂପେ ପାଳନ କରିବାକୁ ପଡ଼ିବ। ମହାଭାରତ ପ୍ରଥମ ପର୍ବରେ ପ୍ରଥମ ଦୁଇ ତିନିଟି ଅଧ୍ୟାୟ ପରେ ଅଛନ୍ତି ଏ କଥା, ମୂଳ ମହାଭାରତ ଯଦି ପଢ଼ି ପାଇବେ। ଆୟୋଧମ୍ୟ ତାଙ୍କର ବହୁ ଶିଷ୍ୟ ଥାନ୍ତି, ତା ଭିତରେ ଅତି ସୁକୁମାର ଛୋଟ ପିଲାଟିଏ, ତାର ନାଁ ହେଉଛି ଉପମନ୍ୟୁ। ଗୁରୁ ଗ୍ରହଣ କରିବା ଏ ଛୋଟ ଜିନିଷ ନାହିଁ, ଆଉ ଗୁରୁଦେବଙ୍କର ସେବାଟା କିଭଳି, କେତେ ଯାହା କହନ୍ତି ହାର୍ଟ ଟ୍ୟାକ୍ସ, ଗୁରୁମାନେ ସିଏ ଗରିଆ, ଶିଷ୍ୟମାନେ ସିଏ ଲଘୁ, ଶିଷ୍ୟମାନେ ସିଏ ଶାସନର ଅଧୀନ, ଗୋଟେ ଇଞ୍ଚ ଏପଟ ସେପଟ ଖସିପାରିବ ନା, ଯାହା କୁହାଗଲା ସେ ଆଦେଶକୁ ଯଥାରୂପେ ପାଳନ କରିବାକୁ ପଡ଼ିବ। ଶିଷ୍ୟ କେତେ ଜଣ ଅଛନ୍ତି, ଶିଷ୍ୟ ଦୁର୍ଲଭ, ଶିଷ୍ୟ ତ ସଦ୍ଗୁରୁ ହବ ନା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଜୀ ମହାରାଜ କହନ୍ତି ଏ ଜଗତରେ ଦୁଇ ଜଣ ଦୁର୍ଲଭ, ଶିଷ୍ୟ ଦୁର୍ଲଭ ଆଉ ସଦ୍ଗୁରୁ ଦୁର୍ଲଭ। ସେବା, ଗୁରୁଙ୍କର ସେବା, ଶିଷ୍ୟ ହବା, ଏ ନାମଧାରୀ ବେଶଧାରୀ ବହୁ ଶିଷ୍ୟ ମିଳିବେ, ଶିଷ୍ୟ କେମିତି ମିଳିବ। ଉପମନ୍ୟୁ ଯେମିତି ବେଦ ପଢ଼ିବା ପାଇଁ ଆୟୋଧମ୍ୟ କହିଲେ ଉପମନ୍ୟୁ ତୁମର କାମ ହେଲା ବେଦ କ'ଣ ପଢ଼ିବ, ଆଗେ ଯାଅ ଗୁରୁମାନଙ୍କୁ ନେଇକି ଚରେଇବ ଜଙ୍ଗଲରେ। ଦେଖନ୍ତୁ ଗୁରୁଦେବଙ୍କ ପାଖରେ ରହିଲେ କେତେ ଶାସନ ରହିବାକୁ ପଡ଼ୁଥିଲା, ଜୀବନ ଶୋଧନ ହୁଏ। ଗୁରୁଦେବ ଭଗବତ ବିଷୟ ଜ୍ଞାନ ପ୍ରଦାନ କରନ୍ତି, ତାଙ୍କର କରୁଣା ପ୍ରଦାନ କରନ୍ତି। ନାହିଜ୍ୟା ପ୍ରଜାତି ବ୍ୟା ତପସ ଉପଶମ ନେବା ତୁଷ୍ୟାୟମ୍ ସର୍ବଭୂତାତ୍ମା ଗୁରୁ ଶୁଶ୍ରୂଷୟା ଯଥା। ଗୁରୁଦେବଙ୍କର ସେବା କରିବାକୁ ପଡ଼ିବ, ଗୃହସ୍ଥ ହେଲେ ବି ଗୁରୁଦେବଙ୍କର ସେବା କରିବାକୁ ପଡ଼ିବ, ଆଦେଶ ପାଳନ କରିବାକୁ ପଡ଼ିବ। ଉପମନ୍ୟୁ ବ୍ରହ୍ମଚାରୀ ତ ବେଦ ପଢ଼ିବାକୁ ଯାଇଛନ୍ତି, ଗୁରୁ ନେଇ ଗଲେ, ଆଉ ଗୁରୁଦେବ ଆଦେଶ ଦେଇଥିଲେ ତୁମେ ଯାହା ଭିକ୍ଷା କରିବ ଭିକ୍ଷା କରି ଆଣି ଆଶ୍ରମରେ ଡିପୋଜିଟ୍ କରିବ। ଇଏ ଯିବେ ଗୋରୁ ଛାଡ଼ିଦେବେ, ଗୁରୁ ଛାଡ଼ିଦେଇ କ'ଣ କରିବେ ନା, ଭିକ୍ଷା ମାଗିବେ, ଭିକ୍ଷା ମାଗି ଆଣି ଗୁରୁଙ୍କ ଆଶ୍ରମରେ ଦେବେ, କିଛି ଦିନ ଗଲା ପରେ ଆୟୁଧ ଧର୍ମ୍ୟ ଦେଖିଲି, ଆରେ ଉପମନ୍ୟୁର ଶରୀର ଯେମିତି ସେମିତି କ'ଣ ଅଛି, ଟିକେ ପତଳା ବି ହଉନି। ମୁଁ ତାକୁ ଖାଇବା ପାଇଁ ଆଦେଶ ଦେନି, ସେ କେମିତି ଖାଉଛି କି? କହିଲେ, ଉପମନ୍ୟୁ ତୁମେ ତ ସବୁ ଭିକ୍ଷା ଆଣିକି ଆଶ୍ରମରେ ଦେଇଯାଉଛ, ତୁମେ ଭୋଜନ କ'ଣ କରୁଛ? ନା ଆଜ୍ଞା, ଆମେ ସକାଳ ଓଳି ଆପଣଙ୍କୁ ଭିକ୍ଷା କରି ଆଣି ଦେଇଗଲା ପରେ ଦ୍ୱିତୀୟ ଦ୍ୱିପ୍ରହରେ ଯାହା ମୁଁ ମାଗୁଛି ସେଥିରେ ମୁଁ ଚଳୁଛି। ତୁମକୁ ଅଧିକାର କିଏ ଦେଲା? ତୁମକୁ ଅଧିକାର କିଏ ଦେଲା? ତୁମେ ଦୁଇଥର ଭିକ୍ଷା ମାଗୁଛ ମାନେ ଅଲଗା ଭିକ୍ଷାଜୀବୀ ମାନଙ୍କର ତାଙ୍କର ଯାହା କୁହନ୍ତି ଭାଗଦାର, ଭାଗରେ ତୁମେ ଭାଗିଦାର ହଉଛ। ଦୁଇଥର ସାଧୁ ଭିକ୍ଷା ମାଗିପାରିବ ନା, ଥରେ ମାଗିବ, ତେଣୁ କାଲିଠୁ ଏ କାର୍ଯ୍ୟ କରିବ ନା। କାଲି ଆଜ୍ଞା କରିବି ନା। ଗଲେ ଗୁରୁ, ଗୁରୁ ଛାଡ଼ିଦେଲେ, ଗୁରୁ ଛାଡ଼ି ଦେଇକି ଗୁରୁ ଚରାନ୍ତି, ସନ୍ଧ୍ୟାବେଳେ ଆସନ୍ତି, ଗୁରୁଦେବଙ୍କୁ ପ୍ରଣାମ କରନ୍ତି। ଗୁରୁଦେବ ଡେଲି ଦେଖନ୍ତି, ଆଚ୍ଛା ଉପମନ୍ୟୁ ତ ମୁଁ ଖାଇବା ପାଇଁ ଆଦେଶ ଦେଇନି, ତା ଭିକ୍ଷା ବି ବନ୍ଦ କରିଦେଲି, କିନ୍ତୁ ଦୁଇ ତିନି ଦିନ ହେଇଗଲା ଶରୀର ତ ତାର ଟିକେ ସୁଖୁନି, ଯେମିତି ସେମିତି ଅଛି। ପୁଣି ପଚାରିଲି, ଉପମନ୍ୟୁ ତୁମେ କିଭଳି ଚଳୁଛ? ମୁଁ ତ ତୁମକୁ ଖାଇବା ପାଇଁ ଆଦେଶ ଦେଇନି। ନା ଗୁରୁଦେବ, ଗାଭୀ ମାନେ ତାଙ୍କର ବସ୍ଛା ମାନେ ଗାଭୀଙ୍କ ନିକଟରୁ କ୍ଷୀର ଖାଇଦେଲା ପରେ ସେମାନେ ତାର ତୃପ୍ତ ହେଇଯାଉଛନ୍ତି, ତାପରେ ଗାଭୀ ସ୍ତନ୍ୟରେ ଯୋଉ କ୍ଷୀର ଥାଏ ମୁଁ ସେଇଟାକୁ ଖାଉଛି, ତୁମକୁ ଅଧିକାର କିଏ ଦେଲା? ଆୟୁଧମ କହିଲେ, ଉପମନ୍ୟୁ ତୁମକୁ ଅଧିକାର କିଏ ଦେଲା? ବସ୍ଛା ପୁଣି ଆଉ ଟିକେ ବୁଲି ଆସିବେ, ଚରି ଆସିବେ, ଦେଖିଛ ନା ବାଛୁରୀ ଟିକେ ବୁଲି ଆସିବେ, ପୁଣି ମାଆ କତିରେ କ୍ଷୀର ଖାଇବ, ତୁମେ ତା କ୍ଷୀର କାହିଁକି ଖାଉଛ? ଗୁରୁଦେବ ଗୋଟିଏ ପରେ ଗୋଟିଏ ଆକଟ କରିକି ଯାଉଛନ୍ତି। ଦେଖନ୍ତୁ, କେବଳ ଗୁରୁଦେବଙ୍କ ସେବାରେ, ଗୁରୁଦେବଙ୍କ ଆଦେଶରେ ସବୁ ବେଦ ବେଦ ଜ୍ଞାନ ପାଇଯିବେ। ତାପରେ କିଛି ଦିନ ଗଲା, ଗୁରୁଦେବ ଦେଖିଲେ ସ୍ୱର ଯେମିତି ସେମିତି ଅଛି, କହିଲେ, ଉପମନ୍ୟୁ ଆଜିକାଲି ତୁମେ କେମିତି ଚଳୁଛ, କଣ ଭୋଜନ କରୁଛ? ନା ଗୁରୁଦେବ, ବାଛୁରୀ ମାନେ ଖାଇସାରିଲା ପରେ କ୍ଷୀର ଯୋଉ ଫେଣଟା ଲାଗିକି ରହୁଛି, ମୁଁ ସେ ଫେଣକୁ ଚାଟିକି ଖାଉଛି। ନା ସେଟାକୁ ତୁମକୁ କିଏ କହିଲା, କିଏ କହିଲା ଖାଇବା ପାଇଁ, କିଏ ଆଦେଶ ଦେଲା? ତୁମର ସେ ଅଧିକାର ନାହିଁ, ମୁଁ ଗୁରୁ, ମୁଁ ତୁମକୁ ଆଦେଶ ଦେଇନି, ତୁମେ ଭୋଜନ କରିପାରିବନି। ସେ ଅଧିକାର ସ୍ତନ୍ୟ ଉପରେ, ଦୁଗ୍ଧ ଉପରେ ଅଧିକାର ବାଛୁରୀରେ ଅଛି, ଆଉ ଦୁଗ୍ଧ ଯାହା ସେ ଫେଣ ହଉ ଯାହା ହଉ ତାର ଅଧିକାର ବାଛୁରୀରେ, ତୁମର ଅଧିକାର। ଗୁରୁଦେବ ସବୁ ବନ୍ଦ କରିଦେଲେ। ଅଭିମନ୍ୟୁ, ଏ ଉପମନ୍ୟୁ, ମୁଁ ଅଭିମନ୍ୟୁ କହୁଥିଲି କି? ଉପମନ୍ୟୁ, ଆଚ୍ଛା ଉପମନ୍ୟୁ, ବର୍ତ୍ତମାନ ଭୋଜନ ଗୁରୁଦେବ ବନ୍ଦ କରିଦେଲି। ଗୁରୁଦେବଙ୍କୁ ପଚାରୁନାହାନ୍ତି ମୁଁ କ'ଣ ଭୋଜନ କରିବି, ଶିଷ୍ୟ ପା, ଆଉ ଭୋକ ଲାଗିଛି କ୍ଷୁଧାରେ, ଦୁଇ ତିନି ଦିନ ଉପାସ ରହିଲା ପରେ ଅରଖ ପତ୍ର କୁହନ୍ତି ନା, ଆପଣ ଗାଡ଼ି କହୁଥିବେ ଅରଖ ପତ୍ର ଖାଇଦେଇଛି, ଆଜ୍ଞା ଦୃଷ୍ଟି ଶକ୍ତି ହରାଇଛନ୍ତି, କୂଅ ଭିତରେ ପଡ଼ିଯାଇଛି, କୂଅ ଭିତରେ ପଡ଼ିକି ଦେଖନ୍ତୁ ଗୁରୁଙ୍କର ପରୀକ୍ଷା କିଭଳି। ତୁଷ୍ୟମ ସର୍ବହୃଦାତ୍ମା ଗୁରୁ ଶୁଶ୍ରୂଷୟା ଯଥା, ଶିଷ୍ୟମାନେ ସେ ଶାସନର ଅଧୀନ, ଗୁରୁଙ୍କୁ ଶାସନ କରିବା ପାଇଁ ସୁଯୋଗ ଦେବ, ଭଗବାନ କଥା କହୁଛନ୍ତି। ସୋଦାମ, ଗୁରୁ ସେବାରେ ମୁଁ ଯେଭଳି ସନ୍ତୁଷ୍ଟ ହୁଏ, ଗୃହସ୍ଥ ବାନପ୍ରସ୍ଥ ବ୍ରହ୍ମଚାରୀ ସନ୍ନ୍ୟାସ ଧର୍ମରେ ମୁଁ ସନ୍ତୁଷ୍ଟ ହୁଏ ନା। ପଡ଼ିଯାଇଛନ୍ତି କୂଅ ଭିତରେ, ଡାକୁଛନ୍ତି, ପରୀକ୍ଷା ଦେଖନ୍ତି କିଭଳି। ଗୁରୁଦେବ, ଗାଭୀମାନେ ଫେରିଗଲେ, ଗାଭୀମାନେ ଫେରିଗଲେ ଆଶ୍ରମକୁ, ଉପମନ୍ୟୁ ତ କାହିଁ ଆସିନି? ଆଚ୍ଛା ଆଚ୍ଛା, ଉପମନ୍ୟୁରୁ ଖାଇବାଟା ମୁଁ ବନ୍ଦ କରିଦେଇଛି, ତ ଉପମନ୍ୟୁ ମୋତେ କେଉଁଠି ବିପଦରେ ପଡ଼ିଛି ଆଉ। ଆଚାର୍ଯ୍ୟ ତ ସ୍ନେହବତ୍ସଳ ଆସିଲେ, ଉପମନ୍ୟୁ ଉପମନ୍ୟୁ ଡାକି ଡାକି ଆସିଲା ବେଳକୁ ଉପମନ୍ୟୁ କହୁଛନ୍ତି, ଗୁରୁଦେବ ମୁଁ ଏଇ କୂପ ଭିତରେ ପଡ଼ିଯାଇଛି। ଗୁରୁଦେବ ଉଠଉନାହାନ୍ତି, ପରୀକ୍ଷା କହିଲେ, ବାପା ତୁମେ ଏ ମନ୍ତ୍ର ନିଅ, ଏ ମନ୍ତ୍ର ଦ୍ୱାରା ଅଶ୍ୱିନୀ କୁମାରଙ୍କୁ ପ୍ରାର୍ଥନା କର, ଅଶ୍ୱିନୀ କୁମାର ଆସିବେ। ମନ୍ତ୍ର ଦେଇ ଗୁରୁ ପଳେଇଗଲେ, ଗୁରୁ କୂଅ ଭିତରେ ଉଠେଇଲେ। ପରୀକ୍ଷାଟି ଆଜ୍ଞା, ଜୀବନରେ ଆଜି ଯେଉଁମାନେ ସାଧୁ ହେଇଛନ୍ତି ତାଙ୍କ ଜୀବନକୁ ଦେଖିଲେ, ଖାଣ୍ଟି ସୁନା ପାଇବାକୁ ହେଲେ ବଣିଆ ପାଖକୁ ଯିବାକୁ ପଡ଼ିବ, ବଣିଆ ନିଆଁରେ ପୋଡ଼ିବ, କଷଟି ପତ୍ରରେ ଘଷିବ, ତାପରେ ଖାଣ୍ଟି ସୁନା ପାଇବ। ଏ ସଂସାରର ମଳ ସାଧୁ ଦ୍ୱାରା ଶୋଧିତ ହବ, ସାଧୁ ପରୀକ୍ଷାରେ ପକେଇବେ, ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିଲ ତାହେଲେ ଭଗବାନ ବୈକୁଣ୍ଠ ରାଜ୍ୟକୁ ଯିବ। ଏ ନାମ କରିବାଟା ବି ଗୋଟେ ପରୀକ୍ଷା, ଭଗବାନଙ୍କର ନାମ କରିବା ଗୁରୁଦେବ ତାହେଲେ ମାଳା ଦେଇଥିଲେ ଠିକଣା ଭାବରେ ଷୋଳନାମ କର, ଷୋଳମାଳା ନାମ ଭଗବାନଙ୍କୁ ସ୍ମରଣ କରି କରି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ସୁନ୍ଦର ଭାବରେ ଭଗବାନଙ୍କୁ ସ୍ମରଣ କରି ନାମ କରିବା, ସବୁ ପରୀକ୍ଷାରେ ପାସ୍ କରିଯିବ। କିନ୍ତୁ ଯେତେବେଳେ ନାମମାଳା ଆପଣ ଧରିବେ, ସବୁ ସଂସାର ଚିନ୍ତା ଅଲଗା ବେଳେ ମନ ଭଲ ଥିବ, ସେଣେ ଭିତରେ ଆପଣ ହାତ ପୁରେଇବେ, ସବୁ ଦେଖିବେ ସଂସାର ସବୁ ଟିଭି ଆସିକି ଆପଣଙ୍କ କଥା ମୁଣ୍ଡରେ ପଶିଯିବ। ପରୀକ୍ଷା ମାୟା ଆପଣଙ୍କ ଶୀଘ୍ର ଛାଡ଼ିଦେବ ନା କ'ଣ? ତେଣୁ ଇଏ ପରୀକ୍ଷା କରିବେ ତ, କହିଲେ ବାବା ସେ ମନ୍ତ୍ର ନେ, ଅଶ୍ୱିନୀ କୁମାରଙ୍କୁ ପ୍ରାର୍ଥନା କର, ଅଶ୍ୱିନୀ କୁମାର ଆସିବେ ତୋତେ ଚକ୍ଷୁ ଦେବେ। ଆଉ ଗୁରୁଦେବ ପଳେଇଗଲେ, ଆୟୋଧ୍ୟ ପଳେଇଗଲା ପରେ ଇଏ ଡାକିଲେ ଅଶ୍ୱିନୀ କୁମାରଙ୍କୁ, ଅଶ୍ୱିନୀ କୁମାର ଆସିଗଲେ। ଅଶ୍ୱିନୀ କୁମାର ଆସିକି କହୁଛନ୍ତି, ଦେଖ ଉପମନ୍ୟୁ ତୁମକୁ ମୁଁ ଏଇ ପିଠା ଦେଉଛି, ଏ ପିଠାଟା ଖାଅ, ଏ ପିଷ୍ଟକଟା ଖାଅ, ଏଇଟା ଖାଇଲେ ତୁମେ ଚକ୍ଷୁ ପ୍ରାପ୍ତ ହବ। କହିଲେ ନା ଆଜ୍ଞା ମୁଁ ଖାଇପାରିବି ନା। ନା କାହିଁକି? ନା ଗୁରୁଦେବଙ୍କ ଆଦେଶ ବିନା ମୁଁ ପିଠା ଖାଇପାରିବି ନା। ଦେଖନ୍ତୁ ଏତେ ପରୀକ୍ଷା ପରେ ତାଙ୍କର ଜ୍ଞାନ ଆସୁଛି, ମୋତେ ଯଦି ଗୁରୁଦେବ ଆଦେଶ ଦେବେ। କହିଲେ ନାଇଁ ନାଇଁ, ତୁମ ଗୁରୁ ଯେତେବେଳେ ତାଙ୍କ ଗୁରୁଙ୍କ ପାଖରେ ଥିଲେ ଏଭଳି ଅବସ୍ଥାରେ ପଡ଼ିଥିଲେ, ଆମେ ବା ତାଙ୍କୁ ପିଠା ଦେଇଦେଇଥିଲୁ, ସେ ଖାଇଦେଇଥିଲେ। ଉପମନ୍ୟୁ କହିଲେ, ମୋ ଗୁରୁଦେବ ସିଏ ମୋର ଗୁରୁ, ସିଏ ସେଇ କାମ କରିପାରନ୍ତି, କିନ୍ତୁ ମୁଁ ଶିଷ୍ୟ, ମୋ ଗୁରୁଦେବ ଯାହା କରିଛନ୍ତି ମୁଁ ସେଇଟା କରିପାରିବି, ତାଙ୍କ ଅନୁମତି ବିନା ମୁଁ ପିଠା ଖାଇପାରିବି। ଅଶ୍ୱିନୀ କୁମାର ଖୁସି ହେଇଗଲେ, ସାଙ୍ଗେ ସାଙ୍ଗେ ଆୟୋଧ୍ୟ ଆସିଲେ, ଆଲିଙ୍ଗନ କଲେ, କହିଲେ ଉପମନ୍ୟୁ ତୁମେ ଆଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଗଲ, ଗୁରୁ ସେବା ତୁମର ଆଜି ପୂର୍ଣ୍ଣ ହେଇଗଲା, ଏଇ ଗୁରୁ ସେବାରେ ଯା, ସମସ୍ତ ବେଦ ମୁଁ ତୁମକୁ କଲ୍ୟାଣ କରୁଛି, ତୁମର ବେଦ ପଢ଼ିବା କିଛି ଆବଶ୍ୟକ ନାହିଁ, ସମସ୍ତ ବେଦ ତୁମ ଅନ୍ତରରେ ସ୍ଫୁରିତ ହବ। ଉପମନ୍ୟୁ ଯାଅ, ଉପମନ୍ୟୁ ସଙ୍ଗୀତା ରଚନା କର। ପରୀକ୍ଷା ଜୀବନରେ ପରୀକ୍ଷା, ଯେଉଁମାନେ ଗୁରୁଙ୍କ ଦ୍ୱାରା ପରୀକ୍ଷିତ ହେଇଛନ୍ତି ସେମାନେ ଏ ଭବା ସାଗରକୁ ତରିକି ଯାଇଛନ୍ତି। ଭଗବାନ ସେ କଥା କହୁଛନ୍ତି, ଗୁରୁଦେବଙ୍କର ସେବା, ତୁଷ୍ୟହଂ ସର୍ବଭୂତାତ୍ମା ଗୁରୁ ଶୁଶ୍ରୂଷୟା ଯଥା। ହେ ସୁଦାମା, ଗୁରୁଦେବଙ୍କ ସେବାରେ ଯେଭଳି ମୁଁ ପ୍ରସନ୍ନ ହୁଏ, ଅଲଗା ବର୍ଣ୍ଣାଶ୍ରମ ଧର୍ମରେ ମୁଁ ପ୍ରସନ୍ନ ହୁଏ ନା। ଏଇଟା କହିଦେଇକି ବର୍ତ୍ତମାନ ପ୍ରବଚନକୁ ବୁଲେଇଲେ, ସୁଦାମା ତୁମର ଆଉ ମୋର ଦୁଇ ଜଣ ସାଙ୍ଗ ଆମର ଗୁରୁ ସେବା, କିନ୍ତୁ ଅସ୍ମାକଂ ଗୁରୁ ଶୁଶ୍ରୂଷଣା ଅପି ଗୁରୁ ଶୁଶ୍ରୂଷଣା କିମପି ଦୈବାତେବ ସମ୍ପର୍ଣ୍ଣ। ଆମ ଦୁଇ ଜଣଙ୍କର ଗୁରୁ ସେବା, ଭଗବାନ କହୁଛନ୍ତି ସୁଦାମାଙ୍କୁ, ଯାହା ଯେ ଆମର ଦୈବାତ ସମ୍ପର୍ଣ୍ଣ ହେଇଗଲା ଘୁଣାକ୍ଷର ନାୟରେ। ବୀରରାଘବାଚାର୍ଯ୍ୟ ଲେଖୁଛନ୍ତି, ଘୁଣାକ୍ଷର ନାୟ କ'ଣ ବୁଝିପାରୁଛନ୍ତି ନା? ଘୁଣ ମାନେ ଆପଣଙ୍କ ବାଉଁଶକୁ କାଟିଥିବେ, ସେଠି ଦେଖିବେ ଗୋଟେ ଅକ୍ଷର ହେଇଯାଇଥିବ ଓଙ୍ଗ, ଘୁଣ କ'ଣ କାଟିଲା ବେଳେ ସେ ଓଙ୍ଗ ଲେଖିବା ପାଇଁ କାଟିଛନ୍ତି ନା? ଘୁଣ ଗୁଡ଼ାକ ପଡ଼ି ପଡ଼ି, ଘୁଣ କାଟିଥିବା ସେ ବାଉଁଶର ରଜ ଗୁଡ଼ାକ ପଡ଼ି ପଡ଼ିକି ସେ ଓଙ୍ଗ ଆକୃତି ହେଇଯାଇଛି। ଭଗବାନ କହୁଛନ୍ତି, ସୁଦାମା ତୁମର ମୋର ଯେତେବେଳେ ଗୁରୁକୂଳରେ ରହୁଥିଲେ, ଆମେ ଗୁରୁଦେବଙ୍କର କାଠ ବହୁ ବହୁ ଆମର ଗୁରୁଦେବଙ୍କର ଯାହା କୁହନ୍ତି ଗୁରୁ ସେବା ସମ୍ପୂର୍ଣ୍ଣ ହେଇଗଲା, ଆମେ ବେଦ ଜାଣିଦେଲୁ। ଭଗବାନ ଦେଖିଲେ ପା ସୁଦାମାଙ୍କୁ ବର୍ତ୍ତମାନ ତାଙ୍କର ଗୁରୁକୂଳ, ସୁଦାମା ଯେଉଁ ମନରେ ସନ୍ଦେହ ଆସିଲା ଯେ ମୋତେ ମୋତେ ଚିହ୍ନି ପାରୁନାହାନ୍ତି, ଅଲଗା କେଉଁ ବ୍ରାହ୍ମଣ ଭାବିକି ମୋତେ ଏତେ ସମ୍ମାନ କରୁଛନ୍ତି, ଭଗବାନ କହୁଛନ୍ତି ନାଇଁ ନାଇଁ ସୁଦାମା, ଅପିନାସ୍ମର୍ଯ୍ୟତେ ବ୍ରହ୍ମାନ୍ ମୃତ ନିବସତା ଗୁରୁ ଗୁରୁଦ୍ୱାରା ଚୋଦିତାନାମ୍ ଇନ୍ଦନ ଆନୟନ କ୍ୱଚିତ୍। ଭଗବାନ କହୁଛନ୍ତି ସୁଦାମା, ହେ ବ୍ରହ୍ମାନ୍ ଭୟ ଆଉ ଲଜ୍ଜାକୁ ତ୍ୟାଗ କର, ତୁମେ ମୋର ସଖା, ସମସ୍ତେ ଶୁଣୁଛନ୍ତି ପ୍ରବଚନ, ଦାସ ଦାସୀ ରୁକ୍ମିଣୀ ସମସ୍ତେ ପ୍ରବଚନ ଶୁଣୁଛନ୍ତି। ଅପିନସ୍ ମର୍ଯ୍ୟତେ ବ୍ରହ୍ମନ୍, ହେ ବ୍ରହ୍ମନ୍ ତୁମର କ'ଣ ସ୍ମରଣ ଆସୁନି? ବୃତ୍ତି ନିବାସତମ ବୃତମ ନିବାସତମ ଗୁରୁ, ଗୁରୁଦେବଙ୍କର ଗୃହରେ, ସାନ୍ଦିପନିମନିଙ୍କ ଗୃହରେ ଆମେ ଉଜ୍ଜୟିନୀରେ ଏକତ୍ର ବାସ କରୁଥିଲେ। ଆପଣ ଆଜ୍ଞା ଚିନ୍ତା କରନ୍ତୁ,
ଆମର କି ସଂସାରିକ ବନ୍ଧୁ ଯଦି ଦେଖାଯାଉଛି ଛୋଟ ପିଲାବେଳେ, ସେ କହୁଛି ଏଇ ଭାଇ ତୁମେ ତୋର ମୋର ପଢ଼ୁଥିଲେ ମନେ ଅଛି ନା, ସେ କେତେ ଆନନ୍ଦ ହେଉଛି। ଆଉ ଭଗବାନ ଆଜି ସୁଦାମାଙ୍କୁ କହୁଛନ୍ତି, ସୁଦାମା ତୁମେ ମୋ ପାଖରେ ପଢ଼ୁଥିଲ, ମୋ ସାଙ୍ଗରେ ପଢ଼ୁଥିଲ। ସୁଦାମାଙ୍କ ଅନ୍ତର କ'ଣ ହଉଥିବ, ଭଗବାନଙ୍କ ଅନ୍ତର କ'ଣ ହଉଥିବ, ଆପଣ ଖାଲି ବିଚାର କରି ଜାଣିବେ। ସୁଦାମା କିଛି କହିପାରୁନାହାନ୍ତି, କାରଣ ଗୋଟେ ଅସୁବିଧାରେ ପଡ଼ିଯାଇଛନ୍ତି। ସେ ସଖା ବୋଲି ଯେଉଁ ମୋର ପରିଚୟ ଦେଇଦେଲେ, ଆଉ ମୁଁ ଯେ ଏଭଳି ଦରିଦ୍ର ଅବସ୍ଥାରେ ଅଛି, ଭଗବାନଙ୍କର ଭକ୍ତ ଆସିଲେ ନାମରେ କଳଙ୍କ ଲାଗିଯିବ। ଆଜିଠୁ ସଂସାର ଲୋକ କ'ଣ କହିବେ, ନା କେହି ତ ହରିଭଜନ କରିବେନି। ସାଧାରଣ ଲୋକମାନେ କୁହନ୍ତି ନା, ସୁଦାମା ଦରିଦ୍ର, ସୁଦାମା ଭିକାରୀ, ହରିଭଜନ କଲେ ଭିକାରୀ ହେଇଯିବେ। ସୁଦାମା ତା ନୁହେଁ, ଶୁଣିବେ ସୁଦାମାଙ୍କୁ ଭଗବାନ କାହିଁକି ଧନ ଦେଲେ ନା, ଆଉ ସୁଦାମା କାହିଁକି ଧନ ଚାହାନ୍ତି ନା, ଏଠି ସେ କଥା କହୁଛନ୍ତି। ଅପିନ ସ୍ମର୍ଯ୍ୟତେ ବ୍ରହ୍ମନ୍ ଗୁରୁ ନିବାସତାମ ବୃତମ ନିବାସତାମ ଗୁରୁ, ଗୁରୁକୁଳରେ ଆମେ ଯେଉଁ ବାସ କରୁଥିଲୁ ତୁମର ସ୍ମରଣ ଅଛି ନା। ସୁଦାମା କେବଳ ମୁହଁକୁ ତଳୁ କରି ଠିଆ ହେଇଛନ୍ତି। ଆଉ ଆମେ କୁଆଡ଼େ ଯାଇଥିଲେ ନା, ଗୁରୁ ଦ୍ୱାରାଏ ଚୋଦିତାନାମ, ଗୁରୁଦେବଙ୍କର ପତ୍ନୀ ଆମକୁ ପଠେଇଥିଲେ ଚୋଦିତମ ପ୍ରେରଣ। ଗୋଟିଏ ଦିନ ଦଣ୍ଡ କ'ଣ ମିଳେ ଗୁରୁକୁଳରେ, ଗୁରୁକୁଳ ଦଣ୍ଡ ଅଛି। ଆପଣ ଗତକାଲି ଶୁଣିଥିଲେ ସୁଦାମାଙ୍କର ଗୋଡ଼ରୁ ଭଗବାନ ପ୍ରଥମ ଦିନ ଗୁରୁକୁଳରେ ପଶୁଛନ୍ତି, ତାଙ୍କ ଗୋଡ଼ରୁ କଣ୍ଟା କାଢ଼ିବେ। ସୁଦାମା ଭଗବାନଙ୍କର ସ୍ପର୍ଶ ପାଇ ଏତେ ଆନନ୍ଦିତ ହେଇଗଲେ, କହିଲେ କାହ୍ନା ତୁମେ ମୋର ସବୁଦିନ ପାଇଁ ସଖା। ତେଣୁ ଆଜି କ'ଣ ହଉଛନ୍ତି ନା, ଯେତେବେଳେ ପାଠ ଦେଇଛନ୍ତି ଗୁରୁଦେବ କାହାକୁ, ସୁଦାମାନଙ୍କୁ। ସୁଦାମା ଦଣ୍ଡ କ'ଣ ଥିଲା ଗୁରୁକୁଳରେ, ଯିଏ ପାଠ ଭୁଲିଯିବ ସେ ଯାଇ ଗୁରୁମାଙ୍କୁ ପଚାରିବ ଆଶ୍ରମର କ'ଣ ସେବା ବାକି ରହିଛି, ତାକୁ ସେ ସେବା ଦିଆ ହବ। ତେଣୁ ସୁଦାମା ଯେତେବେଳେ ପାଠ ଭୁଲି ଯାଇଛନ୍ତି, ଗୁରୁମା କହିଛନ୍ତି ଦେହ ଯାଅ ତୁମେ ବଣରୁ ଆଣିବ କ'ଣ ନା କାଠ। ଭଗବାନ କହିଲେ ସୁଦାମା ଏକାକି ଯିବ କି, ମୋ ସଖା ଯିବ ସେ କାଠ ବୋହିକି ଆଣିବ, ଏକାକି ଆଣିବ, ଆଉ ମୁଁ କ'ଣ ଏଠି ରହିଯିବି। ତେଣୁ ଭଗବାନ ସବୁ ଜାଣନ୍ତି, ସର୍ବଜ୍ଞତା, ସେ ଜାଣିଶୁଣିକି ସନ୍ଦୀପନି ମୁନି ପଚାରୁଛନ୍ତି ତାଙ୍କୁ ପାଠ। ସେ କହୁଛନ୍ତି ଗୁରୁଦେବ ମୋର ସ୍ମରଣ ନାହିଁ। ସନ୍ଦୀପନି ମୁନି କହିଲେ ଯାହାର ସ୍ମରଣ ନାହିଁ ତାକୁ ଦଣ୍ଡ ହେଲା, ଗୁରୁମା କହୁଛନ୍ତି ଆଜି କାଠ ନାହିଁ ଆଶ୍ରମରେ କାଠ ଆଣିବେ। ଭଗବାନ କହିଲେ ମୁଁ ତ ସେୟା ଖୋଜୁଥିଲି। ବଳରାମଙ୍କୁ କହିଲେ, ବଳରାମଙ୍କ ମନରେ ସର୍ବନ୍ତର୍ଯ୍ୟାମୀ, ଦୁଇ ଜଣ ଦୁଇ ଭାଇ ଆଜି ପାଠ ଭୁଲି ଯାଇଛନ୍ତି, ଆଉ ସିଏ ଯେଉଁ ପାଠ ଜାଣନ୍ତି ଗୁରୁ ବି ସେ ଜାଣନ୍ତି ନା। କାରଣ ଗୁରୁଦେବଙ୍କର ମୃତ ପୁତ୍ରକୁ ଫେରିକି ଆଣିଲେ କିଏ, ଯେ ମରିବା ଲୋକ ଯିଏ ବଞ୍ଚେଇବା ପାଠ ଜାଣେ ସେ ସଂସାର ଆଉ କୋଉ ପାଠ ଅଛି ସଂସାରରେ, ସିଏ ତ ଛଳନା କରୁଛନ୍ତି। କହିଲେ ମୋ ସୁଦାମା ମୋ ସଖା ଯାଇ ଏକୁଟିଆ କାଠ ଆଣିବ, ଆମକୁ କି ବନ୍ଧୁ ହେଲି ଯେ ତାକୁ ସାହାଯ୍ୟ ନ କରିବି, ଜାଣିଶୁଣି ପାଠ ଭୁଲି ଯାଇଛନ୍ତି। କୃଷ୍ଣ ବଳରାମ ସୁଦାମା ପଣୁକୁ ଆଜି ଯାଇଛନ୍ତି, ଆଉ ଭଗବାନ ସେଠି ଲୀଳା କରୁଛନ୍ତି, ଏଠି ସେଇ କଥାକୁ ସ୍ମରଣ କରୁଛନ୍ତି। ଗୁରୁଦାର ଚେଦିତାନାମ ଇନ୍ଦନ ଆନୟନ କ୍ୱଚିତ୍, ତୁମର ସ୍ମରଣ ଅଛି ନା, ଗୁରୁଦେବ ଆମକୁ ଇନ୍ଦନ ଆଣିବା ପାଇଁ ଗୁରୁ ମା ଆମକୁ ପଠେଇଥିଲେ, ତୁମର ସ୍ମରଣ ଅଛି ତ। ସୁଦାମା ଅନ୍ତରରେ ସତରେ ଅନ୍ତର୍ଯ୍ୟାମୀ ପ୍ରଭୁ ସବୁ ଜିନିଷକୁ ସ୍ମରଣ ରଖିଛନ୍ତି, ବହୁ ଅନ୍ତର ଆନନ୍ଦ ହେଉଛନ୍ତି, କିନ୍ତୁ ମୁଖଟାକୁ ତଳକୁ ପୋତିକି ରହିଛନ୍ତି। ଏବଂ ଶ୍ରୀ ସନାତନ ଗୋସ୍ୱାମୀ ବୃହତ ବୈଷ୍ଣବ ଦୋଷଣ ରଖୁଛନ୍ତି, ଏବଂ ଶ୍ରୀ ଗୁରୁ ସେବା ମହାତ୍ମ୍ୟମ ଉକ୍ତ୍ୱା ଲୋକ ଶିକ୍ଷାର୍ଥମ ତତ୍ପ୍ରକାରମ ଦର୍ଶୟନ୍ତି। ଗୁରୁ ସେବାର ମହାତ୍ମ୍ୟ ପୂର୍ବ ଶ୍ଳୋକରେ କହିଲେ, ତୁଷ୍ୟାମ ସର୍ବଭୂତାତ୍ମା ଗୁରୁ ଶୁଶ୍ରୂଷୟା ଯଥା, ଗୁରୁଦେବଙ୍କ ସେବାରେ ମୁଁ ସନ୍ତୁଷ୍ଟ ହୁଏ, ଆଉ ଲୋକ ଶିକ୍ଷା ପାଇଁ ନିଜେ ଦେଖାଉଛନ୍ତି, ଦେଖ ମୁଁ ବି ସୁଦାମା ଆମେ ବି ଗୁରୁ ସେବା କରିଛି। ଏବଂ ଭଗବାନ ଯାଇଛନ୍ତି, ସନ୍ଦୀପୁରୀ ମୁନିଙ୍କର ପତ୍ନୀ ପଠେଇଛନ୍ତି ଘୋର ଅରଣ୍ୟ ଭିତରକୁ ଯାଇଛନ୍ତି କାଠ ଆଣିବା ପାଇଁ। ଭଗବାନ ତ ଇଚ୍ଛାମୟ, ଆଜି ଏଭଳି ଲୀଳା କରୁଛନ୍ତି ଯେ ଗୁରୁଦେବ କିଭଳି ପ୍ରସନ୍ନ ହେବେ। ଶିଷ୍ୟର କାମ କ'ଣ କି, ଚାକରଟା ତାର କାମ କ'ଣ କହିଲା ଆଜ୍ଞା, ସେ ମାଲିକକୁ ଦେଖିକି
ସେ ଝାଡ଼ୁ ମାରି ପକେଇବ, ମାଲିକକୁ ଦେଖି ଲୁଗା ସଫା କରି ପକେଇବ, ବାସନ ସଫା କରି ପକେଇବ, କାହିଁକି? ମାଲିକ ଟିକେ ମୋ ଉପରେ ଖୁସି ହେଇକି ମୋ ଦରମାଟା ଟିକେ ବଢ଼େଇ ଦେବୁ, ମାଲିକ ମୋ ଉପରେ ପ୍ରସନ୍ନ ରହୁ, ଯେ ଶିଷ୍ୟ ହବ ଯେ ଭଗବାନଙ୍କର କରୁଣା ପାଇବା ପାଇଁ ଚାହୁଁଛି, ସେ ସବୁବେଳେ ଏଭଳି କାର୍ଯ୍ୟ କିଛି କରିବ ଯେଉଁ କାର୍ଯ୍ୟ ଦ୍ୱାରା ସାଧୁଗୁରୁ ମୋ ଉପରେ ଖୁସି ହେଇଛି, ମୁଁ ଚାକର ଲୋକ ନା। ତେଣୁ ଭଗବାନ ଆଜି ଲୋକଶିକ୍ଷା ପାଇଁ କାଠ ଆଣିବା ପାଇଁ ଯାଉଛନ୍ତି। ଆମର ଗୁରୁଦେବ କୁହନ୍ତି କି ତାଙ୍କର କାଠ ଆଣିବା ପାଇଁ ଯିବା କ'ଣ ଆବଶ୍ୟକ ଥିଲା, ସେ ଚାହିଁଲେ ଟ୍ରକ୍ ଟ୍ରକ୍ କାଠ ଆସିକି ପହଞ୍ଚିବ, ଇଚ୍ଛା ମାତ୍ରକେ ସୃଷ୍ଟି ସ୍ଥିତି ସଂହାର ହେଉଛି, ତାଙ୍କୁ ପୁଣି କୁରାଢ଼ି ନେଇକି କାଠ ଆଣିବା ପାଇଁ ଯିବାକୁ ପଡ଼ିବ। ଅଦ୍ଭୁତ ଲୀଳା ଗୁରୁ ସେବା ଲୋକଙ୍କୁ ଶିଖେଇବା ନା। ସୁଦାମାଙ୍କର ସ୍ମରଣ ପଥକୁ ଆଣୁଛନ୍ତି, ସୁଦାମା କିଭଳି କହିବେ ଯେ ହଁ ତୁମେ ମୋର ସଖା ବୋଲି। ସୁଦାମା କେତେ ଆମେ କଷ୍ଟ ପାଇଥିଲେ ତୁମର ମନେ ଅଛି ତ? ଭଗବାନ ପ୍ରବଚନ ଦ୍ୱାରା ତାତ୍ପର୍ଯ୍ୟ ସୁଦାମା ତୁମର ମୋର ଏକା ସାଙ୍ଗରେ କଷ୍ଟ ପାଇଥିଲେ, ଗୁରୁ ସେବା ପାଇଁ ଦୁଃଖ ପାଇଥିଲେ, ମୋର ସବୁ ସ୍ମରଣ ଅଛି, ତୁମେ ମୋର ସଖା। ଆଉ ଏହାଦ୍ୱାରା ସୁଦାମାଙ୍କର ସଖା ଆମକୁ ଦୃଢ଼ୀଭୂତ କରୁଛନ୍ତି। ଆଉ ଏମାନେ ଯେଉଁ ଦାସ ଦାସୀ ରୁକ୍ମିଣୀ ଆଦି ଭାବୁଥିଲେ ଇଏ କିମନନ୍ୟମ କୃତମ ପୁଣ୍ୟମ ଅବଧିତାନ ଭିକ୍ଷୁଣା, ଇଏ ଅବଧୂତ, ଇଏ ଭିକ୍ଷୁ, ଇଏ କ'ଣ ପୁଣ୍ୟ କରିଛି ଯେ ତାକୁ ଭଗବାନ ଏତେ ଆଦର କରୁଛନ୍ତି, ସୁଦାମାଙ୍କର ସ୍ଥିତିକୁ ଏମାନଙ୍କୁ ଜଣାଉଛନ୍ତି। ଗୋଟିଏ ପ୍ରବଚନ ଦ୍ୱାରା ଦୁଇଟି କାମ କରୁଛନ୍ତି ଭକ୍ତ, ଏ ପ୍ରବଚନ ଭଗବାନ ପ୍ରବଚନ ଦ୍ୱାରା ଯେ ଜଣେଇ ଦେଲେ ଆମକୁ, ଆମେ ଜନ୍ମ ଜନ୍ମ ଭଗବାନଙ୍କୁ ଭୁଲିଲେ ସୁଦ୍ଧା ଯେଉଁ ଜନ୍ମରେ ଥରେ ବି ପ୍ରଭୁଙ୍କର ନାମ କରିଥିବା, ଆମ ଦେଖିଛନ୍ତି ନା ଆପଣ ରେଳଡବା କାରଖାନାରେ ଡବାଟା ଫିଟ୍ ହେଇଗଲା ପରେ ଆଣିକି ଷ୍ଟେସନ ଉପରେ କ'ଣ କୁହନ୍ତି, ରେଳ ଧାରଣା ଉପରେ ଥୁଆ ହେଇଯିବ। ଆଜ୍ଞା, ରେଳ ଧାରଣା ଉପରେ ନୂଆ ଡବା ଥୁଆ ହେଲା ପରେ ରେଲୱେ ଡିପାର୍ଟମେଣ୍ଟ ଯେଉଁଦିନ ନା ଯେଉଁଦିନ ହେଲେ ଇଞ୍ଜିନ୍ ଲଗେଇ ତାକୁ ଟାଣିବ, କାରଣ ଧାରଣା ଉପରେ ସେ ଠିଆ ହେଇଗଲେ। କୌଣସି ଜୀବ ଯଦି କେବେ ବି ପ୍ରଭୁଙ୍କର ନାମ କରି ପ୍ରଭୁଙ୍କ ଆଶ୍ରୟ କରିଦିଏ, ଭଗବାନ ସମ୍ବନ୍ଧ ଯୋଡ଼ିଦିଏ, ତାକୁ କେବେ ଭୁଲିବେ ନା, କେବେ ଭୁଲିବେ ନା ତାକୁ। ସେ ସଂସାରରେ ବଜିବା ପାଇଁ ଚାହିଁଲେ ବି ତାକୁ ଟାଣିକି ଆଣିବେ। ଭଗବାନ ଚାହୁଁଛନ୍ତି ନା ଯିବ କିଭଳି ଉଦ୍ଧାର ହେଇକି ଏଠି ଯାଉ, ଭଗବାନ କ'ଣ ଚାହୁଁଛନ୍ତି ସଂସାରରେ ରହୁ ବୋଲି ଯିବ? ସରକାର ଜେଲଖାନା ତିଆରି କରିଛି, କିନ୍ତୁ ସିଏ ନିଜେ ଆସିକି ଗଭର୍ଣ୍ଣମେଣ୍ଟ ଲୋକ ଚୋରକୁ ଉପଦେଶ ଦେଉଛନ୍ତି, ବାପା ତୁମେ ଏଠି ରୁହନି, ତୁମ ଘରକୁ ପଳାଅ, ଭଦ୍ର ହୁଅ। ଇ ସାଧାରଣ ଗୋଟେ ବ୍ୟକ୍ତିରେ ଏତିକି ଦୟା, ଆଉ ଆମେ ଯେଉଁ ତିନି ଗୁଣମୟୀ ମାୟାର ଜେଲଖାନା ଭିତରେ ପଡ଼ିଛୁ, ଯେଉଁ ଦୁଃଖ ପାଉଛେ, ଭଗବାନ କେତେ ଦୁଃଖୀ ଥିଲେ କହିଲେ ଆଜ୍ଞା? ସେଥିପାଇଁ ତ ନିଜେ ଆସି ଗୀତାର ପ୍ରବଚନ ଦେଲେ, ନିଜେ ଆସି ସାଧୁମାନଙ୍କୁ ପ୍ରେରଣ କରିକି ଆମକୁ ଏଠୁ ବାହାର କରିବା ବ୍ୟବସ୍ଥା କରୁଛନ୍ତି। ତେଣୁ ସୁଦାମାଙ୍କୁ କହୁଛନ୍ତି, ସୁଦାମା ଆମେ ଗୁରୁ ସେବା କରିଥିଲେ, ପ୍ରବିଷ୍ଟାନ ମହାରଣ୍ୟ ମନେରେ ଅଛି ନା, ଗୁରୁଦେବ ଗୁରୁମା ପଠେଇଲେ କାଠ ଆଣିବା ପାଇଁ, କାଠ ଆଣିବା ପାଇଁ ଆମେ କୁରାଢ଼ି ନେଇକି ଗଲେ କାଠ ଆଣିବା ପାଇଁ, କିନ୍ତୁ କାଠ ପାଇଲେ ନା ଗୋଟେ ମହା ଅରଣ୍ୟ ଭିତରେ ପଶିଗଲେ। ଆଉ ପ୍ରବିଷ୍ଟାନ ମହାରଣ୍ୟ ଅପତ ସୁମହତ ଦିଜୋ, ସେ କାଳ କିଭଳି ଥିଲା ହେ ବ୍ରାହ୍ମଣ, ଏଠି ସମ୍ବୋଧନ ହେଲା ବ୍ରାହ୍ମଣ, ପ୍ରତି ଶ୍ଳୋକରେ ବ୍ରହ୍ମନ ଅଙ୍ଗ ଦିଜ ସମ୍ବୋଧନ କରି କରି ଏମାନଙ୍କୁ ଜଣାଉଛନ୍ତି, ଦେଖ ଇଏ ମୋର କେତେ ପ୍ରିୟ ଦାସ ଦାସୀ ରୁକ୍ମିଣୀଙ୍କୁ। ଆଉ ସୁଦାମାଙ୍କୁ ଜଣାଉଛନ୍ତି, ସୁଦାମା ମୁଁ ତୁମକୁ ଆଦୌ ଭୁଲିନି, ହେ ଦିଜ ଅପତ କାଳ ଥିଲା, ଅପତ କାଳ ମାନେ ବର୍ଷା କାଳ ଅତୀତ ହେଇଯାଇଥିଲା, ଶୀତ ସମୟ, ଆମେ ଗୁରୁଦେବଙ୍କ ସେବା ପାଇଁ ଯାଇଥିଲେ, ମହାରଣ୍ୟ ଭିତରେ ପଶିଯାଇଛି, ବାତ ବର୍ଷା ବର୍ଷା ବର୍ଷମ ଅଭୂତ ତୀବ୍ରମ, ଶୀତ ଦିନ ବର୍ଷା କାଳ ପଳେଇଛି, ଯାହା କୁହନ୍ତି ଘୋର ବର୍ଷା ଆସିଗଲା, ଆଉ ନିଷ୍ଠୁରା ସ୍ତନୈ ନବ କଠୋର ଗର୍ଜନ, ବିଦ୍ୟୁତ ଗର୍ଜନ କରୁଛି। ଆଜ୍ଞା, ଗୀତାରେ ଭାଗବତରେ ପ୍ରବଚନ କ'ଣ ଦେଲେ, ଯତ ଭୟାତ୍ ବାତି ବାତୋୟମ୍ ସୂର୍ଯ୍ୟସ୍ତପତି ଯତ ଭୟାତ୍ ବର୍ଷେନ୍ଦ୍ରିୟ ଦହତି ଅଗ୍ନି ମୃତ୍ୟୁଶରତି ମଦ ଭୟାତ୍। ମାଙ୍କୁ ପ୍ରବଚନ ଦେଲା ବେଳେ ଭଗବାନ କପିଳ ଦେବ କହୁଛନ୍ତି, ହେ ମା, ମୋ ଆଜ୍ଞାରେ ସଂସାର ଚାଲିଛି, ବର୍ଷେ ଇନ୍ଦ୍ର ବର୍ଷା କରୁଛି, ସୂର୍ଯ୍ୟଦେବ କିରଣ ଦେଉଛନ୍ତି, ମଦ ଭୟାତ ମୋତେ ଭୟ କରିକି ମୃତ୍ୟୁ ମୋ ଆଜ୍ଞାରେ ଗୋଟେ ଜୀବକୁ କବଳା କରୁଛି। ଆଜ୍ଞା, ସେଇ ଭଗବାନ ଆଜି ଗୁରୁ ସେବା କରିବା ପାଇଁ ଅରଣ୍ୟ ଭିତରେ ପଶିଛନ୍ତି। ସେ ବର୍ଷା, କଠୋର ବର୍ଷା, ନିଠୁର ଯାହା କୁହନ୍ତି କଷ୍ଟ ଭୋଗ କରୁଛନ୍ତି, ଗର୍ଜନ ତର୍ଜନ, ଏ ଭଗବାନଙ୍କ ଇଚ୍ଛାରେ ଆସି ପହଞ୍ଚି ଭଗବାନ ଚାହିଁଛନ୍ତି, ଦେଖ ମୁଁ ଗୁରୁ ସେବା ପାଇଁ କେତେ କଷ୍ଟ ପାଇଛି ସୁଦାମାଙ୍କ ସହିତ, ଏ ସଂସାରୀ ଲୋକ ଦେଖୁ, ଗୁରୁଦେବ ପ୍ରସନ୍ନ ହେବେ ନା କଷ୍ଟ ଦେଖିକି। ଭଗବାନ ଇଚ୍ଛା କଲେ ଇନ୍ଦ୍ର ବର୍ଷା କରୁଛି, ଦହତି ଅଗ୍ନି, ଅଗ୍ନି ଦହନ କରିବ, ଭଗବାନଙ୍କୁ ଭୟ କରି କାର୍ଯ୍ୟ କରୁଛନ୍ତି। ତୁମି ତ ମାରିବେ ଯାରେ କେ ତାରେ ରଖିତେ ପାରେ, ତୁମି ତ ମାରିବେ ଯାରେ କେ ତାରେ ରଖିତେ ପାରେ, ତବ ଆଜ୍ଞା ସଦା ବଳବାନ, ତବ ଆଜ୍ଞା ସଦା ବଳବାନ, ତବ ଭୟେ ବାୟୁ ବହେ ଚନ୍ଦ୍ର ସୂର୍ଯ୍ୟ ସମୁଦାୟ, ତବ ଭୟେ ବାୟୁ ବହେ ଚନ୍ଦ୍ର ସୂର୍ଯ୍ୟ ସମୁଦାୟ, ଶୋଷନିଆ ମିତ କାର୍ଯ୍ୟ କରେ, ଶୋଷନିଆ ମିତ କାର୍ଯ୍ୟ କରେ, ତୁମି ତ ପରମେଶ୍ୱର ପରମ ବ୍ରହ୍ମ ପରାତ୍ପର, ତବ ବାସ ଭକତାନ୍ତରେ, ତବ ବାସ ଭକତାନ୍ତରେ।
ତାଙ୍କ ଭୟରେ ଭକ୍ତିମନ ଠାକୁର ଲେଖୁଛନ୍ତି, ମଦ ଭୟାତ ବାତିବାତ ୟମ ସୂର୍ଯ୍ୟସ୍ତପତି ମଦ ଭୟାତ, ଯାହାଙ୍କ ଭୟରେ ଇନ୍ଦ୍ରାଦି ଦେବତାମାନେ ବୃଷ୍ଟି କରୁଛନ୍ତି, ଅଗ୍ନିଦେବ ଦାହକ ଶକ୍ତି ଦେଉଛନ୍ତି, ସୂର୍ଯ୍ୟ କିରଣ ଦେଉଛନ୍ତି, ସେ ଭଗବାନ ଆଜି ଗୁରୁ ସେବା କରିବା ପାଇଁ ଯାଇଛନ୍ତି। କହୁଛନ୍ତି, ସୁଦାମା, ପ୍ରବିଷ୍ଟାନାମ ମହାରଣ୍ୟମ ଅପତ ସୁମହତ ଦ୍ୱିଜ, ଅପତ କାଳ ବର୍ଷା ଋତୁ ଅତିକ୍ରମ ହେଇଯାଇଛି, ବର୍ଷା ହେବାର ସମୟ ନୁହେଁ, ତାଙ୍କ ଇଚ୍ଛାରେ ଆଜି ଇନ୍ଦ୍ରଦେବ ବର୍ଷା କରୁଛନ୍ତି। ଆଉ ଏଠି କହୁଛନ୍ତି, ବାତ ବର୍ଷା ଅଭୂତ ତୀବ୍ରମ, ବାତ ଘୋର ପବନ ଦଉଛି, ବର୍ଷା ଆସୁଛି। ସୁଦାମାଙ୍କୁ କହିକି ଚିନ୍ତା କରନ୍ତୁ, ସୁଦାମାଙ୍କର ବାଲ୍ୟକାଳର କଥା, ଗୁରୁକୁଳର କଥା କିଭଳି ସ୍ମରଣ ଆସିଥିବ, ଦୁଇ ଜଣ କିଭଳି ଦୁଃଖ ସହିଛନ୍ତି, ଭଗବାନ ସବୁ ଦାସୀ ଦାସମାନଙ୍କ ଆଗରେ କହୁଛନ୍ତି, ସୁଦାମା ଆମେ ଏଭଳି ବର୍ଷା ସହିଥିଲେ, ସୁମହା ବର୍ଷା, ବାତ ତୀବ୍ର ଅଭୂତ ତୀବ୍ର, ହଠାତ୍ ଶୀତ ଦିନରେ ବର୍ଷା, ଶୀତ ଦିନରେ ପବନ ଝଟ ଆସିଗଲା, ଆଉ ନିଷ୍ଠୁରା ସ୍ତମୈନବ କଠୋର ଗର୍ଜନ, ସେତେବେଳେ ଆମେ ଆଉ ଗୁରୁ ଆଶ୍ରମକୁ ଫେରିବି ପାରିବୁ। ଭଗବାନ ସୁଦାମାଙ୍କୁ ତୋର ମନରେ ଅଛନ୍ତି ତ, ସୁଦାମା ଆମେ କେତେ କଷ୍ଟ ସହିଥିଲେ, ଘୋର ବର୍ଷା ହେଉଛି, ବସ୍ତ୍ର କିଛି ନାହିଁ, ବସ୍ତ୍ର ଭିଜିଗଲାଣି, ପବନ ଦଉଛି, ଶୀତ ସମୟ, ଭଗବାନ ଆଉ ବଳରାମ ସୁଦାମା ଆଜି ଗୁରୁ ସେବା ପାଇଁ କାଠ ହାଣି ସାରିଛନ୍ତି, କାଠକୁ କାନ୍ଧରେ ଧରିକି ଫେରିବା ସମୟ, ଏହି ସମୟରେ ବର୍ଷା, ଚତୁର୍ଦ୍ଦିଗ ଘୋର ଅନ୍ଧକାର ହେଇଯାଇଛି, ସୁଦାମାଙ୍କୁ ସ୍ମରଣ କରାଇ ଦେଉଛନ୍ତି ଗୁରୁକୁଳର କଥା। ସୂର୍ଯ୍ୟସ୍ତମସାଚଳବୃତାଦିଶ ନିମ୍ନ କୁଲେ ଜଲମୟାମ ନ ପ୍ରାଜ୍ଞୟାତ କିଞ୍ଚନ। ସୁଦାମା ତୁମର ମନରେ ଅଛି ତ, କଣ ଆମର ଅବସ୍ଥା ହେଇଥିଲା ନା କଣ ଅବସ୍ଥା ହେଇଥିଲା ଗୁରୁ ସେବାରେ ଆମେ କେତେ କଷ୍ଟ କରିଥିଲୁ ତୁମ ସହିତ ବି ମୁଁ ଥିଲି କେତେ ଦୁଃଖ ଆମେ ସହିଥିଲେ ଆଉ ଗୁରୁଦେବ ଆମର ଦୁଃଖରେ ପ୍ରସନ୍ନ ହେଇ ଯେଉଁ ଭଗବାନ ଦ୍ୱାରକାଧୀଶ ଯିଏ ଜଗଦ୍ଗୁରୁ ଆଜି ସଖ୍ୟ ଅଭିମାନରେ ସଖା ସହିତ ତାଙ୍କର ସଖ୍ୟରସରେ ଏତେ ଯାହାଙ୍କ ଅନ୍ତର ତାଙ୍କର ପ୍ଲାବିତ ହେଇଯାଇଛି ସେ ଜଗତ ଗୁରୁ ବୋଲି ନିଜକୁ ଭୁଲି ଯାଇକି ସେ କହୁଛନ୍ତି ଆମେ ଗୁରୁ ସେବା କରିଛି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ସତର କଣ ଏମିତି କଷ୍ଟ ସହିଥିଲେ ଏଇ ଦରିଦ୍ର ବ୍ରାହ୍ମଣଙ୍କ ସହିତ ସୂର୍ଯ୍ୟସ୍ୟ ଅସ୍ତଗତମ୍ ସୁଦାମା ବର୍ଷା ଆସିଲେ ପବନ ଆସିଲେ ସେ ସମୟରେ ସୂର୍ଯ୍ୟ ବି ଅସ୍ତ ହେଇଗଲେ ତମସା ଚ ଆବୃତ ଆଦିଶ ଅନ୍ଧକାର ଚାରିଦିଗକୁ ଘେରିଗଲେ ଆଉ ଆମର ଅବସ୍ଥା କଣ ହେଲା ଆମେ ଆଉ ଗୁରୁକୁଳକୁ ଫେରିପାରିଲେ ନା ନିମ୍ନମ କୁଲମ ନିମ୍ନମ ମାନେ ନିଚମ କୁଲମ ମାନେ ଉଚ୍ଚମ ଏତେ ବର୍ଷା ହେଲା ସୁଦାମା ତୁମର ସ୍ମରଣ ଅଛି ତ ଉଚ୍ଚ ଜାଗା କେଉଁଟା ନିଚ ଜାଗା କେଉଁଟା ଆମେ ଜାଣିପାରିଲେ ନା ସମଗ୍ର ରାତି ବର୍ଷା ହେଉଛି ପବନ ଦଉଛି ଗର୍ଜନ କରୁଛନ୍ତି ବିଦ୍ୟୁତ ଯେଉଁ ଭଗବାନଙ୍କ ଆଦେଶରେ ସୃଷ୍ଟି ବ୍ରହ୍ମା ଆଦି ଦେବଗଣ ତବଦାସ ଅଗଣନ କରେ ତବ ଆଜ୍ଞାର ପାଳନ କର ଯୋଡ଼ିକି ଲକ୍ଷ୍ମୀ ସହିତ ଦିଗପାଳ ମାନେ ହାତ ଯୋଡ଼ିକି ରହିଛନ୍ତି ପ୍ରଭୁଙ୍କର କେତେବେଳେ ଭୃଭଙ୍ଗୀ ହବ ଭୃଭଙ୍ଗୀରେ ପ୍ରଭୁ ସଙ୍କେତ ଦେଲେ କାର୍ଯ୍ୟ କରିବେ କିନ୍ତୁ ସେ ଭଗବାନ ଆଜି ଗୁରୁ ସେବାର ଲୋକ ଶିକ୍ଷା ଦେଉଛନ୍ତି ଆଉ ସୁଦାମାଙ୍କ ଆଗରେ ସ୍ମରଣ କରିଦେଉଛନ୍ତି ସୁଦାମା ସମଗ୍ର ରାତି ଆମେ ଏ କଷ୍ଟ ସହିଥିଲେ ତୁମର ସ୍ମରଣ ଅଛି ତ ସୁଦାମା ମୁହଁକୁ ତଳକୁ ପୋତିକି ଅନ୍ତରରେ ଏତେ ଆନନ୍ଦ ହେଉଛନ୍ତି ଆରେ ଲୋକ ତ କୁହନ୍ତି ଆଙ୍କୁ ଦୁଃଖ ହାରି ବୋଲି ଆଙ୍କୁ ଲୋକ କୁହନ୍ତି ଦୁଃଖ ହାରି ବୋଲି କିନ୍ତୁ ମୋ ବାଲ୍ୟ ଅବସ୍ଥାର ଦୁଃଖକୁ ଇଏ ହରଣ କରିଦେଉଛନ୍ତି ଏଇ କଥା କହି ମୋର ଏବେ କଣ ଦୁଃଖ ଅଛି ମୋର ତ ମହାନ ସୁଖରେ ମୁଁ ଅଛି ଏବେ ହରିଭଜନ କରୁଛି ବାଲ୍ୟ ଅବସ୍ଥାରେ ଯେଉଁ ଦୁଃଖ ପାଇଥିଲି ସେ କଥା ସିଏ କହୁଛନ୍ତି ହରି କହୁଛନ୍ତି ମୋ ଦୁଃଖ ହରଣ କରୁନଛନ୍ତି ଭଗବାନ ଏତେ ଦୟାମୟ ସୁଦାମାର ସଖ୍ୟ ସମ୍ବନ୍ଧକୁ ଦୃଢ଼ୀଭୂତ କରିବା ପାଇଁ ପୁରଜନମଙ୍କର ବିସ୍ମୟକୁ ଅବମୋଦନ କରିବା ପାଇଁ ଏ କଥା କହୁଛନ୍ତି ହେ ସୁଦାମା ସୂର୍ଯ୍ୟସ୍ତ ଅସ୍ତଗତ ତମସା ଆବୃତ ଆଦିଶ ଅନ୍ଧକାର ଚାରିଘର ଘେରିଗଲା ଆଉ ସୂର୍ଯ୍ୟ ଅସ୍ତ ହେଇଗଲେ ନିମ୍ନମ କୁଲମ ଜଳମଗ୍ନ ସର୍ବତ୍ର ଜଳମଗ୍ନ ହେଇଗଲା ନ ପ୍ରାଗୟନ କରିଛନ୍ତି ଆମେ ରାସ୍ତା ଆଉ ପାଇଲେ ନା ସମଗ୍ର ରାତି ଗଛ ମୂଳରେ ଠିଆ ହେଇ ସୁଦାମା କୃଷ୍ଣ ବଳରାମ ଥରୁଛନ୍ତି ଆଜ୍ଞା ତାଙ୍କର ତାଙ୍କ ଶରୀର କଣ ଏଭଳି ଶରୀର ଆଜ୍ଞା ଏ ଯେଉଁଥିରେ ଭୌତିକ ପଞ୍ଚଭୌତିକ ଶରୀରରେ ଶୀତ ବାତ କଫ ବାତ ପିତ ଶୀତ ଲାଗୁଛି ଗରମ ଲାଗୁଛି ଏସବୁ ହେଉଛି କଫ ବାତ ପିତ ଅଛି ବୋଲି ଶରୀରକୁ ଏଭଳି ତିଆରି କରାଯାଇଛି ଶୀତ ବର୍ଷା ଖରା ଏସବୁ ଦୁଃଖ ଭୋଗୁଛି ଭଗବାନଙ୍କ ସଚ୍ଚିଦାନନ୍ଦମୟ ଶରୀର ତାଙ୍କ ଶରୀର କଣ ଏ ବର୍ଷା ଖରା କ୍ଷୁଦା ତୃଷ୍ଣା ଗୋବର୍ଦ୍ଧନ ଧାରଣ କଲେ ସାତ ଦିନ ଆଉ ସେତେବେଳେ ବର୍ଷା କେଉଁ ବର୍ଷା ପ୍ରଳୟକାଳୀନ ବର୍ଷା ଇନ୍ଦ୍ର ଗର୍ବାନ୍ୱିତ ହେଇକି ପ୍ରଳୟକାଳୀନ ବର୍ଷା କହିଛନ୍ତି ପ୍ରଳୟ ସମୟରେ ଯେଉଁ ବର୍ଷା ହୁଏ ଆଉ ଭଗବାନ ସାତ ଦିନ ଜଳପାନ ବି କରିନାହାନ୍ତି ସୁଦାମା ସୁବଳ ସଖା କହିଲେ କାହ୍ନା ଆଉ ଏତେ ସମୟ ତୁମେ ଧରିଲଣି ଟିକେ ଆମେ ଧରିବୁ ତୁମେ ଟିକେ ହାତଟିକୁ ଢିଲା କର ଭଗବାନ ସେ ବାଡ଼ି ସବୁ ଟେକିକି ଧରିଛନ୍ତି ଖାଲି ଭଗବାନ କାନ୍ୟାଙ୍ଗୁଳି ଟିକେ ଖସିଲା ମାତ୍ର ପର୍ବତ ଧରିଲା ଭଗବାନ ଦେଖେଇଲେ ଦେଖ ମୋ ଶରୀର ଜଡ଼ ଶରୀର ନୁହେଁ ମୋ ଶରୀର ଏ ଭୋଜନ ଉପରେ ନିର୍ଭର କରେ ନା ଜଗତର ଅନନ୍ତ ଶକ୍ତି ପରାଶ୍ୟ ଶକ୍ତି ବିଧୟ ସୂର୍ଯ୍ୟତେ ଅନନ୍ତ ଶକ୍ତି ଯାହାଙ୍କର ଉତ୍ସ ତାଙ୍କୁ ପୁଣି ବର୍ଷା ଖରା କଷ୍ଟ ଦବ ଭୀଷ୍ମଦେବ ସର ମାରୁଛନ୍ତି ସରସଜ୍ଜାର ଶୋଇଛନ୍ତି ପ୍ରଭୁଙ୍କୁ ଦେଖି ସେଇ କଥା କହୁଛନ୍ତି ପ୍ରଭୁ ହଁ ମୁଁ ସେଇ ଲୋକ ମୋ ଭଳି ଅପରାଧୀ ନିକଟକୁ ଆପଣ କାହିଁକି ଆସିଛନ୍ତି ମୁଁ ତ ଆପଣଙ୍କୁ ବିଚାର କରିପାରୁନି ଆପଣଙ୍କର କରୁଣାଙ୍କୁ ଆରେ ଭଗବାନ କରୁଣା କରନ୍ତି ଭକ୍ତକୁ ମୁଁ ଗୋଟେ ଅପରାଧୀ ଆଉ ମୁଁ ଆଜି ସରସଜ୍ଜାରେ ଶୋଇଛି ଆମର ଚାରିକଡ଼ରେ ଶୃଗାଳ ମାନେ ଗର୍ଜନ କରୁଛନ୍ତି ମୁଁ ଏତେ ଅପରାଧୀ, କୁରୁବଂଶରେ କେହି ନାହାନ୍ତି ମୋ ମୁହଁରେ ଜଳ ଦେବା ପାଇଁ। ଶୃଗାଳ ମାନେ ଗର୍ଜନ କରୁଛନ୍ତି, କୁକୁର ମାନେ ଧ୍ୱନି କରୁଛନ୍ତି, ଆଉ ଭୟଙ୍କର ପକ୍ଷୀମାନଙ୍କର ନାଦ ଗର୍ଜନ, ତା ଭିତରେ ମୁଁ ଅତିରତି ବିସ୍ମୟ ସରସଜ୍ଜାରେ ଶୋଇଛି। କିନ୍ତୁ ଆପଣ କ'ଣ, କାହିଁକି ଶେଷ ଦିନରେ ଆସିଲେ ମୁଁ ଦେଖା କରିବା ପାଇଁ? ମୁଁ ଆପଣଙ୍କର କ'ଣ ଉପକାର କରିଥିଲି ପ୍ରଭୁ? ମୁଁ ଗୋଟେ ଆତତାୟୀ। ଏ ଯୁଦ୍ଧରେ ଅର୍ଜୁନଙ୍କୁ ଆପଣ ସୁରକ୍ଷା ଦେଉଥିଲେ ବୋଲି ମୁଁ ଦେଖି ଦେଖି କ୍ରୋଧ କରି କରି ମୁଁ ଆପଣଙ୍କ ଦେହକୁ ସବୁ ସର ମାରି କବଚକୁ ଭାଙ୍ଗି ଦେଇଥିଲି। ଜଗତ ଗୁରୁ ଆପଣ ନା, ଆପଣଙ୍କ ଶପଥକୁ ମୁଁ ଭାଙ୍ଗି ଦେଇଥିଲି। ଆପଣ ଅସ୍ତ୍ର ଧରିବେନି ବୋଲି କହିଥିଲେ, କିନ୍ତୁ ଆପଣଙ୍କୁ ମୁଁ ଅସ୍ତ୍ର ଧରେଇଦେଲି। କୁରୁକ୍ଷେତ୍ର ଯୁଦ୍ଧଭୂମିରେ କେହି ଜଣେ ଯୋଦ୍ଧା ନଥିଲେ, ଆପଣ ଅର୍ଜୁନ ରଥରେ ସାରଥି ହେଇ ଠିଆ ହେଲା ବେଳେ ଆପଣଙ୍କ ଦେହକୁ ଗୋଟେ ସର ମାରିବା ପାଇଁ। କିନ୍ତୁ ମୁଁ ଭକ୍ତ ବୋଲି କେମିତି କହିବି ଯେ ମୁଁ ବା ଆତତାୟୀ? ଆପଣ ଶରୀରକୁ, ମୋ ଶରୀରର ସମସ୍ତ କବଚକୁ ମୁଁ ଭାଙ୍ଗିକି ଚୁରମାର କରିଦେଇଥିଲି, ଆଉ ସେ କବଚ ଦେହରେ ମୋର ସର ଗୁଡ଼ିକ ସବୁ ଝୁଲିକି ରହିଥିଲା। ସିଂହ ଯେଭଳି ହାତୀକି ଆକ୍ରମଣ କରିବାକୁ ଆସେ, ଆପଣ ବା ମୋତେ ରଥ ଚକା ଧରିକି ଧାଇ ଆସିଥିଲେ ମୋତେ ମାରିବା ପାଇଁ। ମୁଁ ଆତତାୟୀ, ଆପଣ କାହିଁକି ଆସିଛନ୍ତି ମୁଁ ଦେଖା କରିବା ପାଇଁ? ମୋର କେଉଁ ଗୁଣରେ? ମୁଁ ତ କିଛି ବୁଝିପାରୁନି ଆପଣଙ୍କର କରୁଣା। ଭଗବାନଙ୍କର ଶରୀର ସାଧାରଣ ଶରୀର ନୁହେଁ। ବିଶ୍ୱଦେବ କହୁଛନ୍ତି, ପ୍ରଭୁ ମୁଁ ଯେଉଁ ସ୍ୱର ମାରିଥିବି ଆପଣ କେମିତି ଲାଗିଥିବ? ନା ନାୟିକା କାମରେ କାମବାସ ହେଇଗଲେ ଯେଭଳି ନାୟକକୁ ଦଂଶନ କରେ ଦନ୍ତରେ, ସେତେବେଳେ ନାୟକ କ'ଣ ପୀଡ଼ା ଅନୁଭବ କରେ କି? ସେ ଅନୁଭବ କରେ ନା। ପ୍ରଭୁ ମୁଁ ଯେଉଁ ବାଣ ମାରିଥିଲି, ମୁଁ ଥିଲି ନାୟିକା, ଆପଣ ନାୟକ, ଆପଣ ବୀରରସ ଆସ୍ୱାଦନ କରିଥିଲି। ଆଉ ମୁଁ ଯେତେ ବାଣ ମାରିଛି ଆପଣଙ୍କୁ ନିଶ୍ଚିତ ଆନନ୍ଦ ଦେଇଥିବ, ନହେଲେ କ'ଣ ମୃତ୍ୟୁ ଶଯ୍ୟାରେ ମୁଁ ଶୋଇଛି, ମୋର ଆତତାୟୀ ପାଖକୁ ଆପଣ ଆସିଥାନ୍ତେ? ଆପଣଙ୍କୁ କୌଣସି ସ୍ୱର କଷ୍ଟ ଦେଇନଥିବ, ଆନନ୍ଦ ଦେଇଥିବ, କାରଣ ଆପଣଙ୍କ ସ୍ୱର ତ ସଜାନନ୍ଦମୟ ଶରୀର। ଭଗବାନଙ୍କ ଶରୀରକୁ ଏ ଶୀତ ଗରମ ଏସବୁ ନାହିଁ, ସଦା ଚିନ୍ମୟ ଶରୀର, ଦିବ୍ୟ ଶରୀର, କିନ୍ତୁ ଥରୁଛନ୍ତି ମୋଟାମୋଟି। ସୁଦାମା ବସ୍ତ୍ର ନାହିଁ, ସୁଦାମା ଆଉ ଭଗବାନ କୃଷ୍ଣ ବଳରାମ ଥରୁଛନ୍ତି। ଗୁରୁ ସେବା ଏଠି ସେ କଥା କହୁଛନ୍ତି, ନିମ୍ନ କୁଲାମ ଜଲମୟାମ ନ ପ୍ରାଜ୍ଞୟାନ କଞ୍ଚନ। ହେ ସୁଦାମା, ଉଚ୍ଚ ନୀଚ ଅରଣ୍ୟ ପଥ ସୂର୍ଯ୍ୟ ଅନ୍ଧକାର କରିଦେଲେ, ଏଣେ ସବୁଆଡ଼େ ଜଳମଗ୍ନ, ଆମେ କେଉଁଠି ଚାଲିପାରିଲେ ନା? ଆଉ ବସନ୍ତୁ ବସନ୍ତୁ, ପାଟି କରନ୍ତୁ ନା। ଗୁରୁଦେବଙ୍କର ସେବା ପାଇଁ ମୁଁ କ'ଣ କରିଥିଲେ ଆମେ? ନା ସେଇ କାଠ ଦେଖନ୍ତୁ ଆଜ୍ଞା, ଏତେ ଅବସ୍ଥା, ସେ କାଠ କ'ଣ ଜଙ୍ଗଲରେ ନାହିଁ? ଭଗବାନ ସେ କାଠକୁ ଫିଙ୍ଗି ଦେଇଥାନ୍ତେ, କାଠ ବୋଝକୁ। ବସନ୍ତୁ ଭାଇ, ଦୟାକରିକି କେହି ଯିଏ ବି ଆଗରେ ବସିବେ କେବେ ବି ମୋତେ କଥାରେ ଭଙ୍ଗ କରିବେ ନା, କେହି ବି କିଛି କଥାଭାଷା ହେଲା ମାନେ ମୋର ସମସ୍ତଙ୍କ ଲକ୍ଷ୍ୟ ମୁଁ କରୁଛି। ସେତେବେଳେ ଭଗବାନ କ'ଣ କାଠ ବୋଝଟାକୁ ଫୋପାଡ଼ି ଦେଇପାରିନଥାନ୍ତେ କହିଲେ ଆପଣ? କାଠ ବୋଝଟା ଭଗବାନ ପାଇଁ ବଡ଼ ଜିନିଷ କି ଜଙ୍ଗଲ ଭିତରେ ପଡ଼ି? ଜଙ୍ଗଲ ଭିତରେ ଭଗବାନ କାଠ ବୋଝକୁ ଧରିଛନ୍ତି କିନ୍ତୁ ଛାଡ଼ୁନାହାନ୍ତି। ବର୍ଷା ଆଣେ ହେଉଛି, ରାସ୍ତା ଦେଖାଯାଉନି, ନିମ୍ନକୂଳ ଜଳମୟ, ଆଉ ସମ୍ପୂର୍ଣ୍ଣ ଅନ୍ଧକାର ଅବସ୍ଥାରେ କୃଷ୍ଣ ବଳରାମ ସୁଦାମା ଯେଉଁ କାଠକୁ କାଟି ସାରିଛନ୍ତି ଓ କାନ୍ଦରେ ଧରିଛନ୍ତି।
ହରେ କୃଷ୍ଣ, ସମସ୍ତଙ୍କୁ ଦେଖିବା ମୋବାଇଲ ଅଫ୍ କରି ରଖନ୍ତୁ।
ଆଉ ସେ ସମୟରେ ଭଗବାନ କହୁଛନ୍ତି, ସୁଦାମା ତୁମର ମନରେ ଅଛି ନା, ଆମେ କାଠକୁ ଧରିକି ଚାହୁଁଥିଲେ ଗୁରୁଙ୍କ ଆଶ୍ରମକୁ ଫେରିବା ପାଇଁ, କିନ୍ତୁ ଫେରିପାରିଲେ। ସମ୍ପୂର୍ଣ୍ଣ ରାତି ସେ ବର୍ଷା ଝଡ଼ ଭିତରେ ଆମର କଟିଲା। ଭଗବାନ କହୁଛନ୍ତି, ବୟାମୃଷ ତତ୍ର ମହାନୀଲାମ୍ବୀ निहन्यमाना मुहुर अम्ब संप्लवे दिशो विदिन्त अथ परस्पर वने गृहीत हस्ता परब्रह्म आतुरा। सुदामा भगवान प्रवचन देला बेले केमती प्रवचन आरंभ कले, करो गृह गृह परस्पर। सुदामार हाथ को धरिके प्रवचन दौंस जमी आम सखा सखा को देखने हैंडसेक कर भगवान। कौन सी संसारी जीव अच्छे आज्ञा आमर रूप नथिले गुण नथिले धन नथिले संसार रे जन्म देथिया पिता माता भी आम घृणा कर भगवान। सुदामार कौन अच्छी कहले द्वारकापुर लक्ष्मी मान जो दंडावान है श्रीपति आज श्रीहीन सुदामार हाथ को धरती आदर धरिक प्रवचन देमती कई अच्छा करुणा हम संसार को हाथ बढ़े भी संसार आप धरवना कि भगवान को हाथ न बढ़े भगवान हाथ बढ़े धरने सुदामार हाथ को धरी हाथ को धरिकी गुरुकूल अवस्था जो हाथ धरा कथा मन लगे सुदामा बणरे आम काठ आनला बेले जमी हाथ धरा धरी कि काठ को धरिकी कष्ट पाइले मुझे कथा मन रखी आज तुम हाथ को धरी तुम्हें से दिन बंधु आज बंधु कहे सुदामा आम काठ को धरीचे आश्रम को फेर चाहूचे सूर्य अंध अस्त अस्त हो गले आ दिग देखा जाठी कहते वयम वृषतत्र महानील अम्बुभी भीषण महा अनिल आउ अंबु पवन बहुची भगवान एमती लीला कर इच्छा रे गोटी लीला करी मो संदीपनी मुनि गुरुदेव मत करुणा करदे आ मो सखा सुदामा को करुणा करदे कि भगवान आज भगवान हो रे द्वारकाधीश हो रे सुदामा को कौन करुणा मिलला ना सुदामा घर भीतर रही केवल सब बेले प्रभु नाम ये गुरु सेवार फल नीरव छिन्न विषय को भूली केवल भगवान कर नाम हरे कृष्णा 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 हरे 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 राम 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 हरे हरे। यही साधु गुरु वैष्णव को करुणा न पाइले भगवान का नाम रे मती जन्मी बनी करुणा नहले नाम रे मती जन्मी गया कि तुम्हें कृपा करी श्रद्धा बिंदु दिया देह कृष्ण नाम धने आपण गुरुदेव आपण नाम देछंती कि नाम रे मोर मती लागुनी आ मती केमती लागिवो तुम्हें कृपा करी श्रद्धा बिंदु दिया आपणकर करुणा हो गले बिंदुए कृपा हो मो अंतर नाम प्रति श्रद्धा जान आपण करुणारू मोर नाम प्रति श्रद्धा जान साधु गुरु वैष्णव मान करुणा न कले नाम प्रति आम जानूचे नाम चरण नाम कले चरम कल्याण हम कि श्रद्धा आसुनी साधु गुरु करुणा पाइल आज द्वारकाधीश भगवान श्रीकृष्ण सी तो राजा सी राजा हो सब दिन पाए रही सी तो भगवान भगवान हो सब दिन पाए रही गुरु सेवा करी तो सुदामा को आज एभली करुणा मिलगला निरवच्छिन्न केवल प्रभु नाम कर इंद्रिया वैराग्य पूर्ण वैराग्य प्रशांत आत्मा जितेन्द्रिय प्रशांत आत्मा काम क्रोध तांकर चित्त को भी स्पर्श कर पारना चित्त को स्पर्श कर पारना एभली भगवान को से नाम करते गुरु करुणा सुदामा मन अच्छे तो काठ धरिक आम कौन अवस्था होता है काठ धरीचे महा नील अंबुवी भीषण पवन भीषण वर्षा होषम ये लोग कहते वयम आम उभय मु भाई बलराम आ तुम्हें थिलो निहन्य माने मुहुर अंबु संप्लवे निहन्य माने पिड्य माने बहु कष्ट आम पाई शीत दिन वर्षा पवन एने विद्युत गर्जन शरीर को बहुत कष्ट आहु अंबु संप्लवे पूरा जो नदी ଉଚ୍ଛୁଳିତ ହୁଏ, ବନ୍ୟା ଆସେ, ବଣ ଭିତରେ ଆଜି ବନ୍ୟା ଆସିଛି। ଭଗବାନ ଏଭଳି ଲୀଳା କରିଛନ୍ତି। ଆଉ ଆମର ଅବସ୍ଥା କ'ଣ ହେଲା ସୁଦାମା, ତୁମର ମନେ ରଖିଛି ତ? ଦିଶ ଅଭିଦିନ୍ତୋ ଅଭିଦନ୍ତୋ ଅଥା ପରସ୍ପର, ଆମେ ଦିଗ ପାଇଲେ ନା। ଗୁରୁଦେବଙ୍କର ଆଶ୍ରମ କେଉଁଠି, କେଉଁ ଦିଗ ଆମେ ଜାଣିପାରିଲେ ନା। ଆଉ ଆମର ଅବସ୍ଥା କ'ଣ ହେଲା ନା, ଗୃହୀତ ହସ୍ତା। ଏ ଶ୍ଳୋକ ସୁଦାମା, ମୁଁ ଯେମିତି ତୁମର ଆଜି ହାତରେ ଧରିଛି ନା, ଆଜି ସୁଦାମା ପୁରୀରେ, ଏ ଦ୍ୱାରକା ପୁରୀରେ, ମୁଁ ସେମିତି ତୁମର ମୋ ହାତକୁ ଧରିକି ପରସ୍ପର ଗୋଟେ ହାତ ଧରାଧରି ହେଇଛି, ତିନି ଜଣ କାଠକୁ ଗୋଟେ ହାତରେ ଧରିଛେ ମୁଣ୍ଡରେ। ଏଠି କହୁଛନ୍ତି ପରି ବ୍ରହ୍ମିମ ଆତୁରା, ଅତି କ୍ଲେଶ ପାଇ ବିବଶ ହେଇକି ସମଗ୍ର ରାତି ବୁଲିଛେ। ଆଉ ରାତି ବୁଲି ବୁଲି ଗୋଟେ ବୃକ୍ଷ ମୂଳରେ ଆମେ ଆଶ୍ରୟ ନେଇଥିଲେ, ଆମର ଏ ଅବସ୍ଥା ହେଇଥିଲା ଗୁରୁସେବା ପାଇଁ। ତୁମର ସ୍ମରଣ ଅଛି ତ ସଖା? ସୁଦାମା ସବୁ ସ୍ମରଣ କରିକି ଅନ୍ତରରେ ଆନନ୍ଦିତ ହେଉଛନ୍ତି କି ପ୍ରଭୁ କେତେ ଦୟାମୟ ଆପଣ, ସମସ୍ତ ଘଟଣାକୁ ଆପଣ ସ୍ମରଣ ରଖିଛନ୍ତି। ଏତତ୍ ବିଦିତ୍ୱା ଉଦିତେ ରବୌ ସାନ୍ଦିପନି ଗୁରୁ ଅନ୍ୱେଷମାଣ ଶିଷ୍ୟାନ୍ ଆଚାର୍ଯ୍ୟେ ଅପଶ୍ୟତାତୁରାନ୍। ଗୁରୁଦେବ ଭଗବାନ କହୁଛନ୍ତି ଦେଖ, ଆମ ଗୁରୁଦେବ ତୃତୀୟ ଗୁରୁ ତ ଜ୍ଞାନପ୍ରଦ ଗୁରୁ, ସେ ଆଚାର୍ଯ୍ୟ, ସେ କ'ଣ କଲେ, ଏତତ୍ ଇନ୍ଦ୍ରିୟ ଇନ୍ଧନାର୍ଥମ ଅସ୍ମତ୍ ଗମନମ ବିଦିତ୍ୱା ପଚାରିଲେ, କୃଷ୍ଣ ବଳରାମ ସୁଦାମା କାହିଁକି ଆଜି ସନ୍ଧ୍ୟା ହେଲା ଫେରିନାହାନ୍ତି? ଗୁରୁମା କହିଲେ ସେ ତ ପାଠ ଭୁଲିଥିଲେ, ତିନି ଜଣ ଜଣଙ୍କୁ ପଠା ହେଇଛି, ଇନ୍ଧନ ନାହିଁ, କାଠ ନାହିଁ ଆଶ୍ରମରେ, ସେ କାଠ ଆଣିବା ପାଇଁ ଯାଇଛନ୍ତି, ଆଉ ସମଗ୍ର ରାତି ସାନ୍ଦିପନି ମୁନି ଶୋଇନାହାନ୍ତି। କୁଆଡ଼େ ଗଲେ କୃଷ୍ଣ, କୁଆଡ଼େ ଗଲେ ବଳରାମ, କୁଆଡ଼େ ଗଲେ ସୁଦାମା? ଭଗବାନ କହୁଛନ୍ତି ଏତତ୍ ବିଦିତ୍ୱ ଉଦିତେ ପ୍ରଭୁ, ସୂର୍ଯ୍ୟ ଯେତେବେଳେ ଉଦୟ ହେଲେ ସାନ୍ଦିପନି ଗୁରୁ, ଆମର ଗୁରୁଦେବ ସାନ୍ଦିପନି ମୁନି କ'ଣ କଲେ ନା, ଅନ୍ୱେଷମାଣ ନ ଶିଷ୍ୟା, ଯେ ଆମକୁ ଖୋଜିବା ପାଇଁ ଆସିଲେ। ନ ଶବ୍ଦ ଅର୍ଥ ବହୁବଚନରେ, ମୋତେ ବଳରାମଙ୍କୁ ଆଉ ତୁମକୁ ଖୋଜିବା ପାଇଁ ଆସିଲେ। ଅନ୍ୱେଷମାଣ ଆଚାର୍ଯ୍ୟ ଅପଶ୍ୟତ ଆତୁରାମ, ସାନ୍ଦିପନି ମୁନି ଯେତେବେଳେ ଆସିଲେ ଦେଖିଲେ ଗୋଟେ ଗଛ ମୂଳରେ ଠିଆ ହେଇକି କୃଷ୍ଣ ବଳରାମ ସୁଦାମା ଖାଲି ଥରୁଛନ୍ତି, ରାତିମାନ ବର୍ଷା ମାଡ଼ ଉପବନ ମାଡ଼ ଖାଇଛନ୍ତି, ଯାହାର ଚିନ୍ମୟ ଶରୀର ସେ କାହିଁକି ତାଙ୍କ ଶରୀର କାହିଁକି ଶୀତ ଆସିବ, ଖରା ଆସିବ, ଏସବୁ କ'ଣ ତାଙ୍କୁ ପିଡ଼ିଆ ଦେଇପାରିବ ନା କ'ଣ? କିନ୍ତୁ ଗୁରୁ ସେବା ଦେଖୁଛନ୍ତି, ଧରୁଛନ୍ତି, ଆଉ ଆତୁରାନ ଆଚାର୍ଯ୍ୟ ଦେଖିଦେଲେ, ସନ୍ଦୀପନି ଦେଖିଦେଲେ, ଏ ଇ ମୋର ଶିଷ୍ୟ ଡାକିଦେଲେ। କିନ୍ତୁ ତୋର ମନେ ଅଛି ତ, ଆମେ କେବଳ କାଠ ହାଣିବାକୁ ଯାଇକି କରୁଣା ପାଇଗଲେ, ଗୁରୁଦେବଙ୍କର କରୁଣା ପାଇଗଲେ। ସୁଦାମା ତୁମର ସ୍ମରଣ ଅଛି ତ? ଓହେ ପୁତ୍ର କାଜୁୟାମ ଅସ୍ମଦର୍ଥେ ଅତି ଦୁଃଖିତା ଆତ୍ମା ବୈ ପ୍ରାଣିନାମ ପ୍ରେଷ୍ଠମ ତଙ୍ଗନା ଦ୍ରୁତ ମତ୍ପରା। ଗୁରୁଦେବଙ୍କର କରୁଣା କିଏ ପାଇବେ? ଭଗବାନ କହୁଛନ୍ତି ଆମେ ଗୁରୁଙ୍କର କରୁଣା କେମିତି ପାଇଲେ, ସାଧୁ ଗୁରୁଙ୍କର କରୁଣା କେମିତି ପାଇଲେ? ଆଜ୍ଞା ସଂସାର ପାଇଁ ଆମେ ଯେତିକି ପରିଶ୍ରମ କରୁଛେ, ମୋର ଗୁରୁଦେବ ପରମାରାଧ୍ୟ ଗୁରୁଦେବ ଗୌରଗୋବିନ୍ଦ ସିଂ ଗୁରୁ ମହାରାଜ କୁହନ୍ତି, ସଂସାର ପାଇଁ ଆମେ ଯେତିକି ପରିଶ୍ରମ କରୁଛେ ସଂସାରକୁ ପ୍ରସନ୍ନ କରିବା ପାଇଁ, ପିଲା ମୋ ଉପରେ ଟିକେ ଖୁସି ହଉ, ସ୍ତ୍ରୀ ମୋ ଉପରେ ଟିକେ ଖୁସି ହଉ, ବାବା ମୋ ଉପରେ ଟିକେ ଖୁସି ହଉ, ଯେତିକି ଆମେ ପରିଶ୍ରମ କରୁଛେ ତାର ଯଦି ଗୋଟିଏ ଭାଗ, ଗୋଟିଏ ଭାଗ ହରିଙ୍କୁ ପ୍ରସନ୍ନ କରିବା ପାଇଁ କେବଳ ଚିନ୍ତା କରିବା, ମୁଁ କେମିତି ହରିକୁ ଖୁସି କରିବି, ପ୍ରସନ୍ନ କରିବି, ହରିକୁ ପ୍ରସନ୍ନ କରିଦେବା, କରିବା କଥା ଛାଡ଼ନ୍ତୁ, ଖାଲି ଚିନ୍ତା ଭଗବାନ ମୋ ଉପରେ କେମିତି ଖୁସି ହେବେ। କିନ୍ତୁ ଆମର ସବୁବେଳେ ଚିନ୍ତା ସଂସାର ମୋ ଉପରେ କେମିତି ଖୁସି ହେବ, ସଂସାର ପାଇଁ ଚିନ୍ତା କରି କର୍ମ କରି ସଂସାରକୁ ସୁଖୀ କରିପାରୁନାହିଁ, ଜଣକୁ ବି ସୁଖୀ କରିପାରୁନାହିଁ। କିନ୍ତୁ ଭଗବାନ ପାଇଁ କିଛି କରିବା ଦରକାର ନାହିଁ, ଖାଲି ସ୍ମରଣ କରିବି, ପ୍ରଭୁ ମୋ ଜୀବନରେ କେବଳ ଗୋଟିଏ ମୋର ଅଧ୍ୟାୟ ଦରକାର, ଆପଣ କେମିତି ଖୁସି ହେବେ, ମୋ ଜୀବନ କେବଳ ଏତିକି ମୁଁ ଚିନ୍ତା କରୁଛି, ଖାଲି ଚିନ୍ତା କରନ୍ତୁ ନା ଭଗବାନ ଖୁସି ହେଇଛି। ଏ ସ୍ମରଣ ଆମର ଜୀବନରେ କେବେ ବି ଆସୁନି, ଆମେ ଏତେ ବିଷୟ ହେଇଯାଇଛି। ଭଗବାନ ଏଠି ଦେଖାଉଛନ୍ତି, ଦେଖ ସନ୍ଦୀପନୀ ଗୁରୁ ଯେତେବେଳେ ଦେଖିଦେଲେ ଆମେ ଗଛ ମୂଳରେ ବସିକି ଥରୁଛେ ବିବଶ ହେଇଛେ, ଗୁରୁଦେବ ଖୁସି ହେଇଗଲେ, କହିଲେ ବାପା ମୋ ପାଇଁ ଏତେ କଷ୍ଟ ସହିଛନ୍ତି, ଓହୋ ଓହୋ କହିଦେଲେ, ଖେଦ ଦୁଃଖ କରିଦେଲେ। ଭଗବାନଙ୍କ କରୁଣା ଆମେ କେମିତି ପାଇବା କି? ନାରଦ ମୁନିଙ୍କର କରୁଣା ଗୋଟେ ଘଡ଼ଚଟିଆ ପାଇଥିଲା, ସେ ଅଣ୍ଡା ଦେଇଛି ସମୁଦ୍ର କୂଳରେ, ଆଉ ସମୁଦ୍ର ଅଣ୍ଡା ଦେଇଛ କି? ପକ୍ଷୀ ତ ଆସକ୍ତି ପ୍ରଭୁ ତ ସମସ୍ତଙ୍କୁ ଦେଇଛନ୍ତି, ଅଣ୍ଡାଟା ଦେଇଦେଇଛି, ଅଣ୍ଡା ଦେଇକି ବସିଛି, ଆଉ ଭୋକ ଲାଗେ ଯେତେବେଳେ ଖାଇବା ପାଇଁ ଯେତେବେଳେ ଖାଇକି ଆସିଲା ଦେଖିଲା ଅଣ୍ଡା ନାହିଁ, ସମୁଦ୍ର ଜଳ ଆସିଛି, ବୁଝିଦେଲା। କହିଲା ସମୁଦ୍ର ଜଳକୁ ଆସି ଶୁଖେଇବି, ଘର ଚଟିଆ ସମୁଦ୍ର ଜଳକୁ ଶୁଖେଇବ, କିନ୍ତୁ ଗୋଟେ ଥଣ୍ଟ ସମୁଦ୍ରରେ ଉଡ଼ଉଛି ଆଣି ଛାଟୁଛି ବାହାରେ, ଗୋଟେ ଥଣ୍ଟ ଯାଇ ଘର ଚଟିଆ ଚଢ଼େଇର ତାର ଥଣ୍ଟରେ କେତିକି ଜଳ, ସେଇ ଜଳକୁ ସିଏ କହୁଛି ମୁଁ ସମୁଦ୍ର ଜଳକୁ ଶୁଖେଇବି। ସମସ୍ତେ ତାର ଡିଟରମିନେସନ୍ ନେତାର ଯାହା କୁହନ୍ତି ଦୃଢ଼ ନିଶ୍ଚୟରେ ସମସ୍ତେ ଆସୁଛନ୍ତି, ଆରେ ବାବା କିଡ଼େ ନିଶ୍ଚୟବାଦୀ, ଇଏ ବିଚାର କରିପାରୁନି ତାର ଥଣ୍ଟରେ କେତିକି ଜଳ ଧରିବେ, କେତେ ଜନ୍ମ ନେଲେ ବି ଏଇ ଘର ଚଟିଆ ଜନ୍ମ ଏଇ ସମୁଦ୍ର ଜଳ ଶୁଖି ପାରିବ। କିନ୍ତୁ ନାରଦ ମୁନିଙ୍କର ଦୟା ଆସିଗଲା, ସାଧୁ ଘର ଚଟିଆ ପାଣି ଶୁଖେଇବ, ଗୋଟେ ସଂସାର କର୍ମ କରିବା ପାଇଁ ସେ ଦୃଢ଼ ନିଶ୍ଚୟ ତାକୁ ଦେଖି ଦୟା ଆସିଗଲା। ଆଉ ଭଗବାନଙ୍କର କର୍ମ କରିବା ପାଇଁ ଆପଣ ଗୋଟେ ପାଦ ଆଗେଇବେ ଦୃଢ଼ ନିଶ୍ଚୟ କରିବେ, ସାଧୁଙ୍କର ଦୟା ଆସିବନି? ନାରଦ ମୁନିଙ୍କ ଦୟା କରିଦେଲେ, କହିଲେ ଏ ଡାକି କହିଲେ ସମୁଦ୍ର ତାର ଅଣ୍ଡାକୁ ଫେରାଅ, ସମୁଦ୍ର ତ ରତ୍ନ ଗର୍ଭା, ସେ କିଛି ରଖିବାର ସବୁ ଆଣି ପକେଇଦେବେ, ରତ୍ନ ଯାହା ଗର୍ଭରେ ଅଛନ୍ତି ଲକ୍ଷ୍ମୀ ଯାହାଙ୍କ ଯେଉଁଠୁ ଆବିର୍ଭାବ ହେଇଛନ୍ତି ସେ କାହିଁକି କିଛି ରଖିବେ, ବହୁତ କିଛି ଜିନିଷ ସେ ଅଣ୍ଡାକୁ ଆଣିକି ଦେଇଦେଲେ। ଏଠି କହିବାର ପ୍ରସଙ୍ଗ, ନାରଦ ମୁନିଙ୍କର ଏଭଳି କର୍ମ କଲା ସଂସାରୀ ଜୀବ ସଂସାର ପାଇଁ ସାଧୁଙ୍କର କରୁଣା ଆକର୍ଷଣ କରିନେଲା, ଆଉ ଯିଏ ହରିଙ୍କୁ ପ୍ରସନ୍ନ କରିବା ପାଇଁ କର୍ମ କରିବ ସିଏ ସାଧୁଗୁରୁଙ୍କର କରୁଣା ଆକର୍ଷଣ କରିପାରିବେନି? ଏଠି ସେ କଥା କହୁଛନ୍ତି, ଓହ ହେ ପୁତ୍ର କାଜୁୟାମ ଅସ୍ମଦର୍ଥେ ଅତି ଦୁଃଖିତା। ଗୁରୁଦେବ ଖୁସି ହେଇଗଲେ, ସାନ୍ଦି ବୋଲି ହେ ପୁତ୍ର କା, ଗୁରୁଦେବ ବାପା ନା ପିତା, ଆମର ପିତା ଥିଲେ ବି ତ୍ୟାଗୀର ପିତା ଥିଲେ ବି ଆମେ ତ୍ୟାଗ ଆଶ୍ରମ ଯେତେବେଳେ ଗ୍ରହଣ କରୁ ଆମ ପିତା ଥିଲେ ବି ଯଦି ଆମେ କେଉଁଠି ଆଡ୍ରେସ୍ ଦେବୁ ତମ ପିତା କିଏ, ଆମ ପିତାଙ୍କ ନାଁ ଲେଖିବୁ ନା, ଆମେ ଲେଖିବୁ ଆମ ଗୁରୁଦେବଙ୍କର ନାଁ, ସେ ପିତା ଆସି ଜନ୍ମ ସବୁ ଜନ୍ମରେ ପିତା ଆମର ଅଛନ୍ତି, କିନ୍ତୁ ଏଭଳି ପିତା ଯିଏ ବୈକୁଣ୍ଠ ନିଜ ବାପାଙ୍କ ପାଖକୁ ଜଗତ ପିତାଙ୍କ ପାଖକୁ ଫେରି ନେବେ ସେଭଳି ବାପା କ'ଣ ସବୁ ଜନ୍ମରେ ମିଳନ୍ତି ନା କ'ଣ, ସିଏ ଡାକନ୍ତି ପୁତ୍ର, ଶିଷ୍ୟ ହେଉଛନ୍ତି ପୁତ୍ର। ଓହୋ ହେ ପୁତ୍ର କା ଜୁୟମ ମଦର୍ଥେ ଅସ୍ମଦର୍ଥେ ଅତି ଦୁଃଖିତା, ମୋ ପାଇଁ ମୋ ଆଶ୍ରମର ସେବା ପାଇଁ ତୁମେ କେତେ ଦୁଃଖ ସହ୍ୟ କଲ, କାଠ ଆଣିବାକୁ ଆସିଥିଲ। ଭଗବାନ କୃଷ୍ଣ ବଳରାମ କହୁଛନ୍ତି ସୁଦାମା ମନରେ ଅସ୍ତ ଗୁରୁଦେବ ଆମକୁ କ'ଣ କହିଥିଲେ, ଏଇ କଥା କହିଥିଲେ, ଆମେ ଗଛ ମୂଳରେ ଥରୁଥିଲେ ଆମକୁ ଦେଖି ଗୁରୁଦେବ କହିଲେ ହେ ପୁତ୍ର ତୁମେ ଏ ଆଶ୍ରମ ପାଇଁ ଏତେ କଷ୍ଟ ସହିଲ, ଅସ୍ମଦର୍ଥେ ମୋ ପାଇଁ ମୋ ପତ୍ନୀ ପାଇଁ ତୁମେ ଏତେ କଷ୍ଟ ସହିଲ ନା କାହିଁକି, ନା ଆତ୍ମା ବୈ ପ୍ରାଣୀର ପ୍ରେଷ୍ଠ, ଆତ୍ମାର ଯେଠି ଶରୀର ପ୍ରାଣୀର ସବୁଠୁ ଶରୀର ହେଉଛି ପ୍ରିୟ, କିନ୍ତୁ ହେ କୃଷ୍ଣ ହେ ବଳରାମ ସନ୍ଦୀପରି ମୁନି କହିଲେ ତମ ଅନାଦୃତ ମତ୍ପରା, ତୁମେ ମୋର ସେବା ପାଇଁ ତାକୁ ଅନାଦର କରିଦେଇଛ। ଯେଉଁ ଭକ୍ତ ନିଜର ସୁଖକୁ ଛାଡ଼ି ନିଜର ସଂସାରକୁ ନଚାଇ ଯଦି ଭଗବାନଙ୍କ ସୁଖ ପାଇଁ ସେ କିଛି କର୍ମ କରୁଛି, ଭଗବାନ ତାକୁ ନିଜର କରିବେ ନା? ଏଠି କହୁଛନ୍ତି କାରଣ ଶରୀରଟା ସମସ୍ତଙ୍କର ପ୍ରିୟ, କିନ୍ତୁ ହେ କୃଷ୍ଣ ହେ ବଳରାମ ହେ ସୁଦାମା ତୁମେ ଶରୀରଟାକୁ ଅନାଦର କରି ମୋ ପାଇଁ କର୍ମ କଲ, ତେଣୁ ମୁଁ ତୁମକୁ କଲ୍ୟାଣ କରୁଛି, ଏଠି କହିଲେ ଗୁରୁଦେବ କଲ୍ୟାଣ କରିଦେ ଶାନ୍ତି ପରିମୁନି କୃଷ୍ଣ ବଳରାମ ସୁଦାମାଙ୍କୁ ଏତତ୍ ଏବ ହି ଶିଷ୍ୟେ କର୍ତ୍ତବ୍ୟଂ ଗୁରୁ ନିଷ୍କୃତମ୍ ଯଦ୍ ବୈ ବିଶୁଦ୍ଧ ଭାବେନ ସର୍ବାର୍ଥାତ୍ମା ପ୍ରଣମ ଗୁରୁ ଗୁରୁଦେବ ସେତେବେଳେ କହିଥିଲେ ସନ୍ଦୀପରୀ ମୁନି କହିଲେ ହେ କୃଷ୍ଣ ହେ ବଳରାମ ହେ ସୁଦାମା ଏତତ୍ ହି ସତ୍ଶିଷ୍ୟ ଇଏ ହେଉଛି ସତ୍ଶିଷ୍ୟର କର୍ତ୍ତବ୍ୟ କ'ଣ କର୍ତ୍ତବ୍ୟ ଏତତ୍ ଏବ ହି ସତ୍ଶିଷ୍ୟ କର୍ତ୍ତବ୍ୟ ଗୁରୁ ନିଷ୍କୃତମ ଗୁରୁଦେବଙ୍କର ଉପକାରକୁ ପ୍ରତି ଉପକାର ଆମେ କରିବା କ'ଣ ପ୍ରତି ଆପଣ କହିଲେ ଘଟମ୍ କ'ଣ ପ୍ରତି ଉପକାର ଦେଇପାରିବ ସାଧୁଙ୍କୁ ଯିଏ ନର୍କକୁ ଦ୍ୱାର ଖୋଲିଥିଲେ ସାଧୁ ତାଙ୍କୁ କେବଳ ଦୁଇ ପଦ ବଚନ ଦ୍ୱାରା ଦୁଇଟି ଉପଦେଶ ଦ୍ୱାରା ଯମୁନା କୂଳରେ ଘଟମ୍ ଭଳି ଦସ୍ୟୁ ଯିଏ କହିଲା ମୁଁ ବେକରେ ଶବ ଝୁଲାଏ ପ୍ରଭୁ ବେକରେ ଆଜି ମୋତେ ମାଳି ପିନ୍ଧେଇ ଦେଲେ କିନ୍ତୁ କେବେ ଆପଣଙ୍କର ଦର୍ଶନ ପାଇବି ସେ କାନ୍ଦୁଛି ହରିଙ୍କୁ ଦର୍ଶନ କଲେ କିନ୍ତୁ ଯାହାଙ୍କ ଯେଉଁ ସାଧୁ ପାଇଁ ଘଟମ୍ ଆଜି ପ୍ରଭୁଙ୍କୁ ଦେଖିଲେ ଘଟମ୍ ତାଙ୍କର ଉପକାର ଶୁଝିପାରିବେ କେଉଁ 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 ଧନ ଦେଇକି ଆପଣ ସାଧୁଙ୍କର ଋଣ ଶୁଝିବେ କହିଲେ ଶୁଝିପାରିବେ ପଇସା ଦେଇକି ସାଧୁ କିଣିପାରିବେ ନା ଆପଣ ସାଧୁର ଗୋଟିଏ ମୁହୂର୍ତ୍ତ ଅମୂଲ୍ୟ ସମ୍ପଦ ଗୋଟିଏ ମୁହୂର୍ତ୍ତ ହରି ଭଜନ ତାର ଅମୂଲ୍ୟ ସମ୍ପଦ କାରଣ କେଉଁ ମୁହୂର୍ତ୍ତରେ ହରି ତାଙ୍କୁ ଥରେ ଦେଖା ଦେଇଦେବେ କି କହିପାରିବେ ସାଧୁ ଗୋଟିଏ ମୁହୂର୍ତ୍ତକୁ ଜଗେ ତ ତାର ମୂଲ୍ୟକୁ କିଏ ଦେବ ତେଣୁ ସନ୍ଦୀପରି ମୁନି କହୁଛନ୍ତି ଏତତ୍ ଏହି ଶିଷ୍ୟେ କର୍ତ୍ତବ୍ୟଂ ଗୁରୁ ନିଷ୍କୃତମ୍ ଗୁରୁଦେବଙ୍କର ଉପକାରକୁ ତୁମେ ଯେଭଳି ସୁଜିତ ହେ କୃଷ୍ଣ ହେ ବଳରାମ ହେ ସୁଦାମା ଏ ଶିଷ୍ୟର କର୍ତ୍ତବ୍ୟ ଏଠି କହୁଛନ୍ତି ଯଦବୈ ବିଶୁଦ୍ଧ ଭାବେ ନ ନିଷ୍କପଟ ଭାବରେ ଯିଏ ସେବା କରିବ ସେ କହୁଛନ୍ତି ସର୍ବ ଅର୍ଥ ଆତ୍ମ ପରମ ଗୁରୁ ଗୁରୁଦେବଙ୍କୁ ଧନ ଦେଇଦେବା ଲୋକ ବହୁତ ଅଛନ୍ତି ଧନ ସେବା କରିବା ଲୋକ ବହୁତ ଅଛନ୍ତି ଦେହ ଦେଇକି ସେବା କରିବା ଲୋକ ବହୁତ କମ୍ ଧନ ପକେଇଦେବା ଲୋକ ବହୁତ ଅଛନ୍ତି ଦେହକୁ କଷ୍ଟ କରି କିଏ କୃଷ୍ଣ ବଳରାମଙ୍କ ପରି ଗୁରୁଙ୍କୁ ସେବା କରିପାରିବେ ଦେହଟା ଆତ୍ମା ବୈ ପ୍ରାଣୀର ଶ୍ରେଷ୍ଠ ଦେହଟା ପ୍ରାଣୀର ଅତିପ୍ରିୟ ସେ ଆୟୋଧ୍ୟମଙ୍କର ଆଉ ଗୋଟେ ଶିଷ୍ୟ ଥାନ୍ତି ତାଙ୍କ ନାମ ଅରୁଣୀ ଏ ଅରୁଣୀ ଅରୁଣୀ କ'ଣ କରନ୍ତି ଆୟୋଧ୍ୟମଙ୍କର ବହୁ ଶିଷ୍ୟ ଉପମାନେ ଯେଭଳି ଶିଷ୍ୟ ଥିଲେ ଅରୁଣୀ ସେଭଳି ଶିଷ୍ୟ ଥିଲେ ପରୀକ୍ଷା ଗୁରୁ ସେବା ତ କହିଲେ ଅରୁଣୀ ଆଉ ଯାଅ ବିଲରେ ଆଶ୍ରମର ଯେଉଁ ବିଲ ଅଛି ବିଲରେ ବନ୍ଧ ଭାଙ୍ଗି ଯାଇଛି ଜଳ ରହୁନି ତୁ ବନ୍ଧେଇକି ଆସିବ ଏଣେ ଗୁରୁଦେବ ଆୟୋଧ୍ୟମ୍ୟ ତାଙ୍କର ଯୌଗିକ ଶକ୍ତି ବଳରେ ସେ ଏତେ ଜଳ ସେ କିଆରି ଭିତରେ ପଶୁଛି ବନ୍ଧ କିଛି ରଖୁନି ସକାଳୁ ଯାଇଛନ୍ତି ଅରୁଣୀ ବନ୍ଧ ବାନ୍ଧିବା ପାଇଁ ଗୋଟିଏ ଛୋଟିଆ ଗାତକୁ ଛୋଟିଆ ବିଲରେ କ'ଣ କରନ୍ତି ଆମର ଘାଇ ହେଇଛି ନା ଘାଇ ହେଇଯାଇଛି ଛୋଟିଆ ଘାଇଟାକୁ ମାରିବେ ସକାଳୁ ସନ୍ଧ୍ୟା ହେଇଗଲାଣି ପାରୁନାହାନ୍ତି ସନ୍ଧ୍ୟା ହେଇଗଲା ଅରୁଣୀ ଫେରୁନାହାନ୍ତି ଗୁରୁଦେବ ଚାହିଁକି ପରୀକ୍ଷା କରୁଛନ୍ତି ବିଶୁଦ୍ଧ ନିଷ୍କପଟରେ ମୋର ସେବା କରୁଛି କି ନାହିଁ ଦେଖିବା ପଠେଇଛି ତ ବିଲର ବନ୍ଧ ବାନ୍ଧିକି ଆସିପାରିଛି କି ନାହିଁ ତାର ଚାରିଟା ବାଜିଗଲା ଦ୍ୱିପହର ହେଇଗଲା ଅରୁଣୀ ଆଉ ବନ୍ଧ ବାନ୍ଧି ପାରୁନାହାନ୍ତି କ'ଣ କଲେ ନା ସେଇ ଘାଇ ମୁହଁରେ ନିଜେ ଶୋଇଗଲେ ପାଣି ଅଟକିଗଲା ଏଣେ ଗୁରୁଦେବ ସନ୍ଧ୍ୟା ହେଇଗଲାଣି ଗୁରୁଦେବ ଆସୁଛନ୍ତି ଡାକି ଡାକି ଅରୁଣୀ ଅରୁଣୀ କେଉଁଠି ଆର ବିଲରେ ତାହେଲେ ବନ୍ଧରେ ଶୋଇଯାଇଛି ଆଉ କ'ଣ ଦେଖା ହବ କି ପାଣି ଭିତରେ ଶୋଇକି ରହିଛି ଗୋଟେ କଡ଼ କରି ଅରୁଣୀ ଅରୁଣୀ ଆୟୋଧ୍ୟମ ଡାକିକି ଆସୁଛନ୍ତି ଦେଖିଦେଲେ କହିଲେ ଗୁରୁଦେବ ମୁଁ ଆପଣଙ୍କୁ ପ୍ରଣାମ କରିପାରୁନି ଉଠିପାରୁନି ନା କାହିଁକି ନା ଆପଣ କହିଥିବା ଗର୍ତ୍ତଟିରେ ପାଣି ଯାଉଥିଲା ମୁଁ ଅଟକି ପାରିଲିନି ମୁଁ ନିଜେ ଶୋଇଛି ଗୁରୁଦେବ କହିଲେ ଅରୁଣୀ ତୁମର ବର୍ତ୍ତମାନ ବେଦ ଅଧ୍ୟୟନ ଶେଷ ହେଇଗଲା ଆସ ଉଠି ଆସ ତୁମେ ଆଉ ଗୁରୁକୁଳ ରହିବା ଆବଶ୍ୟକ ନାହିଁ ତୁମେ ଯାଅ ତୁମେ ସବୁ ବେଦତତ୍ତ୍ୱ ପାଇଗଲ କାରଣ ଏ ଶରୀର ଦ୍ୱାରା ମୋର ସେବା କଲ ନିଷ୍କପଟ ସେବା ଯଦି ବୈ ବିଶୁଦ୍ଧ ଭାବେ ନା ସମୀପା ବୀରରାଘବାଚାର୍ଯ୍ୟ
ନିଷ୍କପଟ ଭାବେ ଲେଖିଛନ୍ତି। ନିଷ୍କପଟ ଭାବରେ ଆମେ ସେବା କରିଥିଲେ କୃଷ୍ଣ ବଳରାମ ଆଉ ସୁଦାମାଙ୍କ ସହିତ। କୃଷ୍ଣ ବର୍ତ୍ତମାନ ଦ୍ୱାରକାପୁରରେ ହାତକୁ ଧରିକି ସୁଦାମାଙ୍କର ମନରେ ପକାଉଛନ୍ତି, ମନେ ଅଛି ତ? ଆମେ ନିଷ୍କଟ ଭାବରେ ସେବା କରିଥିଲେ, ଗୁରୁଦେବ କହିଲେ, ଆଉ ସବୁ ଏ ଶରୀରକୁ ଦେଇଥିଲେ। ଆମେ କାଠକୁ ଧରିକି ଠିଆ ହେଇଥିଲେ, ଗୁରୁଦେବ ଦେଖିଲେ, ପ୍ରସନ୍ନ ହେଇଗଲେ ଏବଂ ଗୁରୁଦେବ କ'ଣ ବର ଦେଲେ? ଗୁରୁଦେବ ବର ଦେଇଦେଲେ। ତୁମର ସ୍ମରଣ ଅଛି ତ ଗୁରୁଦେବ କ'ଣ ବର ଦେଇଥିଲେ? ତୁଷ୍ଟ ହମ୍ଭୋଦିଜ ଶ୍ରେଷ୍ଠ ସତ୍ୟା ସନ୍ତୁ ମନୋରଥ ସନ୍ଦାସୀ ଅୟାତମାନାନି ଭବନ୍ତୁ ଇହା ପରତ୍ର ଚ। ଗୁରୁଦେବ ଆମକୁ ଏଇ କରୁଣା କରିଥିଲେ, ହେ କୃଷ୍ଣ, ହେ ବଳରାମ, ହେ ସୁଦାମା, ମୁଁ ସନ୍ତୁଷ୍ଟ ହେଇଗଲି। ତୁଷ୍ଟ ହମ୍ଭୋଦିଜ ଶ୍ରେଷ୍ଠ, ହେ ବ୍ରାହ୍ମଣ ଗଣ, ଦ୍ୱିଜ ଗଣ, ଏ କୃଷ୍ଣ ବଳରାମ ଆଉ ସୁଦାମାଙ୍କୁ ଦ୍ୱିଜ ବୋଲି କହିଲେ। ଦ୍ୱିତୀୟ ଜନ୍ମ ଗୁରୁଦେବଙ୍କୁ ତ ନେଇଛନ୍ତି, ବ୍ରାହ୍ମଣ ହିସାବ ଏଠି ଦ୍ୱିଜମାନେ ଦ୍ୱିତୀୟ ଜନ୍ମ ନେଇଛନ୍ତି, ଉପନୟନ ନେଇଥିଲେ। ଏଠି କହୁଛନ୍ତି ତୁଷ୍ଟ ହମ୍ଭୋଦିଜ ଶ୍ରେଷ୍ଠ ସତ୍ୟା ସନ୍ତୁ ମନୋରଥା, ତୁମର ମନୋରଥ ପୂର୍ଣ୍ଣ ହେଇଗଲା। ତୁମେ ଯେଉଁ ଗୁରୁ ସେବା କରୁଥିଲ, ଯେଉଁ ଗୁରୁକୂଳରେ ରହିଥିଲ, ତୁମର ଗୁରୁ ସେବା ବର୍ତ୍ତମାନ ପୂର୍ଣ୍ଣ ହେଇଗଲା। କୃଷ୍ଣ ବଳରାମ ଥରୁଛନ୍ତି ଗଛ ମୂଳରେ, ସେଠି କ'ଣ କହିଲେ? ସନ୍ଦୀପୁରୀ ମୁନି କହିଲେ, ଆପଣ ତୁମର ମନେ ରହିଛି ତ ସୁଦାମା, ଗୁରୁଦେବ ଆମକୁ ଆଶୀର୍ବାଦ ଦେଇଥିଲେ, ଛନ୍ଦାସୀ ଆୟତ ଜାମାନି, ବେଦ ତୁମର କେବେ ତୁମେ ବିସ୍ମରଣ ହବ ନା, ଇହ ପରତ୍ର ଚ, ଏଇ କାଳ ଆଉ ପରକାଳ ତୁମେ ବେଦ କେବେ ବିସ୍ମରଣ ହବ ନା, ଅର୍ଥ ବେଦ ତୁମର ସ୍ୱୟଂ ସ୍ଫୁରଣ ହବ। ଆମେ ଗୁରୁଦେବଙ୍କର ସେବା କରିକି ଆମେ ଏଭଳି କଲ୍ୟାଣ ପାଇଥିଲେ, ତୁମର ମନେ ଅଛି ତ? ଭଗବାନ ଆଉ ଗୋଟିଏ ଶ୍ଳୋକ ଏଇ ପ୍ରବଚନକୁ ସାରିବେ, ସୁଦାମାର ହାତକୁ ଧରିଛନ୍ତି। ସୁଦାମା କହି ଏତେ କଥା କହିସାରିଲି, ଯେତେବେଳେ ମୁଁ ଦୁଇ ପଦ ନ କହିବି ସମ୍ମାନ କାଢ଼ ଯିବ। ସୁଦାମା ବଡ଼ ଭଗବାନଙ୍କର ସମ୍ମାନକୁ ଜଗୁଛନ୍ତି, ଏତେ ମୋର ପରିଚୟ ଦେଇସାରିଲେଣି, ମୁଁ ଯଦି କହିବି ନା ମୁଁ ଆପଣଙ୍କୁ ଚିହ୍ନିନି, ବଡ଼ ଅଡ଼ୁଆ ହେଇଯିବ, ବାଧ୍ୟ ହେଇକି କହିବେ। କାରଣ ସୁଦାମା ବୁଝିପାରୁଛନ୍ତି, ମୁଁ ଯଦି କହିବି ଆଙ୍କର ସଖା ବୋଲି ସାଙ୍ଗେ ସାଙ୍ଗେ କହିବେ, କିନ୍ତୁ ତୁମେ ମୋର ସଖା ତାହେଲେ ତୁମର ପତ୍ରୀ ନିଶ୍ଚିତ ମୋ ପାଇଁ କିଛି ପଠେଇ ଦିଅ, ତୁମେ ଖାଲି ହାତରେ ଆସିନଥିବ, କ'ଣ ଆଣିଛ ଦେଲ? ସୁଦାମା ଜାଣନ୍ତି, ଆଉ ସୁଦାମା ଏଭଳି ପ୍ରବଚନ ଦେବେ ବର୍ତ୍ତମାନ ଶୁଣିବେ। ସୁଦାମା କହିବେ ମୋର ଆପଣଙ୍କ ନିକଟରେ କିଛି ପାଇବାର ନାହିଁ, ମୋର ସବୁ ମନୋରଥ ପୂର୍ଣ୍ଣ ହେଇଯାଇଛି। ତା ମାନେ ପତ୍ନୀ ଯେଉଁ ଧନ ଦେଇଛି, ପତ୍ନୀ ଯେଉଁ ଧନ ପାଇଁ ପଠେଇଛି, ମୋର ସେ ଧନ ବି ଦରକାର ନାହିଁ, ଆଉ ପତ୍ନୀ ଯେଉଁ ଜିନିଷ ଆପଣ ପାଇଁ ପଠେଇଛି ତାକୁ ହିଁ ମୁଁ ଦେବି। କାରଣ ଦ୍ୱାରକାପୁର ଦେଖିଦେଲା ପରେ ଆପଣଙ୍କର ଏଟା, ମୁଁ ବା ଆପଣ ମୋତେ ରାଜଭୋଗ ଖାଇବାକୁ ଦେଲେ, ଭୁକ୍ତୁଆ ପିତୁଆ ମୋତେ ଭୋଜନ ଦେଲେ, ଆପଣ ଯେଉଁଠି ଏସବୁ ଜିନିଷ ଭୋଜନ କରୁଛନ୍ତି ମୁଁ ସେଇଠି ଟିକେ ଚୂଡ଼ା ନୁହେଁ କି ଚାଉଳ ନୁହେଁ? ସୁଦାମା ଚୂଡ଼ା ନେଇନଥିଲା କି ଚାଉଳ, ତଣ୍ଡୁଳ ଲେଖା ହେଇଯାଇଛି, ପୃଥା ତଣ୍ଡୁଲା, ଧାନ ମାଗିକି ଆଣିଲେ ପ୍ରତିବେଶୀମାନେ ବାରି ଗରିବ ବ୍ରାହ୍ମଣୀ ତ, ଧାନ ମାଗିକି ଆଣି ତାକୁ ପାଣିରେ ପକେଇକି ଖରାରେ ଶୁଖେଇଦେଲେ କୁଟିଲେ, ତ କୁଟେ ନା ଅସକ୍ତ୍ୟା, ତ ଭୋଜନ କରନ୍ତି ନା, ଏ ଲୁହାକୁ କୁଟି ପାରିବେ ନା ଚୂଡ଼ାକୁ, ଏ କ'ଣ ଧାନକୁ ଚୂଡ଼ା କରିବା କମ୍ କଷ୍ଟ? ତେଣୁ ସେ ଚୂଡ଼ା ହେଲାନି କି ଅରୁଆ ଚାଉଳ ହେଲା, ଦୁଇଟି ଅବସ୍ଥାରେ ଏଇ ତଣ୍ଡୁଳକୁ ଧରି ପୃଥାକ ତଣ୍ଡୁଳକୁ ଧରିକି ଯାଇଛନ୍ତି, କାରଣ ସେ ଦେବା ପାଇଁ ଆଦୌ ଇଚ୍ଛା କରୁନାହାନ୍ତି। ଭଗବାନ କେତେ ସୁନ୍ଦର ଯୁକ୍ତି କରିବେ, ସୁଦାମାରେ କ'ଣ ଏମିତି ଭଗବାନ ନଦେଲେ, ଭକ୍ତ ନଦେଲେ ଭଗବାନ ଛଡ଼େଇ ଖାଇଦେବେ, ଛଡ଼େଇ ଖାଇଦେବେ, କାଳେ କାଳେ ଭକ୍ତ ଦୁଃଖ କରିବ। ସୁଦାମାଙ୍କୁ ବୁଝେଇଛନ୍ତି, ସୁଦାମା ପରାସ୍ତ ହେଇଯାଇଛନ୍ତି, ଏମିତି ସୁନ୍ଦର ଯୁକ୍ତି କାଲି ପଡ଼ିବ ଏ କଥା, ଏତେ ସୁନ୍ଦର ଯୁକ୍ତି କରିବେ ସୁଦାମା। ସୁଦାମା କହିବେ ମୁଁ ତ ଭକ୍ତ, ମୁଁ ନଦେଲେ ତ ଆପଣ ଖାଇପାରିବେନି। କହିଲେ ନା ନା, ଘରୁ ଆସିଲା ବେଳେ କ'ଣ ଚିନ୍ତା କରିଥିଲୁ? ତୁ ତ ଘରୁ ଯେତେବେଳେ ଧରିକି ବାନ୍ଧିଲ, ଯେତେବେଳେ ଚାରି ମୁଠା ଚୂଡ଼ାକୁ, ମୁଁ ତ ସେତେବେଳେ ଗ୍ରହଣ କରିନେଇଛି, ମୁଁ ଭକ୍ତର ଆଗ ସଂକଳ୍ପଟାକୁ ଗ୍ରହଣ କରେ, ସେ ପ୍ରଥମେ କ'ଣ କହୁଛି, ତାପରେ ବର୍ତ୍ତମାନ କହୁଛି ଦେବିନି, ସେଟା କ'ଣ ହବ? ସେଇଟା ହେଇପାରିବ। ସୁଦାମ ପରାସ୍ତ କରିକି କିମ୍ ଇଦମ୍, କ'ଣ ଅଛି? ସୁଦାମ ଯେତେବେଳେ କହିଲେଣି ଏ କଥା, ସୁଦାମ ଜବରଦସ୍ତି ଧରିଥିବେ, ଭଗବାନ କଥା କହୁ କହୁ ଅଲକ୍ଷ୍ୟ ଟାଣିଦେବେ, ଟାଣିକି ପାଇବେ। କାଲି କେତେ ସୁନ୍ଦର ଯୁକ୍ତି ତର୍କ ସୁଦାମା ଆଉ ଭଗବାନ କୃଷ୍ଣଙ୍କ ଭିତରେ ହବ। ଆଉ ଯେଉଁମାନେ କୁହନ୍ତି ସୁଦାମା ଗରିବ, ଭଗବାନ ଚିନ୍ତା ବି କରିବେ, ଆଚ୍ଛା
ସୁଦାମା ଭଳି ନିଷ୍କାମ ଭକ୍ତ ସେ ଆଜି ଧନ ମାଗିବା ପାଇଁ ଆସିଛି, ତା କାହିଁକି ଅବସ୍ଥା ହେଇଛି ଭଗବାନ ଚିନ୍ତା କରି ଓ ବୁଝିଦେବେ। ଇଏ ମୋତେ ସବୁବେଳେ ମୋତେ ପ୍ରାର୍ଥନା କରନ୍ତି, ମୋର ଧନ ଦରକାର ନାହିଁ, ସେଥିପାଇଁ ମୋ ଲକ୍ଷ୍ମୀ ଧନ ଦେଇନାହାନ୍ତି। ସୁଦାମା ଜୀବନରେ ଧନ ଚାହିଁନାହାନ୍ତି, ସେ ଲକ୍ଷ୍ମୀଙ୍କୁ ଚାହିଁନାହାନ୍ତି, ଶ୍ରୀକୁ ଚାହିଁନାହାନ୍ତି, ଶ୍ରୀପତିଙ୍କୁ ଚାହିଁଛନ୍ତି। ନହେଲେ ସୁଦାମାଙ୍କ ଭଳି ବ୍ରାହ୍ମଣ ସିଏ ଧନ ରୋଜଗାର କରିବା ପାଇଁ ଚାହିଁବେ, ତାଙ୍କୁ ଧନ ମିଳିବନି। ତାଙ୍କ ଭଳି ଯୋଗ୍ୟ ବ୍ରାହ୍ମଣ ଭକ୍ତ ସିଏ ପୁଣି ଧନ ଚାହିଁବେ, ଧନ ମିଳିବନି। ଭକ୍ତକୁ ପୁଣି କେଉଁ ଭକ୍ତ କହିବେ ଦେଖି ଆଜ୍ଞା ମୁଁ ଗରିବ ବୋଲି ମୁଁ ଧନ ମିଳୁନି, ତାହେଲେ କୁହାଯିବ ସିଏ ଭଗବାନ ଭଜନ କରୁନି। ଭକ୍ତ ଭଜନ କରିବ ତାର ଅଭାବ ରହିବ କି? ହଁ, ଭଗବାନ ବେଶୀ ଦେବେନି, କାରଣ ବେଶୀ ଦେଇଦେଲା ମାନେ କାଳେ ଭକ୍ତ ତାଙ୍କୁ ଭୁଲିଯିବ। ଯାହା ଦରକାର ନିଶ୍ଚିତ କ'ଣ ନା ଷ୍ଟକ୍ କରିକି ରଖିବେ। ସେ ମୁଁ ସବୁବେଳେ ବି କୁହେ, ଏଠି ବି କହିଥିଲି, ପୁଣି ଯେତେଥର ଆସିବି କହିବି। ସେ ବୃନ୍ଦାବନରେ ସେ ସାଧୁ ଗୋଟିଏ କଥା କହିଥିଲେ, ମୋର ଜୀବନ ରେଖା ହେଇକି ରହିଗଲା। ତାଙ୍କ କଥା ମୁଁ ଶୁଣିଥିଲି, ଆମର କ'ଣ ବାବାଙ୍କ ନା, ସିଏ ଗୋଟିଏ କଥା କହିଥିଲେ ରାଜେନ୍ଦ୍ର ମହାରାଜ, ପୂଜ୍ୟପାଦ ରାଜେନ୍ଦ୍ର ମହାରାଜ, ବଡ଼ ମାଇକ ସନ୍ଥ, ପଦେ କଥା କହିଥିଲେ, ମୋ ଅନ୍ତର ଜୀବନ ରେଖା ହେଇକି ରହିଗଲା। କହିଲେ ସୂର୍ଯ୍ୟ ଉଦୟ କରିବା ପୂର୍ବରୁ ତିନିବାର କୃଷ୍ଣ ଚିନ୍ତା କରନ୍ତି ଆଗେ, ଏ ବ୍ରହ୍ମାଣ୍ଡରେ ଯେତେ ଭକ୍ତ ଅଛନ୍ତି ସମସ୍ତଙ୍କୁ ସ୍ମରଣ କରନ୍ତି। ମୋ ସମସ୍ତଙ୍କ ଘରେ, ସବୁ ଭକ୍ତଙ୍କ ଘରେ ସବୁ ଦ୍ରବ୍ୟ ଅଛି, ତ ସୂର୍ଯ୍ୟ ଉଦୟ କରିବା ପୂର୍ବରୁ ଭଗବାନ ଭକ୍ତଙ୍କ ଘରେ ଆଗେ ସବୁ ଜିନିଷ ଦେଇକି ସୂର୍ଯ୍ୟ ଉଦୟ କରନ୍ତି ନା କାହିଁକି ନା? ଯଦି ସୂର୍ଯ୍ୟ ଉଦୟ କରିଦେବେ, ଏ ଚଣ୍ଡାଳ ଉଦର ତ ଖାଇବା ପାଇଁ ମାଗିବ କି ନାହିଁ? ମାଗିବ। ଭକ୍ତ ଘରେ ଯଦି କିଛି ନଥିବ, ତାହେଲେ ମୁଁ ଉପବାସ ରହିଛି କାହିଁକି? ଆଉ ଭକ୍ତ ତ ଭଗବାନଙ୍କୁ ଭୋଗ ଲଗେଇ ଖାଇବ ନା? ଆଉ ଭଗବାନ ତ ମୋର ଭକ୍ତ ତ କେବେ ଆଗେ ଖାଇବନି, ତେଣୁ ମୁଁ ଯଦି ଭକ୍ତକୁ ନ ଦେବି, ତାହେଲେ ମୁଁ ତ ଆଗେ ଉପବାସ ରହିବି। ତେଣୁ ତିନିବାର ଭଗବାନ ଚିନ୍ତା କରିକି ସୂର୍ଯ୍ୟ ଉଦୟ କରନ୍ତି। ଏ କଥା ସିଏ କହିଲେ ମୋତେ ଏତେ ଆନନ୍ଦ ଲାଗିଲା, ସତ କଥା। କୌଣସି ଭକ୍ତ କେତେ ଦରିଦ୍ର ହେଲେ ବି ସେ ହାତ ଡାକି କହିପାରିବିନି, ମୁଁ ମାଳି ତିଳକ କରୁଛି, ମୋତେ ଖାଇବା ପାଇଁ ସେଦିନ ମିଳିନି, ମୋ ଝିଅ ବିବାହ ହେଇପାରିନି କହିପାରିବ। ସିଏ ନିଜକୁ ଧନାର୍ଥୀ ବୋଲି, ମୋର ଧନ ନାହିଁ ବୋଲି ମନରେ ବିଚାର କରୁଥିବ, କିନ୍ତୁ ତାର ସଂସାର କାମ କିଛି ବାକି ରହିବ ନା, ସବୁ ଭଗବାନ ନିଭେଇ ଦେବେ। ନହେଲେ ଗୀତାର ବାଣୀ ଇଏ ଭୁଲ ହେଇଯିବ, ମୁଖବାଣୀ ଯୋଗକ୍ଷମ ବାହାମି ଅହମ୍, ଏଟା ଭୁଲ ହେଇଯିବ। ତ ଭଗବାନଙ୍କ ମିଥ୍ୟାବାଦୀ ବୋଲି କହିବେ? ଯେଉଁମାନେ ସଂସାରର ଭଗବାନଙ୍କର ଗୋଟିଏ ନିୟମକୁ ମାନୁନାହାନ୍ତି, ଭଗବାନଙ୍କର ଯାହା କୁହନ୍ତି ଆଦେଶର ପ୍ରତିକୂଳରେ ଯାଉଛନ୍ତି, ସେମାନଙ୍କ ବିଷୟ ମିଳୁଛି, ଦେଖୁଛନ୍ତି ନା ଆଜ୍ଞା? ପ୍ରଭୁପାଦ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି, ସେଭଳି ସାଧୁ ଜଗତରେ ମିଳିବେନି ଆଜ୍ଞା। ଆପଣ ଭାବିବେନି ମୁଁ ତାଙ୍କୁ ପ୍ରଶଂସା କରୁଛି, ମୁଁ ତାଙ୍କର ଶିଷ୍ୟ ବୋଲି, ନା। ନିଦାଗ ଭୌତିକବାଦୀ ମାନଙ୍କୁ, ମ୍ଳେଚ୍ଛ ମାନଙ୍କ ଅନ୍ତରରେ ନା ଆମର ମହିମାକୁ ଜାଗ୍ରତ କରିଦେଲେ, ଏଇଭଳି ଉଦାହରଣ କୌଣସି ଶାସ୍ତ୍ରରେ ଆପଣ ପାଇବେ? ହରିଙ୍କୁ ଯିଏ ଅନୁକୂଳ କରିବ ସେ ଗୋଟେ ଉଦାହରଣ ଦେଲେ। ହାତୀ କେତେ ବଡ଼ ବିଶାଳ ପ୍ରାଣୀ ଆଜ୍ଞା, କେତେ ବଡ଼ ଶରୀର, କେତେ ଶକ୍ତିମାନ, କିନ୍ତୁ ସେ ସ୍ରୋତର ପ୍ରତିକୂଳରେ ଦୁଇ ଚାଙ୍କଡ଼ ଯାଇପାରିବ? ଯାଇପାରି, ଶକ୍ତି ଅଛି, ସ୍ରୋତ ଠେଲିକି ନେଇଯିବ, କିନ୍ତୁ ସେଇ ଜଳରେ ଥିବା ଗୋଟିଏ ଛୋଟ ମାଛ ଦେଖିଛ ନା, ଟିକ ଟିକ ମାଛ, ଯେତେ ବନ୍ୟା ହେଲେ ବି ସେ ସ୍ରୋତର ପ୍ରତିକୂଳକୁ ଠେଲି ଠେଲି ସେ ଉପରକୁ ଯାଉଛି, କାହିଁକି? ତା ଆଶ୍ରୟ ହେଉଛି ବିଶାଳ, ସେ ନଦୀକୁ ସେ ଆଶ୍ରୟ କରି ରହିଛି। ଆଉ ଯିଏ ହରିଙ୍କୁ ଆଶ୍ରୟ କରି ରହିଛି, ସେ କେତେ ଛୋଟ ଜୀବ ହେଲେ ବି ସେ ସଂସାରକୁ, ସଂସାର ଧନ, ସ୍ତ୍ରୀ ପୁତ୍ର କନ୍ୟା, ଏ ବିଷୟର ପ୍ରତିକୂଳକୁ ସେ ଠେଲିକି ପଳେଇଯିବ, ତାର ଆଶ୍ରୟ ବିଶାଳ। ଆଉ ଭକ୍ତ କହିବ ମୋର ଧନ ନାହିଁ, ନା, ବିଷୟର ପ୍ରତିକୂଳରେ ଭକ୍ତ ଚାଲିଯିବ, ଭଗବାନଙ୍କ ପ୍ରତିକୂଳରେ ବା ସଂସାରୀ ଜୀବ ଯାଉଛନ୍ତି, ଭଗବାନଙ୍କୁ ନ ଡାକିକି ତାଙ୍କୁ ବିଷୟ ମିଳୁଛି,
ଆଉ ଭକ୍ତ ପୁଣି ହରିଙ୍କୁ ଆଶ୍ରୟ କରିଛି, ଆଉ ଧନ ମିଳିବ ନା? ଏଠି ସେ କଥା କହୁଛନ୍ତି, ମୁଁ କରୁଣା କରିଦଉଛି। କରୁଣା କରିଦେଲେ କିଏ? ସନ୍ଦୀପନୀ ମୁନି। ମୁଁ ସେ କଥା କହିସାରିଛି, ତୁମକୁ ତୁଷ୍ଟ ମୁଁ ହେଇଗଲି, ତୁମକୁ ସବୁ ଜ୍ଞାନ ମିଳିଯିବ। ଆଉ ସୁଦାମା ଯେ ଗରିବ, ମୁଁ ଏ କଥାରେ କହୁଥିଲି, ସୁଦାମା ଯେ ଗରିବ, ସୁଦାମା ଚାହିଁଥିଲେ ଇଏ ଭଗବାନ ତାଙ୍କର ଯେଉଁ ଭକ୍ତି ଥିଲା ଲକ୍ଷ୍ମୀ ଆସି ତାଙ୍କର ପାଖରେ ପହଞ୍ଚିଥାନ୍ତେ। ଲକ୍ଷ୍ମୀ ଶୁଣିବେ, ସୁଦାମାଙ୍କର ପତ୍ନୀ କେବଳ କାମନା କରିଛନ୍ତି, ଦାସ ଦାସୀ କେତିକି ଯାଇଛନ୍ତି। ସୁଦାମାଙ୍କୁ ଭଗବାନ କ'ଣ ଦେଇଛନ୍ତି ଲୁଚେଇକି? କାହିଁକି ଆଗରେ ଧନ ଦେଲେ ନା? ଆପଣ ଶୁଣିବେ, ବର୍ତ୍ତମାନ ହାତ ଧରି କହୁଛନ୍ତି ସୁଦାମା, ଇଥମ୍ ବିଧାନି ଅନେକାନି ବସତାମ୍ ଗୁରୁ ବେଶ୍ମନି ଗୁରୁର ଅନୁଗ୍ରହେଣେବ ପୁମାନ ପୂର୍ଣ୍ଣ ପ୍ରଶାନ୍ତ। ସୁଦାମା, ଲୋକ ଶିକ୍ଷା ପାଇଁ ଗୁରୁଙ୍କର ମହାତ୍ମା କହିଲେ, ନିଜେ ସୁଦାମାଙ୍କୁ କହିଲେ, ଦେଖ ସୁଦାମା, ତୁମର ମୋର ସଖା, ଆମେ ଦୁଇ ଜଣ ଗୁରୁଙ୍କର କରୁଣା ଭଳି ପାଇଥିଲେ। ମୁଁ ଗୋଟିଏ କଥା କହିଲି, କେମିତି କଷ୍ଟ ସହିକି କାଠ ଆଣିବାକୁ ଯାଇକି ଆମେ ଗୁରୁଙ୍କର କୃପା ପାଇଲେ। ଇଥମ୍ ପୂର୍ବୋକ୍ତ ପ୍ରକାରଣ, ଏହିଭଳି ବହୁତ ବିଧାନାନି ଅନେକାନ, ବହୁତ ଘଟଣା ଆମ ଜୀବନରେ ଘଟିଛି ସୁଦାମା, ସମୟ ତ ନାହିଁ। ସୁଦାମା କେବଳ ଗୋଟେ ଓଳି ଭକ୍ତର ଭାଗ୍ୟ ପରିବର୍ତ୍ତନ ହୁଏ, ସୁଦାମା ଧନ ପାଇଲେ, ପତ୍ନୀଙ୍କ ପାଇଁ ଧନ ପାଇଲେ, ନିଜ ପାଇଁ ନୁହେଁ, ଦେଢ଼ ଓଳିରେ। ଗୋଟେ ଗୋଟେ ଦିନ ଆସିଲେ, ଗୋଟେ ଦିନ ଚାଲିଗଲା ଦ୍ୱାରକା ପରେ, ଆଉ ଗୋଟେ ଓଳି ଗଲା ବେଳକୁ ପତ୍ନୀ ରାଜରାଣୀ। ଭଗବାନ ଦେଖିଲେ ବା ମୋ ଧନ ମିଳେ କେତେ ସମୟରେ, ଚାହୁଁ ଚାହୁଁ ବାଜି ବାଜିରେ ଭକ୍ତ ବିଷୟକୁ ପାଇନି, ବାଜି ବାଜିରେ। ଚାଳିଶ ଟଙ୍କା ଧରି ପ୍ରଭୁପାଦ ସଂସ୍ଥା ଆରମ୍ଭ କଲେ, ଚାଳିଶ ଟଙ୍କା। ଆଜି ଗୋଟିଏ ଗୋଟିଏ ମନ୍ଦିରର, ଚାଳିଶ ଟଙ୍କିଆ ମନ୍ଦିରର ସମ୍ପତ୍ତି ଦେଖିବେ, ଚାଳିଶ କୋଟି। କିଛି କରାଯାଉନି, କିଛି ମ୍ୟାଜିକ ନାହିଁ, କେବଳ ନାମ, କେବଳ ନାମରେ, ଭଗବାନଙ୍କର ନାମରେ ପ୍ରଭୁ ସବୁ ଦେଇଦେବେ। ଆଉ ଆପଣ ନାମ କରିବେ ଦରିଦ୍ର ରହିବେ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ନାମ ଚିନ୍ତାମଣି ଆଜ୍ଞା, ଆପଣଙ୍କୁ ମୁଁ ଅନୁରୋଧ କରୁଛି, ଆପଣ ପରୀକ୍ଷା କରିବେ କି? ଏଠିକି ନ ଆସିଲେ ବି ପ୍ରଭୁ ବଞ୍ଚାଇ ରଖିଥିବେ ତ? ଆପଣଙ୍କ ଏରିଆ ତ କୋଉଠି ହେଲା ଆମେ ଆସିବୁ? ଆପଣ ଟିକେ ଜପମାଳା ନେଇକି ନାମ କଲେ, ପାପ ଛାଡ଼ିକି ନାମ କଲେ, ଦେଖିବା ଆପଣଙ୍କର କେଉଁ ଚିନ୍ତାଟା ପୂର୍ଣ୍ଣ ନ ହେବ ମୋତେ କହିବେ। ଯେ ଠିକଣା ଭଗ ନାମଙ୍କୁ ପ୍ରଭୁ ଦୃଷ୍ଟିରେ ଦେଖିକି ନାମ କରିବେ, କାହାକୁ ଆଶ୍ରୟ କରିବେ ନା? ମୁଁ ନାମଙ୍କୁ ଆଶ୍ରୟ କରୁଛି, ମୋ ଜୀବନର ସବୁ କଲ୍ୟାଣ ହବ। କଲେ ନାମ ଦେଖିବା, ହାତରେ ତାଳି ଦେଇ ଗୋଟିଏ ଘଣ୍ଟା ନାମ କୀର୍ତ୍ତନ କଲେ ଦେଖିବା ଆପଣଙ୍କ ଜୀବନରେ କ'ଣ ବାକି ରହିବେ ମୋତେ କହିବେ। ବିଶ୍ୱାସରେ ନାମ କରନ୍ତୁ, ସବୁ କାମନା ପୂର୍ଣ୍ଣ ହବ, ସବୁ କାମନା। ନାମ ଚିନ୍ତାମଣି ବା ଭଗବାନ ଭଳି ଚିନ୍ତାମଣି, ଆପଣଙ୍କର ସବୁ କାମନା ପୂର୍ଣ୍ଣ କରିବେ ସ୍ୱୟଂ ଭଗବାନ। କିନ୍ତୁ ଆମର ଦୁର୍ଦୈବ ଇଦୃଶିମିହା ଜରିନା ରାଗ ଚୈତନ୍ୟ ମହାପ୍ରଭୁ କାନ୍ଦୁଛନ୍ତି, ହେ ପ୍ରଭୁ ନାମରେ ଆପଣ ଏତେ ଶକ୍ତି ଦେଲେ, କିନ୍ତୁ ନାମରେ ମୋର ଟିକେ ଅନୁରାଗ ଜନ୍ମୁନି, ମୋତେ ପ୍ରୀତି ଲାଗୁନି। ସେ କଥା କହୁଛନ୍ତି, ଇଥମ୍ ବିଧାନି ଅନେକାନି ବସତାମ୍ ଗୁରୁ ବେଶ୍ମନି। ସୁଦାମା, ଗୁରୁଦେବଙ୍କର ଗୁରୁକୂଳରେ ଆମେ ରହିଥିଲା ବେଳେ ଏଭଳି ବହୁତ ଘଟଣା ଘଟିଥିଲା, ଆଉ ଗୁରୁର ଅନୁଗ୍ରହ ହେବ ପୁମାନ ପୂର୍ଣ୍ଣ ପ୍ରଶାନ୍ତ, ବ୍ୟକ୍ତି ପୂର୍ଣ୍ଣ ଶାନ୍ତି ପାଇବ ଜଣେ କୃଷ୍ଣ ଭକ୍ତ ଗୁରୁଦେବଙ୍କୁ ସେବା କଲେ, ତାଙ୍କର କୃପାରେ। ଏଠି ପ୍ରବଚନ ସାରିଦେଲେ, ଏକଥା କହିଦେଲେ, ଇଥମ୍ ବିଧାନି ଅନେକାନି। ସୁଦାମା ଚିନ୍ତା କଲେ, କ'ଣ ପୁଣି କ'ଣ କହିବେ ନା? କ'ଣ ମୋର ଆଉ କ'ଣ ସଖ୍ୟରସ ଅଛି? କ'ଣ ସଖ୍ୟରସରେ ଆମର ସମ୍ମତି ହେଲା? ପୁଣି କ'ଣ କହିକି ମୋତେ ପୁଣି ଧରା ପକେଇବେ ନା କ'ଣ? ସୁଦାମା ସାଙ୍ଗେ ସାଙ୍ଗେ କହିଦେଲେ, ସେ ବ୍ରାହ୍ମଣ ଉଚ, ବ୍ରାହ୍ମଣ କହୁଛନ୍ତି, କେତେ ସମୟ ଆଉ ମୁଖ ବନ୍ଦ କରି ରହିବେ? ଆଜି ପରିଚୟ ନ ଦେବି ମୋ ସଖାର ସମ୍ମାନ ପଳେଇବ? ଦେଖ ଭଗବାନ କୃଷ୍ଣ ନିଜେ କହୁଛନ୍ତି, ତାଙ୍କ ସାଙ୍ଗରେ ଗୁରୁକୁଳରେ ପଢ଼ିଥିଲେ, ଗୁରୁ ସେବା କରିଥିଲେ, କାଠ ବୋହିଥିଲେ, କିନ୍ତୁ ସୁଦାମା କହୁଛନ୍ତି ନା, କିଛି କହୁନାହାନ୍ତି ତାଙ୍କର ସଖା ବୋଲି। ପ୍ରଭୁଙ୍କର ସମ୍ମାନକୁ ରକ୍ଷା କରିବା ପାଇଁ ସୁଦାମା କେବଳ ଦୁଇଟି ଶ୍ଳୋକ କହିଲେ, ଏବଂ ଶ୍ଳୋକ ଭିତରେ ଗୋଟିଏ ଜିନିଷ ଜଣେଇଦେଲେ, ମୋର ମୋ ଜୀବନରେ କିଛି ଆଉ ପ୍ରାପ୍ତିର ବାକି ନାହିଁ, କାରଣ ମୁଁ ଆପଣଙ୍କୁ ପାଇଯାଇଛି। ଏଠି କହୁଛନ୍ତି ଶ୍ରୀ ବ୍ରାହ୍ମଣ ଉଚ କିମସ୍ମାଭିର ନିବୃତ ଦେବ ଦେବ ଜଗଦ୍ଗୁରୁ ଭବତା ସତ୍ୟ କାମେନ ଜି ସବାସ ଗୁରୁ ଅଭୂତ। ପ୍ରଭୁ ଆପଣ ସତ୍ୟ କାମ ସତ୍ୟ ସଂକଳ୍ପ, ଆପଣ ପୁଣି କାମନା କରିବେ କୌଣସି କାମ ହେଇପାରିବ ନା? ଆପଣ କାମନା କରିଥିଲେ ଟ୍ରକ୍ ଟ୍ରକ୍ କାଠ ଆସି ସାନ୍ଦିପନି ଗୁରୁଙ୍କ ଗୃହରେ ପଡ଼ିଥାନ୍ତା, କିନ୍ତୁ ମୋ ଜୀବନ କଥା ମୁଁ କହୁଛି। ସୁଦାମା କହୁଛନ୍ତି, ହାତ ଧରିଛନ୍ତି ଭଗବାନ, ସମସ୍ତେ ଶୁଣୁଛନ୍ତି, କିମ୍ ଅସ୍ମାଭିର ଅନିବୃତ, ମୋ ଜୀବନରେ କ'ଣ ପାଇବାର ବାକି ଅଛି? ତାମାନେ ମୋ ପତ୍ନୀ ଯେଉଁ ମୋତେ ପଠେଇଛନ୍ତି ଧନ ଭାଇ, ମୋର ଆଉ କିଛି ବାକି ନାହିଁ ପ୍ରଭୁ ମୋ ଜୀବନରେ। ଆପଣ ମୋତେ ଅଙ୍ଗୀକାର କରିନେଲେ, ଦ୍ୱାରକାପୁରକୁ ମୁଁ ଏ ଭିକ୍ଷୁକ ବେଶରେ ଆସିଲେ ମୋତେ ଆପଣ ଚିହ୍ନିନେଲେ, ସଖା ଭାବିକି ଆଜି ମୋ ହାତକୁ ଧରିନେଲେ, ଆଉ ମୋର ଗୁରୁ କୂଳରେ କଥା ସବୁ କହିଦେଲେ, ଆଉ ମୋ ଜୀବନରେ କ'ଣ ପାଇବାର ଅଛି? ଭକ୍ତ ଜୀବନରେ କ'ଣ ପାଇବାର ଅଛି? ଭକ୍ତ ପ୍ରଭୁ 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 ବୋଲି ଜୀବନ ସାରା ଡାକୁଛି, ଭଗବାନ କେବଳ ଗୋଟିଏ ପଦା କଥା କହିବେ, ତୁମେ ମୋର ଦାସ, ବାସ୍। ଭକ୍ତ ଏତିକି ଚାହେଁ, ଆମେ ପ୍ରଭୁ ବୋଲି ଡାକୁଛେ କିନ୍ତୁ ଭଗବାନ କେବେ ଆମକୁ ଦାସ ବୋଲି ସ୍ୱୀକାର କରିବେ? ଆମେ କୋଟି କୋଟି ଜନ୍ମ ପ୍ରଭୁ ଡାକିପାରନ୍ତି, ସେଠି ଆମକୁ ଦାସ ବୋଲି ସ୍ୱୀକାର ନ କଲେ, ତ ଆମର ଗୋଟିଏ ଜିନିଷ ଦରକାର। ସୁଦାମ କହିଲେ, ମୋର ଆଉ ଜୀବନରେ କ'ଣ ବାକି ଅଛି ପ୍ରଭୁ? ଏଠି କହୁଛନ୍ତି, କିମ୍ ଅସ୍ମାଭିର ଅନିବୃତମ, ମୋ ଜୀବନରେ କ'ଣ ବାକି ଅଛି? ଦେବ ଦେବ ଜଗଦ୍ଗୁରୁ, ହେ ବ୍ରହ୍ମାଦି ପୂଜ୍ୟ, ହେ ଜଗଦ୍ଗୁରୁ, ଭବତାମ ସତ୍ୟ କାମେନ ଯିଏ ସମ୍ବାସ ଗୁରୁ ଭାବୁ, ଆପଣ ସତ୍ୟ କାମ, ଆପଣଙ୍କ ସାଙ୍ଗରେ ମୁଁ ଗୁରୁକୂଳରେ ବାସ କରିଛି, ଆଉ ମୋ ଜୀବନରେ କ'ଣ ବାକି ଅଛି କୁହ? ସବୁ ଗୋଟିଏ ଭଗବାନଙ୍କର ଯୋଜନାକୁ ସବୁ ଭାଙ୍ଗି ଚୁର୍ଭାର କରିଦେଲେ, ମୋର ଆଉ କିଛି ବାକି ନାହିଁ। ଆଉ ଭଗବାନ କହିଲେ, ତାର ମୁଁ ଗୁରୁକୂଳରେ କାହିଁକି ବାସ କରିଥିଲି? କହିଲେ, ଆପଣ କେବଳ ଲୋକ ଶିକ୍ଷାର୍ଥ କହୁଛନ୍ତି, ଯସ୍ୟାଚ୍ଛନ୍ଦମୟ ବ୍ରହ୍ମା ଦେହେ ଆବାପନ ବିଭୋ ଶ୍ରେୟସାଂ ତସ୍ୟ ଗୁରୁସୁ ବାସୁ ଅତ୍ୟନ୍ତ ବିଡ଼ମ୍ବନମ୍। ଏଠି ବିଡ଼ମ୍ବନମ୍ କହିଲେ, ଲୀଳା କୌତୁକମ୍, ବୀର ରାଘବାଚାର୍ଯ୍ୟ ଲେଖିଲେ, ପ୍ରଭୁ ଏଇଟା ଆପଣଙ୍କର ଲୀଳା କୌତୁକ, କେବଳ ଗୁରୁ ଗୃହରେ ଯାଇକି ବସିବା, ଗୁରୁଙ୍କର ସେବା କରିବା, ପାଠ ପଢ଼ିବା, ଆପଣଙ୍କର ବିଦ୍ୟା କ'ଣ ଦରକାର? ଆପଣଙ୍କ ପୁଅକୁ ତ ଏମିତି ପାଠ ପଢ଼େଇକି ଛାଡ଼ିଲେ, ବ୍ରହ୍ମାଜୀ କୋଉ ସ୍କୁଲକୁ ଯାଇନାହାନ୍ତି କି ଭଗବାନ କୃଷ୍ଣ କୋଉ ସ୍କୁଲକୁ ଯାଇନାହାନ୍ତି? ବ୍ରହ୍ମାଜୀ ଗୋଟେ ପାଠ ପଢ଼ିଛନ୍ତି, ସଂକଳ୍ପ କରିଦେଲେ ବ୍ରହ୍ମାଜୀ ଜ୍ଞାନ ପାଇଗଲେ ସମସ୍ତ? ଭଗବାନ କ'ଣ ପାଠ ପଢିବା ପାଇଁ ଯାଇଥିଲେ? ଲୋକ ଶିକ୍ଷାର୍ଥମ ଲୋକ ସଂଗ୍ରହ, କାରଣ ଯେତେବେଳେ ବିଦ୍ୟା ଅଧ୍ୟୟନ ସରିବ, ସାନ୍ଦିପନି ମୁନିଙ୍କର ପତ୍ନୀ କହିବେ, କୃଷ୍ଣ ବଳରାମ କହିବେ, ଗୁରୁଦେବ ଆମେ ତ କାଠ ବୋହିକି ଆଣିଲୁ, ଆପଣ କହିଲେ ପାଠ ପଢ଼ା ସରିଗଲା ବୋଲି, ଆଜ୍ଞା କୁହନ୍ତୁ କ'ଣ ଗୁରୁ ଦକ୍ଷିଣା ଦେବୁ? ସେତେବେଳେ ପତ୍ନୀ ଯାଇକି ସାନ୍ଦିପନି ଯାଇକି ପତ୍ନୀଙ୍କୁ ପଚାରୁଛନ୍ତି, ସେ କୃଷ୍ଣ ବଳରାମ ଗୁରୁ ଦକ୍ଷିଣା ବର୍ତ୍ତମାନ ଦେବା ପାଇଁ ଚାହୁଁଛନ୍ତି, କ'ଣ କହିବା କହିଲେ? ପତ୍ନୀ କହିଲେ, ଏ ତୁମର କେଡ଼େ ବଡ଼ ଆମର ଭାଗ୍ୟ, ସେ ଏଠି ଚରଣ ଧୂଳି ଦେଇଛନ୍ତି, ସେ ବା ଜଗତର କର୍ତ୍ତା, ତୁମେ ତାଙ୍କୁ କୁହ ଆମର ଯେଉଁ ପୁଅମାନେ ପ୍ରଭାସରେ ସ୍ନାନ କରୁଥିବା ସମୟରେ ଭାସି ଯାଇଛନ୍ତି, ମୃତ୍ୟୁବରଣ କରିଛନ୍ତି, ତାଙ୍କୁ ଫେରେଇବେ। ଦେଖନ୍ତୁ ଗୁରୁଙ୍କର ପତ୍ନୀ ଜାଣନ୍ତି ଜଗତଗୁରୁ ବୋଲି, ଆଉ ସେ ପାଠ ପଢ଼ିବା ପାଇଁ ଯାଇଥିଲେ କାହିଁକି? ସୁଦାମା କହୁଛନ୍ତି ସେ କଥା, ଯେ ଯସ୍ୟ ଛନ୍ଦମୟମ୍ ବ୍ରହ୍ମମ୍ ଦେହ ଆବପନ ଆବପନ ବିଭୁ, ଯାହାଙ୍କ ଶରୀର ହେଉଛି ସବୁ ମଙ୍ଗଳର ଗଠିତ, କିଭଳି ନା ବେଦମୟ ବ୍ରହ୍ମମୟ, ଭଗବାନଙ୍କ ଶରୀରରେ କଫ ବାତ ପିତ ନାହିଁ, ସବୁ ବ୍ରହ୍ମ ସଚ୍ଚିଦାନନ୍ଦମୟ ଆଉ ବେଦମୟ ଜ୍ଞାନମୟ, ସବୁ ଜ୍ଞାନମୟ। ଏଠି ସେ କଥା କହୁଛନ୍ତି, ଯସ୍ୟ ଛନ୍ଦମୟମ୍ ବ୍ରହ୍ମମ୍ ଦେହ ଆବପନ୍ନ ବିଭୁ, ଶ୍ରେୟ ସମସ୍ତ ମଙ୍ଗଳର ଉଦ୍ଭବ ସ୍ଥଳ ଯେଉଁ ଶରୀର, ଶ୍ରେୟ ସନ୍ତସ୍ୟ ଗୁରୁବାସ ଅତ୍ୟନ୍ତ ବିଡ଼ମ୍ବନ, ଆପଣ ଯେଉଁ ଗୁରୁକୂଳରେ ବାସ କଲେ ଏଟା ଗୋଟେ ଲୀଳା ପାଇଁ ନା? ଆଉ ସେ ଜଗତଗୁରୁ ଆଉ ଭଗବାନ କହିଦେଲେ, ସାନ୍ଦିପନି ମୁନି କହିଲେ, କୃଷ୍ଣ ବଳରାମ ତୁମର ବିଦ୍ୟା ଶେଷ ହେଇଛି, ତୁମେ ଗୁରୁ ଦକ୍ଷିଣା କ'ଣ ନା ମୋର ମୃତ ପୁତ୍ରକୁ ଫେରାଅ। କୃଷ୍ଣ ବଳରାମ ସାଙ୍ଗେ ରଥରେ ଚଢ଼ିଲେ ଚାଲିଲେ, ଯମପୁରଙ୍କୁ ଗଲେ, ଯମରାଜ ଦେଖିଲେ ପ୍ରଣାମ କଲେ।
ଗୁରୁପୁତ୍ର ନିଜ କର୍ମ ବନ୍ଧନମ ଆନୟସ୍ୱ ମହାରାଜ ମତ୍ସାସନ ପୁରାକୃତ।
ଯମରାଜ କହିଲେ, ଯମରାଜ ଯେଉଁ ଛଅ ଜଣ ପୁଅଙ୍କୁ ନେଇକି ତୁମେ ରଖିଛ, ମୋ ଗୁରୁ ପୁଅ ସେମାନେ ଫେରାତ।
ଯମରାଜ ପୁରା ପୂଜା ଥାଳି ଧରି ଛଅ ଜଣ ପୁଅଙ୍କୁ ଆଣିକି ଦେଇଦେଲେ କୃଷ୍ଣ ବଳ।
କୃଷ୍ଣ ବଳରାମ ଆଣି ସନ୍ଦୀପନୀ ମୁନିଙ୍କ ପାଖରୁ, ଦେଖନ୍ତୁ ଆପଣଙ୍କ ପୁତ୍ର ପାଇଲେ ତ। ଭଗବାନ ସୁଦାମା ଜାଣନ୍ତି ତତ୍ତ୍ୱ, ଆପଣ ସର୍ବସ୍ୱ
ଚାହାନ୍ ହୃଦି ସନ୍ନିବିଷ୍ଟ ମତସ୍ମୃତି ଜ୍ଞାନ ଅପହରଞ୍ଚ ସର୍ବସ୍ୱ ବେଦେ ସର୍ବସ୍ୱ ବେଦେ ଅହମ୍ ଏବ ବେଦ୍ୟ।
ସବୁ ବେଦର ଜାଣିବା ବସ୍ତୁ ସେ ଭଗବାନ, ସିଏ କ'ଣ ପାଠ ପଢିବାକୁ ଯିବେ? କିନ୍ତୁ ସିଏ ଯେଉଁ ପାଠ ପଢିଛନ୍ତି ତାଙ୍କ ଗୁରୁ ସେ ପାଠ ପଢିନାହାନ୍ତି। ମଲା ମଣିଷକୁ ବଞ୍ଚେଇବା ପାଠ କି ସିଏ ଭଗବାନ ଜାଣନ୍ତି ଆଉ ତାଙ୍କର ଶିଷ୍ୟ ଜାଣନ୍ତି କିଏ? ଶୁକ୍ରାଚାର୍ଯ୍ୟ। କବି ନାମ ଉସିନା କବି, କବି ଭିତରେ ମୁଁ ହେଉଛି ଉସିନା ଶୁକ୍ରାଚାର୍ଯ୍ୟ। ବିଦ୍ୱାନ ଭିତରେ ସଞ୍ଜୀବନୀ ମନ୍ତ୍ର ଦୈବାସୁର ସଂଗ୍ରାମରେ ଯେତେବେଳେ ଇନ୍ଦ୍ର ବଳି ମହାରାଜଙ୍କୁ ବଦ୍ଧ କରିଦେଇଥିଲେ ସେତେବେଳେ ଶୁକ୍ରାଚାର୍ଯ୍ୟ କୁଳଗୁରୁ ତ ସଞ୍ଜୀବନୀ ମନ୍ତ୍ର ଦ୍ୱାରା ବଳି ମହାରାଜଙ୍କୁ ଜୀବିତ କରିଥିଲେ। ଇଏ ମନ୍ତ୍ର କେହି ଜାଣନ୍ତିନି, ଆସି ପାଠ ପଢିବେ କ'ଣ? ସୁଦାମା ଜାଣନ୍ତି କହିଲେ, ବାସୁ ଅତ୍ୟନ୍ତ ବିଡ଼ମ୍ବନମ, ଆପଣ ଗୁରୁକୁଳରେ ବାସ କରିଦେଲେ ବିଡ଼ମ୍ବନମ ଲୀଳା କୌତିକ ପାଇଁ ମୁଁ ଜାଣିଦେଇଛି ମୋ ଜୀବନରେ ଆଉ କିଛି ପାଇବାର ନାହିଁ। ଅଶି ଅଧ୍ୟାୟ ସରିଲେ ଆଜି ଅଧ୍ୟାୟକୁ ଟିକେ ପଶିବା, ଗୋଟିଏ ଶ୍ଳୋକ କହିକି କଥାକୁ ବିଶ୍ରାମ ଦେବା। ଏକାଅଶୀ ଅଧ୍ୟାୟ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଭଗବାନ ଯେତେବେଳେ ସୁଦାମା ଯେତେବେଳେ ଏତିକି କହିଦେଲେ, ତୁମ ସହିତ ମୁଁ ବାସ କରିଛି, ମୋର ଆଉ ସତ୍ୟ କାମେନ ମୋର ଆଉ କିଛି ଆତ୍ମ ନିକଟରୁ ପାଇବାର ନାହିଁ, ତୁମଙ୍କ ସହିତ ତ ମୁଁ ଗୁରୁକୁଳରେ ବାସ କରିଛି, ମୋର ଆଉ ଜୀବନରେ କ'ଣ ପାଇବାର ଅଛି? ଭଗବାନ କହିଲେ, ବଡ଼ ଅଡ଼ୁଆରେ ପକେଇଦେଲା, ସୁଦାମା ତୁମର ସିନା କିଛି ପାଇବାର ନାହିଁ କିନ୍ତୁ ଦବାର ଅଛି, ଆଉ ନ୍ୟାୟ କ'ଣ? ଭଗବାନଙ୍କର ନ୍ୟାୟ ହେଲା ମୁଁ ନ ନେଲେ କିଛି ଦେବିନି। ତେଣୁ ଭଗବାନ କିଛି ନିଅନ୍ତି, ନେଇକି ଦିଅନ୍ତି। କ'ଣ ନିଅନ୍ତି? ଯାହା ପାଖରେ କିଛି ନାହିଁ ସେ ମନଟାକୁ ବି ନେଇଯାଆନ୍ତି। ମନଟାକୁ କିଏ ଅର୍ପଣ କରିଦେଲା? ପ୍ରଭୁ ମୋ କତିରେ କିଛି ନାହିଁ। ଜୟପୁରର ଆମର ଜୟପୁର ରାଜା, ଜୟପୁର ଅଛନ୍ତି ରାଜସ୍ଥାନର, ଜୟପୁର ରାଜାଙ୍କର କନ୍ୟା ଆମର ପଣ୍ଡା ଯାଇଥିଲେ, ପଣ୍ଡା ଯେତେବେଳେ ଗଲେ ସବୁ ରାଜାଙ୍କର ଭେଟି ତ ସବୁ ଦିଅନ୍ତି, ଇଏ ଗୋଟେ କେବଳ ରାଜକନ୍ୟା ଗୋଟେ ଭଲ ଚିଠି ଦୀପଦ ଲେଖିଲେ, ଲେଖି ଗୋଟେ ଭଲ ଯାହା କହନ୍ତି ଉପହାର ବାକ୍ସରେ ଭର୍ତ୍ତି କରିକି ଦେଲେ। କହିଲେ ପଣ୍ଡାଙ୍କୁ, ଜଗନ୍ନାଥଙ୍କୁ ଗୋଟେ ଚିଠି ଲେଖିଲେ, ଲେଖିକି ଦେଇଛନ୍ତି, ଇଏ ଟିକେ ଲୋଭ ତ ବ୍ରାହ୍ମଣ, ଦେଖିବା ଜଗନ୍ନାଥଙ୍କୁ କ'ଣ ଉପହାର ଦେଇଛନ୍ତି। ବାଟରାଣୀ ଠିକ ଆସିକି ପୁରୀ ପାଖରେ ମନ ହେଲା ଜଗନ୍ନାଥଙ୍କ ଲୀଳା ତ, ଖୋଲିକି ଦେଖିଲେ ସେଥିରେ ଶ୍ଳୋକଟି କୋଟି କ'ଣ ଶ୍ଳୋକ ରଚନା ହେଇଛି, ପ୍ରଭୁ ରତ୍ନ ରତ୍ନ ଗର୍ଭା ସମୁଦ୍ର ତଟରେ ଆପଣ ରହିଛନ୍ତି, ସେ ରତ୍ନାକର ଲକ୍ଷ୍ମୀ ଆପଣଙ୍କର ପତ୍ନୀ, ଆଉ ମୁଁ କେଉଁ ଧନ ଦେଇକି ଆପଣଙ୍କୁ ସନ୍ତୁଷ୍ଟ କରିବି? ଆଉ ସଂସାର ଜୀବ ସମସ୍ତେ ଆପଣଙ୍କ ଧନରେ ଚଳୁଛନ୍ତି, କେବଳ ମୋ ଶୁଦ୍ଧ ମନଟାକୁ ମୁଁ ଅର୍ପଣ କଲି। ଏହି ପଦଟାକୁ ଲେଖିକି ସଂସ୍କୃତ ଶ୍ଳୋକରେ ଦେଇଛନ୍ତି। ଇଏ ବ୍ରାହ୍ମଣ କହିଲା, କ'ଣ ଇଏ ମୋର କାମ ଧନ୍ଦା ନାହିଁ, ମୁଁ ଜୟପୁରରୁ ଏଇଟାକୁ ବହି ବହିକି ଆଣିଲିନି ଏତେ ବଡ଼ ବାକ୍ସଟାକୁ, ତେଳେ ଭିତରେ ପଦେ ଲେଖା ଫୋପାଡ଼ିଦେଲା, ସେ ଚିଠିକି ଫୋପାଡ଼ି ଦେଇ କୋଚା ମୋଚା କରି ଫୋପାଡ଼ିଦେଲା, ବାଇଶ ବଡ଼ ଦାଣ୍ଡରେ ଫୋପାଡ଼ି ଦେଇ ଗଲା। ଯାଇକି ଜଗନ୍ନାଥଙ୍କୁ ଦର୍ଶନ କଲା, ଜଗନ୍ନାଥ ଦର୍ଶନ କରିବାକୁ ଯାଉଛି, ସେ କୋଚା ମୋଚା ଚିଠି ଯାଇକି ଜଗନ୍ନାଥ ବେକରେ ଝୁଲିଛି। ଭଗବାନ କହିଲେ, କିରେ ରାଜା ଦେଲା ଧନ ସମ୍ପତ୍ତି, ତାକୁ ବହିକି ଆଣିଲେ ତାକୁ କଷ୍ଟ ଲାଗିଲାନି? ମୋ ଭକ୍ତ ମୋ ମନଟାକୁ ଅର୍ପଣ କରି ତାଠୁ ବଡ଼ ଶୁଦ୍ଧ ବସ୍ତୁ କିଛି ଅଛି? ତାକୁ ଫିଙ୍ଗି ଦେଇକି ଆଇଲୁ ଗଳାରେ, ସେ ଯେମିତି କୋଚା ମୋଚା କରିକି ଯେଉଁ କାଗଜ ପଡ଼ିଥିଲା ଭଗବାନ ବେକରେ ଲାଗିଛି। ଭଗବାନ କ'ଣ କିଛି ଚାହାନ୍ତି? ଆପଣ ଯେତେ ଜଗନ୍ନାଥଙ୍କୁ ଦିଅନ୍ତୁ ତାଙ୍କୁ କ'ଣ ଦେବେ ଯେ ତାଙ୍କ ଧନ? ମନ ଯଦି ଶୁଦ୍ଧ ନ ହେଇଛି, ମନଟାକୁ ଯଦି ଶୁଦ୍ଧ ମନକୁ ଅର୍ପଣ ନ କଲେ ସେ କିଛି ଗ୍ରହଣ କରିବା। ମନମନା ଭବସିତ ପାଇଁ କହିଲେ, ମନରେ ମୋତେ ଚିନ୍ତା କର, ଆଉ ତା ପାଇଁ ଗୋଟିଏ ରାସ୍ତା, ସବୁବେଳେ ମନରେ ତାଙ୍କୁ ସ୍ମରଣ କରି ତାଙ୍କର ନାମ କରିବା, ହରେ କୃଷ୍ଣ 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 ହରେ ହରେ,
हरे राम हरे राम 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 हरे हरे।
नाम स्मरण करिबा द्वारा जे माने नाम करूनाहांति आपण मु अनुरोध करूछि बंधु भावरे कहूछि आपण माने संपत्ति नियंतु गोटे गोटे माळी रखी घरे बाहर बुल जप कर लाजा ठीक ठाकुर घर रखिए स्नान कर सारे गोटे माला दुई माला सन्धार जिते बड़े आसान भी यदि करना बुढ़ा है नाम कर समय ना ये गोटे संपत्ति जी प्रभु करुणा कर मनटा को शुद्ध करदे शुद्ध मनरे तो सी आविर्भाव है मूली मनरे सी आस मूली जगार आम बस आज्ञा जगटा को झाड़ी बस अशुद्ध मन को सी आविर्भाव हो आमर ओडिया कहते हैं हा कृष्ण बोली जाऊ जीव मत उद्धार नाम टी कर काले प्रभु ये जिहार करुणा करके बस जी स्मरण आसवान तो शुद्ध मन को चाहती सुधा माता कहला मोर किसी आवश्यक ना बर्तमान भगवान सुखदेव गोस्वामी कहते सईथाम दिज मुखे नाम सह संगत्थयनम हरि सर्वभूता मनो अभिज्ञा स्मयमान वाचतम। भगवान हसी नथिले ये प्रवचन बड़ सख्यरस कहते बर्तमान टे हसिले स्मयमान सुदामा को चाहिए हसिले स इथम दिज मुखे न संगत्थयनम हरि ये सम्यक कथन करता समय सर्वभूत मनो अभिज्ञ ସମସ୍ତଙ୍କର ମନ ଭିତରେ ମନର ଭାବକୁ ସେ ଜାଣନ୍ତି ସେ ଚାହିଁଲେ ସ୍ମୟମାନ ଉବାଚତ ହସିକି ସୁଦାମାଙ୍କୁ କହିବେ କାହିଁକି ହସିଲେ ସୁଦାମ ଭଗବାନ ବର୍ତ୍ତମାନ ଯେତିକି ପ୍ରବଚନ ଦେବେ ସୁଦାମା ମୁହଁକୁ ଚାହିଁବେ ନା ସୁଦାମା ତଳକୁ ମୁହଁ କରୁଛନ୍ତି ଭଗବାନ କେବଳ ତାଙ୍କର କାଖରେ ଧରିଥିବା ଯେଉଁ ସମ୍ପତ୍ତି ଯାଚିତ୍ୱା ଚତୁରା ମୁଷ୍ଟି ବିଫ୍ର ପୃଥକ ତଣ୍ଡୁଲା ଚୈଲଖଣ୍ଡ୍ୟାତ୍ତାନ ବଧ୍ୱା ଭର୍ତ୍ତୁ ପ୍ରାଦାତ ଉପାୟନ ସୁଶୀଳା ଯାହାଙ୍କୁ ସୂର୍ଯ୍ୟ ଦେଖିନଥିଲେ ଆଜି ହରିଙ୍କ ପାଇଁ ସଖାଙ୍କ ପାଇଁ ଆଜି ଭିକ୍ଷା ହାତ ପୋତିବାକୁ ଯାଇଛନ୍ତି ସଂସାର ପାଇଁ କେତେ ଲୋକ ହାତ ପୋତୁଛନ୍ତି ଆଜ୍ଞା ଯିଏ ପେଟ ପାଇଁ ହାତ ପୋତି ନଥିଲେ ସେ ଆଜି କୃଷ୍ଣଙ୍କ ପାଇଁ ହାତ ପୋତିକି ଚାରି ମୁଠା ଧନ ଦେଇଛନ୍ତି ଆଉ ସୁଦାମା ଆଜି କ'ଣ ଜିଦି କରୁଛି ମୁଁ ଏ ଚାରି ମୁଠା ଦେବି ନା ଭଗବାନ ବହୁତ ମନରେ ସଂକଳ୍ପ କରିସାରିଲେଣି ଆରେ ମୋର ମୋର ଭକ୍ତର ପ୍ରିୟା କେତେ ଶୁଦ୍ଧ ଅନ୍ତରରେ ମାଗିକି ଆଣିକି ଦେଇଛି ଆଉ ତାକୁ ଇଏ ଦେବା ପାଇଁ ଚାହୁନି ସିଏ ମାଗିକି ଆଣିଛି ମାନେ ଧନ ହେଉଛି ମୋର ଅଧିକାର ମୋର ଅଛି ସ୍ମୟମାନ ହସିଲେ କାହିଁକି ହସିଲେ ଆଉ କାଲି କେମିତି ଛଡ଼େଇବେ କାଲି ଛଡ଼େଇବା ଦୃଶ୍ୟ ଆସିଯିବ ଛଡ଼େଇ ଖାଇବେ କାଲି ଏକ ବର୍ଣ୍ଣନା ଆସିବେ ଆଉ ସମସ୍ତେ କାଲି ଶୀଘ୍ର ଆସିବେ ପ୍ରଥମରେ ଏ କଥା ପଢ଼ିବେ ବର୍ତ୍ତମାନ ସୁଦାମା ଭଗବାନଙ୍କ ଭିତରେ ଯୁକ୍ତିତର୍କ ହେବ ସୁଦାମା ଜିଦି କରିବେ ଯୁକ୍ତି କରିବେ ସେ ଟୀକାରେ ପ୍ରଶ୍ନ ଉଠିଛି ତାପରେ ଭଗବାନ ଛଡ଼େଇବେ ଛଡ଼ିଲା ପରେ ଲକ୍ଷ୍ମୀ ଧରିବେ ଲକ୍ଷ୍ମୀ କାହିଁକି ଧରିବେ ରୁକ୍ମିଣୀ ଆଜ୍ଞା ତୁମେ ଆଉ ଧନ ଦିଅ ନା ମୁଁ ତୁମର ମୁଁ ତାଙ୍କର ଦାସୀ ହେଇଯିବି ଏଇଟା ଅଛି ନା ଆଚ୍ଛା ଭଗବାନ ଯେଉଁଠି ଦେବା ପାଇଁ ଚାହୁଁଛନ୍ତି ସେଠି ଏ କଥା କେମିତି କହିବେ ତା ଅସତି ହେଇଗଲେ ଆଉ ସଖାଗରେ କଥା କହିବେ କି ଯେଉଁ ସଖାକୁ ସେ ଏତେ ଆଦର କଲେଣି କାହିଁକି ରୁକ୍ମିଣୀ ହାତ ଧୋଇଲେ ତିନୋଟି ଅର୍ଥ ଶୁଣିବେ ସନାତନ ଗୋସ୍ୱାମୀ ଚକ୍ଷୁ ଦେଇଦେଇଛନ୍ତି ଭାଗବତଙ୍କର ଚକ୍ଷୁ ଦେଖିବେ ଭକ୍ତି ରସରେ ଏମିତି ହାତ ଧରିବାର ତିନୋଟି ଅର୍ଥ ସଖୀମାନଙ୍କୁ ଗୋଟେ କଥା ବୁଝାଉଛନ୍ତି କୃଷ୍ଣଙ୍କୁ ଗୋଟେ ଅର୍ଥରେ କହୁଛନ୍ତି ସୁଦାମାଙ୍କୁ ଗୋଟେ ଅର୍ଥରେ ବୁଝାଉଛନ୍ତି ସେଥିପାଇଁ କହୁଛନ୍ତି ତୁମେ ଆଉ ଖାଅ ନା ନହେଲେ ସତୀତ୍ୱ ଭଙ୍ଗ ହେଇଯିବନି ସ୍ୱାମୀ ଚାହୁଁଛନ୍ତି ଖାଇବା ପାଇଁ ଇଏ ତାଙ୍କ ହାତକୁ ଧରି ନେଉଛନ୍ତି ତେଣୁ କାଲି ସୁଦାମାଙ୍କର ତଣ୍ଡୁଳ ପୃଥକ୍ ତଣ୍ଡୁଳ ଯେଉଁ ଚୂଡ଼ା ଖୁଦ ଚୂଡ଼ାକୁ ଧରିକି ଯାଇଛନ୍ତି ପ୍ରଭୁ କାଲି ଗୋଟିଏ ଶ୍ଳୋକ ଗୀତାରେ ନା ଗୀତାରେ ଭାଗବତରେ ଅଛି ଆଉ ଭାଗବତରେ କୌଣସି ଶ୍ଳୋକ ଶାସ୍ତ୍ରରେ ନାହିଁ ରିପିଟ୍ ହେଇଛି ବିଶେଷ କରି ଗୀତା ଭାଗବତ ଭିତରେ ଗୋଟିଏ ଶ୍ଳୋକ ଭଗବାନ ରିପିଟ୍ କରିଛନ୍ତି ପତ୍ରମ ପୁଷ୍ପମ ଫଲାନ୍ତୟମ ଜୋମେ ଭକ୍ତିଆ ପ୍ରୟଚ୍ଛତି ଏଇ ଶ୍ଳୋକକୁ ଭଗବାନ ଅର୍ଜୁନଙ୍କୁ କହିଥିଲେ ନବମ ଅଧ୍ୟାୟରେ ଆଉ ସୁଦାମାଙ୍କୁ କାଲି କହିବେ ସୁଦାମା କହିବେ ନା ନା ଏଇ ଜିନିଷ ଆପଣଙ୍କର ଖାଇବା ଜିନିଷ ନୁହେଁ କହିବେ କ'ଣ ମୁଁ ଭକ୍ତ ପ୍ରେମରେ ମୋହିତ ହେଇଥିବା ପତ୍ର ଗୁଡ଼ା ଖାଇଯାଏ
ଆଉ ତୁମେ ତ ଖୁଦ ଆଣିଛ ଚାଉଳ ଆଣିଲେ ତ ଖାଇବା ଯେନି ଶୁଖାଇ ଖାଇବିନି, କାଲି ବଡ ଯୁକ୍ତର୍କ ଚାଲିବ, ବହୁତ ସୁନ୍ଦର ପ୍ରେମ ଯୁକ୍ତି। ସୁଦାମା ଅଲକ୍ଷ୍ୟ ଭାବରେ ରହିଥିବ, ମୁହଁକୁ ତଳ କରିକି ମୁଁ ଦେବିନି, ଭଗବାନ ଜବରଦସ୍ତି ଛଡ଼େଇ। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। ଆଜ୍ଞା କୁହନ୍ତୁ।
ଭାଗବତଙ୍କ ତ ଅମୃତ କଳସ କଥା ସମସ୍ତେ ଜାଣିଥିବେ, ତ ଦେବତା ଆଉ ଅସୁର ଭିତରେ କେମିତି ଝଗଡ଼ା ହେଲା ଅମୃତ କଳସ ଭିତରେ? କିନ୍ତୁ ଏ ଯେଉଁ ଭଗବତ କଥା ଅମୃତ, ସେ ଅମୃତକୁ ବହୁତ ପଛକୁ ପକେଇ ଦେଇଛି। ଆଉ ଶ୍ରୀପାଦ ହଳାୟକ ଦାସ ବ୍ରହ୍ମଚାରୀ, ମୁଁ ତ ଭାବୁଛି ମାନେ ଭଗବାନଙ୍କ ଆଶୀର୍ବାଦ, ଗୌରବଗୋବିନ୍ଦ ସ୍ୱାମୀଙ୍କର ସଂଗ୍ରାମ ତାଙ୍କ ଆଶୀର୍ବାଦ କରିଛି, ଏବଂ ଆମ ଓଡ଼ିଶା ପାଇଁ ଗୋଟେ ଅମୂଲ୍ୟ ରତ୍ନ ଯେମିତି ଗୌରବଗୋବିନ୍ଦ ସ୍ୱାମୀ ଦେଇଯାଇଛନ୍ତି, ମୁଁ ତ ଆଶା କରୁଛି ଠିକ୍ ଏହା। ଏ କଥା ଯଦି ଆମେ ବାର ବାର ଶୁଣିବା, ଆମେ ଭଗବତ ଧାମକୁ ନିଶ୍ଚିତ ଫେରିଯିବା, ଯଦି ସନ୍ଦେହ ନାହିଁ। ତେଣୁ ମୁଁ ବିଶେଷ ଅନୁରୋଧ କରୁଛି, ଆଉ ଦୁଇ ଦିନ ମାତ୍ର ସମୟ।